सर्वप्रथम मोर परमाराध्य गुरुदेव श्री श्रीमद गौरगोविंद गोस्वामी गुरुदेव अभय चरण कमल तले प्रणति नवेदन कर कृपा प्रार्थना करी समर्पित हो संस्थार संस्थापक आचार्य कृष्ण कृपा श्रीमती श्री श्रीमद अभय चरण अरविंद भक्ति वेदांत स्वामी प्रभुपाद जी महाराज चरण कमल प्रणति नवेदन कर कृपा प्रार्थना करी समर्पित हो समस्त साधु गुरु वैष्णव आचार्य चरण कमल तले प्रणति नवेदन करी कृपा प्रार्थना करी एवं उपस्थित सदा वैष्णव निवेदन पूर्वक प्रभु श्री श्री गौर नित्यानंद महत्वपूर्ण आम मैने स्थान श्रीमद भागवतम दशम स्कंदर 80 एवं 81तम दुईट अध्याय भक्त प्रवर सुदामा महाराज चरित आम मैंने श्रवण करुचे तेबे गतकाल कथा जो विश्राम थिले आम तार किंचित स्मरण कर आग को जीवा भगवान श्रीकृष्ण काल अशीतम अध्याय शेष भाग राम मान शुणुले सुदामांगर हस्त को धरी सख्यरस को पोषण करने सुदामांग हृदय गुरुकूल कथा सुदामांग आगे काली कहते गुरुकूल कथा कहवा छल भगवान काली गुरुतत्व को कहते गुरु नाहंग इज्जा प्रजातिभ्या तपस उपसमय नवा तुष्यह सर्वभूतात्मा गुरु शुश्रूषयाजता हे सुदामा मु सर्व अंतर्जामी गुरुदेव सेवा करुवा व्यक्ति गुरु को सर्वत भाव समर्पण कर सेवा करुवा व्यक्ति उपरि प्रसन्न हुए कहीं ब्रह्मचारी गृहस्थ बानप्रस्थ सन्यास धर्म यथाथ भाव पालन कले भी खुशी हुए ना एवं यही कथा कही भगवान गोटे लीला को प्रतिपादन करने को चाहिए गुरु कृपाटा केते सुलभ जे आम केवल सुदामा तुम मन अच्छे आम केवल समित किसी बहन करवा काष्ट किसी आनी गुरुदेव गुरुपत्नी निर्देश में किसी काठ आने बण को एवं आमर विद्या केवल सुसंपन्न होगा गुरुदेव सेवा द्वारा गुरु ये प्रसन्न हो गले भगवान संपूर्ण भाव का लीलाटी कही सारापर सुदामा द्वारकापुरी रे अवस्थान बेले दुई दिन भीतर मात्र दुईट वाक्य कही बहुत आनंद रे सुदामा जस्य छंद मयो बपुहु का शुणुले प्रभु आपणकर शरीर वेद आ शरीर हूँ समस्त मंगल उद्भव स्थान आ मु आपण संगरे गुरुकूल में बास कर मोर मनोरथ आ कि बाकी ना मोर सबकि मनोरथ पूर्ण हो जाए कारण भगवान जानती सुदामा जापार जे निश्चित भाव में मत सख्यरस ये उन्मत कर मो हस्तर मुझा आनी चिपिटक को ने परोक्ष भाव से प्रत्यक्ष भाव सम्मुखें कहते प्रभु आपण संगे रहा मोर मनोरथ कौन बाकी अच्छे अंतर भाव यह मुझे स्त्री प्रवचन स्त्री कथा केवल आसी कि मोर कार्य साधन हो गला अयम ही परम लाभ उत्तम श्लोक दर्शन सुदामा एति कथा को विश्राम देखते काल शुणुले भगवान संगे संगे भाव को बदलेदे आज बहुत गंभीर भाव थेत सख्य कथा सख्यरस कथा कहते कि बर्तमान हसवाक आरंभ कले सर्वभूत मनाभिज्ञा स्मयमान वाचतम सुदामार मन को जानती सर्वभूत मनो अभिज्ञ मदर्थ पृथकान अन्यामपि लज्जायाम न ददाति इति जानन। भगवान केवल मनोभाव को आमर प्रत्येक जो भक्तिर जो प्रत्येक सेवा गुड़िक करूचे आम प्रत्येक अंग को जो जाजन करूचे जीव संसारी कर्म संसार कर्म कले भी मन को लेकिन कर्म करुचे ইন্দ্রিয় মানে যে কর্মরে প্রেরিত হচ্ছেন জ্ঞানেন্দ্রিয় মানে মন তা সাংরে চক্ষু সাংরে মন মিশিলা বেড়ে দর্শন করে পুচি চক্ষু সাংরে নাসিকা মিশিলা বেড়ে আঘ্রাণ রস আস্বাদন করে পুচি চক্ষু সাংরে স্পর্শ শক্তি মিশিলা বেড়ে এ মন সাংরে স্পর্শ শক্তি মিশিলা বেড়ে সে সুখ অনুভব করে পুচি স্পর্শ সুখ ভক্তির সেভাবে ইন্দ্রিয় দ্বারা আমি যা করুছে ঋষিকেণ ঋষিকেশ সেবনম ভক্তি উচ্যতে ঋষিক মানক দ্বারা ইন্দ্রিয় মানক দ্বারা ভগবান ঋষিকেণ ঋষিকেশ সেবা করা এ হচ্ছে ভক্তি কিন্তু ইন্দ্রিয় মানক সহিত ইন্দ্রিয় মানক ভিতরে যে প্রধান নেতা রহিলে মন এই মনর ভাবটা ভগবান কেবল গ্রহণ করতে কারণ সংসারে কর্মমার্গ হো ভগবত প্রাপ্তি যে অষ্টাঙ্গ যোগ আদি মার্গ জ্ঞান আদি মার্গ ভক্তি আদি মার্গ রয়েছে এর মুখ্য প্রথম উদ্দেশ্য হল এই মনটি কিভাবে শোধন করা পড়ব এবং মনটি যে পর্যন্ত শোধন ন হয়েছি সে পর্যন্ত ভক্তির সম্পূর্ণ রস আস্বাদন আমি করে পড়া না সেপা ভগবান শেষর সাধনটা ভগবত গীতার কে মনমনা ভব মদ ভক্ত মজ্জাজি মাং নমস্কুরু মনমনা ভব মন অভিজ্ঞ ভগবান সুদামার মন কু জাঁচান ভালোভাবে সুদামা আনিছেন মোপা পৃথক এ চিপিটক কিন্তু মতো দেওয়া লজ্জা করছেন স্ময়মান বর্তমান ভগবান হসি কহবে কালি শুনে এবং এই প্রবচন কলাবেলে ভগবান কেউটিকে চাহুলে সুদামা আ ভগবান ঠিয়া হয়েছেন দ্বারকাধি সুদামা ঠিয়া হয়েছেন প্রেমণা নিরীক্ষণ এব সুদামা যে কাখ ভিতরে রকিছেন অতি যত্নরে সে যে পৃথক ভাবে বাঁধিকি রকি তণ্ডুলকু ভগবান তাকে চাহিকি কথা কুমার মত লোভনীয় বস্তু মোর এইটা দরকার মোর এটা দ্বারকার কোণ লোভনীয় বস্তু না দ্বারকার সবু অ গোটিয়ে বস্তু না যাহা সুদামার খুঁজভদার অ্বারকার ভোগ দ্বারকার ভোগ ভিতরে দ্বারকার প্রসাদ ভিতরে গোটিয়ে জিনিস না সেটা পরবর্তী শ্লোকরে কৌছেন শ্রী ভগবান উবাচ কিম উপায়ন মানিতম ব্রহ্মণ মে ভবতা গৃহাত এই শ্লোকর কথা বিশ্রাম লে বিস্তার ভাবে ব্যাখ্যা করে পার এই শ্লোক হচ্ছে সব আস্বাদনীয় শ্লোক কিম উপায় না মানিতম ব্রহ্মণ ব্রহ্মণ ব্রাহ্মণ তুমি ঘর কোণ উপায়ন আনিছ কোণ উপহার আনিছ সুদামা মনা করছে মু কিছু আনিনি হ্যাঁ বিশ্বনাথ চক্র ঠাকুর কুমার তুমি আনিন মাদৃশ প্রিয় সখা তুমি মোর এতে প্রিয় সখা সখা পাখক সখা বারম্বার আসলে কিছু আনে না কিন্তু তুমি বহু দীর্ঘদিন পরে আনিছ দীর্ঘদিন পরে আসিছ যেত দীর্ঘদিন পরে আসিছ তুম ভি প্রিয় সখা খালি হাতের আসিন আদ্বিতীয় তুমার স্ত্রী সুমতি নিশ্চিত ভাবে ভক্তির মহিমা কু জাঁ মো প্রতি তাঁর প্রেমটা কু জাঁ সে কেবে খালি হাতের তুমি ছাড়ি নথিবে পুড়ি গৃহর আসিছ গৃহাত শব্দ লগাউছেন ভগবান জানান্তি সুদামা ঘরু আসিছি ঘরু আসিছি মানে তাঙ্ক স্ত্রী নিশ্চিত না কিছু প্রেরণ করিবে সুদামা কিন্তু অণু অপি মু যাহা আনিছি বহুত অণু আচ্ছা আনিলে চারি মুঠা সেটাকে অণু বলে কাহি কে অণু কাহা কুযায় গোটে কণা দুই কণাকে অণু বলে কুযায় সুদামা অণু বলে কহবার তাৎপর্য সে নদবা পাই আভয়েড করিয়া পাই অণু শব্দটাকে লগাউছন্তি কিংবা দ্বারক আপন যেন জগদীশ্বর অতি উত্তম ভোগ আপন ভোজন করছেন আ পরবর্তী শ্লোকরে কহিবে কাহিকি দেবেনি তেমন দ্বারকা পুরো পাই ভোগ দৃষ্টিরে রস দৃষ্টিরে এটা অণুবস্তু, কিন্তু ভগবান কাটি দেন না, না অণু অপি অণুপ্যোপাহৃতম ভক্তেই প্রেমণা ভূরিয়মে ভবেত। জন আচার্য কুচন্তি পৃথক তণ্ডুলান এব ভক্তোপাহৃতম সর্বেশ্যাম অপি দ্বারকায়াম ভক্তাহৃত দ্বারকায়াম ভক্তাহৃত এতে কো বিশেষ। মু তো চূড়া আনিছ তুমি সুদামা, সুদামা কি চূড়া আনিছন্তি বা তণ্ডুলা আনিছন্তি, দ্বারকারে বি কিছু ভোগ, দ্বারকা অপেক্ষা সুদামাঙ্কর অধিকা কোণ অছি না প্রেমণা মে ভরি ভবে, দ্বারকারে সবু ভোগ অছি কিন্তু সুদামা তোমার সে যে অধা ভজা চূড়ারে প্রেমটা আছে, প্রেমণা প্রেমরে মতো এটা ভুরি। কালি শুনুলে ভক্তে প্রেমণা প্রীতি অণু অতি অল্পম অপি মহ্যম উপাহৃতম সমর্পিতম ভুরি ভবিষ্যৎ। ভক্ত যেতে অর্পণ করে সেপা গোটে শ্লোক আমার গুরুদেব সে ক্যাসেট্রে কিন্তু মু অবশ্য তাকে খোঁজিক পাইলে, পূজারি ভোগ লগাইলা বেলা কোণ ভগবান প্রার্থনা করে গোটে শ্লোকরে অজারি কহবে প্রভু মু তো হচ্ছি প্রেমীমান নুহে, আপন বিদুরর শাক ভজা খাইলা বেড়ে যেভাবে প্রীতি পাই, শবরীর ফল খাইলা বেড়ে যেভাবে প্রীতি পাই, সুদামার খুদ ভজা খাইলা বেড়ে যেভাবে প্রীতি পাই, দ্রৌপদীর শাকপত্র খাইলা বেড়ে আপনার যেভাবে প্রীতি উৎপাদন হয়েছিল, মু আজ আপনার সম্মুখে ভক্তিহীন আজ অর্পণ করছি, আপনার সেই ভাবনার খাঁতু দ্রৌপদী হাতর যেমি খাই আপনার সেই প্রেমরে খাঁতু, সেই প্রেমরে সমর্পণ আপনার মু করছি আপনার গ্রহণ করত। কহিলে বিদুর নিবেদিতা অবত, এটি বিদুর নিবেদন, বিদুর নিবেদিতা অবত, বিদুরাণী নিবেদিতা অবত, বিদুরাণী দিয়ে দেখ সুদামার পত্রী দিয়ে না হচ্ছে কার সুদামার, বিদুরাণী দিয়ে আদুর বি শাগ ভজা কেউটি দিয়ে, কিন্তু বিদুরাণীঙ্কর কথা হচ্ছে প্রসিদ্ধ। ভগবান মহাভারতের দুর্যোধনঙ্কর সবুঠু বড় গোটে ভরসা লা, সে মহাভারত যুদ্ধরে পূর্বর ভগবান যে শান্তিদূত হয়ে যাই তার গোটে কোণ ভরসা লা জাঁচান, সে কে এই গোটে স্টেজ পড়ছে এই স্টেজে মো সম্বন্ধটা বেশি জোর যোড়ি দেবি, ভগবান যদি পাণ্ডব পক্ষের যুদ্ধ করবে টিকি কোহল মনোবৃত্তি যুদ্ধ করবে, কারণ খাই লোক কতবে হলে ভুলবনি, সেই সাধু মানে বেশি কাহার অতি নিজর হয়ে তার ধন তার ভোজন গ্রহণ করতে কী না, ধন ভোজন গ্রহণ করে আপনার নিরপেক্ষ কথা কইপারে নিশ্চিত, আপনার মন তার অন্নটা ভোজন করছেন মানে আপনার তাপরে কিছু কথা কহা পূর্ব আপনার মন কে ভালো তো পাস খাইকি আসছিল তা ঘরে পনির খাইকি আসছিল হাজার টাকা ভিক্ষা দিয়েছিল কোণ তা বিষয়ে কে যাচ্ছ, সাধু মানে মহাপ্রভু শিক্ষা দিয়েছেন মহাপ্রভু সেই রাজা মানুষ ধনী মানুষ দর্শন দিকে সাধু মানে এই নিরপেক্ষ ভগবান সেইভাবে, ভগবান বহু ভগবান কে পাই জগদীশ্বর সি দুর্যোধন জাঁচি মহাভারত যুদ্ধ নিশ্চিত হব, কারণ যুদ্ধ করা লোক মু তো অড়ি বসুছি না, মু তো যুদ্ধ করা প্রস্তুত হচ্ছি, ভগবান শান্তি দূত হলে কোণ হব, মু তো শান্তি গ্রহণ করবি সে দূত হয়ে, কিন্তু গোটিয়ে কাম লাভ হব কৃষ্ণ কু কন্ট্রোল করা কিছু সহজ নুহে, কিন্তু খাইবা পিবা দেলা পরে সবু লোক ভুলে যাতে, সেপাই মহাভারত যুদ্ধ এই শান্তিদূত যেদিন ভগবান হয়ে যাই দুর্যোধন বহুত পাক করেছে, এতে পাক এতে প্রকার মিষ্টান্ন এত ব্যঞ্জন করেছি, তার মুখ্য উদ্দেশ্য ভগবান এটা ভোজন কলা পরে নিশ্চিত মহাভারত যুদ্ধের ভোজনের কিছু কাম আসবে, অর্ণ খাইলা মানে কিছু গুণ গাইবে মোর, সে জাঁতি মু ভুল করুছি কিন্তু মু যুদ্ধ তো করবি, ভগবান বি জাঁতি ভগবান ইয়ার তো ভক্তি নাই খাইলে নি, ভগবান বি ভালোভাবে জাঁতি যদি আজ দুর্যোধনর মু আতিথ্য স্বীকার করবি কালি মতো পিতাম ভীষ্ম ভি সরসজ্জার যে শুয়েবে আগামী সেভাবে মতো মহাভারত যুদ্ধের কিছু গোটে কাম করা পড়ব, অর্ণর এভাবে মহিমা আছে ভোজন ସେଥିପାଇଁ ସାଧୁ ବିଶେଷ କରିକି ଯେଉଁମାନେ ସାଧୁ ହେବେ ସେମାନେ ସବୁବେଳେ ନିରପେକ୍ଷ ରହିବେ, କାହା ଉପରେ ନିର୍ଭର କରିବେନି। ସାଧୁ ସବୁବେଳେ ଭଗବାନଙ୍କ ଉପରେ ନିର୍ଭର କରିବେ, ସେ ନିରପେକ୍ଷ ହେଇପାରିବେନି। ପିତାମହ ଭୀଷ୍ମ ଆଜି ଦୁର୍ଯ୍ୟୋଧନର ଅର୍ଣ୍ଣ ଖାଉଥିଲେ ବୋଲି ଦ୍ୱାଦଶ ମହାଜନ ଭିତରେ ତାଙ୍କର ନାମ ଆସିଲା, ସ୍ୱୟମ୍ଭୁ ନାରଦ ଶମ୍ଭୁ, ସ୍ୱୟମ୍ଭୁ ନାରଦ ଶମ୍ଭୁ, କୁମାର କପିଳ ମନୁ ପ୍ରହ୍ଲାଦ ଜନକ ଭୀଷ୍ମ କ୍ଷତ୍ରିୟ, 400 ବର୍ଷର ଶରୀର, ବୃଦ୍ଧ ଶରୀର, କିନ୍ତୁ ଗୋଟିଏ ଡିସିସନ ଦେଇପାରୁନାହାନ୍ତି। ଗୋଟିଏ ନାରୀଙ୍କୁ ବିବସ୍ତ୍ର କରାଯାଉଛି, ସେଠି ସେ ସିଧା ଦ୍ରୌପଦୀଙ୍କୁ ଗୋଟିଏ କଥା କହିଦେଲେ, ଦ୍ରୌପଦୀ ଅର୍ଥସ୍ୟ ପୁରୁଷ ଦାସ, ଏ ସଂସାରର ସମସ୍ତେ ଅର୍ଥର ଦାସ, ମଣିଷର ଅର୍ଥର ଦାସ, କିନ୍ତୁ ଅର୍ଥ କାହାର ଦାସ ନୁହନ୍ତି। ଇଏ ଦୁଇଟା ଯାକ ଶାସ୍ତ୍ର କହିଛି, ମୁଁ କ'ଣ କରିବି କୁହନ୍ତୁ, ମାନେ ସାପ ମରିବନି କି ବାଡ଼ି ଭାଙ୍ଗିବନି, ତାହେଲେ ମୋର ଦୋଷ ନାହିଁ, ଶାସ୍ତ୍ର ଏଇଆ କହୁଛି। ଆଉ ଦ୍ୱିତୀୟରେ ତମ ସ୍ୱାମୀ ବି କହିଦେଇଛନ୍ତି ତୁମକୁ ହାରିଯାଇଛନ୍ତି ବୋଲି, ପିତାମହ ଭୀଷ୍ମ ଜାଣନ୍ତି ମୁଁ ଯେହେତୁ ଦୁର୍ଯ୍ୟୋଧନର ଅର୍ଣ୍ଣ ଖାଉଛି ଏଠି ନିରପେକ୍ଷ କଥା କହିପାରିବି ନାହିଁ। ଭଗବାନ ସେଥିପାଇଁ ଜାଣନ୍ତି, ଏ ବିଦୁର କଥାରେ ଆସୁଛି, ଭଗବାନ ଜାଣନ୍ତି ମୁଁ ଯଦି ବର୍ତ୍ତମାନ ଭୋଜନ କରିବି ନିଶ୍ଚିତ ଅସୁବିଧାରେ ପଡ଼ିଯିବି। ଭଗବାନ କିନ୍ତୁ ଆତିଥ୍ୟଟା କାଟିଦେବାଟା ବି ଏତେ ସହଜ ନୁହେଁ, ଦୂତ ହେଇ କାହା ପାଖକୁ ଆସିଛନ୍ତି, ଦୁର୍ଯ୍ୟୋଧନ ପାଖକୁ, ତେଣୁ ଦୁର୍ଯ୍ୟୋଧନ ଆମନ୍ତ୍ରଣ କଲେ ଆସନ୍ତୁ, ଆସି ତ ସମ୍ଧି ହେବେ ନା, ସମ୍ଧି ସମ୍ଧି ପୁରା ଡାକୁଥିଲେ ଭଗବାନ, ସମ୍ଧି ପୁରା ଭରି ସଭା ଭିତରେ କ'ଣ କହୁଥିଲେ, ମୁଁ ଦୂତ। ଆଚ୍ଛା କାହାର ଦୂତ ନା, ପାଣ୍ଡବମାନଙ୍କର ଦୂତ। ଦୁର୍ଯ୍ୟୋଧନ ଖାଲି ପଛରୁ ଚିମୁଡ଼ୁ ଥାଏ, ଯେମିତି ପାଖରେ ଠିଆ ହେଇକି, ଏଟା କୁହନି ପାଣ୍ଡବମାନଙ୍କର ଦୂତ ବୋଲି କୁହନି, ମୋ ସମ୍ମାନ ପଳାଉଛି। ଭଗବାନ ଗର୍ବରେ କହୁଥାନ୍ତି ମୁଁ ପାଣ୍ଡବମାନଙ୍କର ଦୂତ। ଯେତେବେଳେ ଭୋଜନ ବେଳା ଆସିଲା ଡାକିଲେ, କହିଲେ ଆମକୁ ଯିବିନି, ଦୁର୍ଯ୍ୟୋଧନ କହିଲେ କାହିଁକି ଯିବନି, ଏ ନ ଯିବାର କାରଣ କ'ଣ, ସମ୍ପ୍ରୀତି ଭୋଜନ ନର୍ନାନି ଆପଦ ଭୋଜନ୍ୟାନି ବାହା ପୁନଃ ନଚ ସମ୍ପ୍ରିୟ ସେ ରାଜନ୍ ନଚୈବ ଆପଦ ଆଗତା ବୟମ୍। ହେ ରାଜନ୍, ଭୋଜନ ଜଣେ ଦୁଇଟା ଅବସ୍ଥାରେ କରେ, ସମ୍ପ୍ରୀତି ଯେଉଁଠି ପ୍ରୀତି ଥାଏ ସେଠି ଭୋଜନ କରେ, ତୁମର ପ୍ରୀତି ନାହିଁ, ଏ ପ୍ରୀତି ନାହିଁ ବୋଲି ଏଠି ଭଗବାନ କ'ଣ କହୁଛନ୍ତି, ପ୍ରେମଣା ବୟ ଭୂରି ଭବେତ୍, ଅଣୁଟା ଦୁର୍ଯ୍ୟୋଧନର ପ୍ରୀତି ନାହିଁ ବୋଲି ଭଗବାନ ଜାଣିପାରୁଥିଲେ। ଆଉ ଦ୍ୱିତୀୟରେ ଜଣେ ଭୋଜନ କରେ, ଆପଦ ପଡ଼ିଲେ ଭଗବାନ କହିଲେ ମୋତେ କେତେବେଳେ ଆପଦ ଆସେ ନା, କି ତୁମର ପ୍ରୀତି ନାହିଁ, ମୋତେ କେତେବେଳେ ଭୋକ ନାହିଁ। ଭଗବାନ ଯେତେବେଳେ ଭୋଜନ କରନ୍ତି ପ୍ରୀତିରେ ଭୋଜନ କରନ୍ତି, ଆଉ ମୋର ଭୋକ ବି ନାହିଁ। ଦ୍ୱିତୀୟ ଗୋଟିଏ ଦ୍ୱିତୀୟ ନିୟମ ଦେଲେ ଭୋଜନ କରିବାର, ଆଉ ଗୋଟିଏ ନିୟମ ଦେଲେ, ଦ୍ୱିସତାର୍ଣ୍ଣମ୍ ନ ଭୋକ୍ତବ୍ୟମ୍ ଦ୍ୱିସତମ୍ ଚୈବ ନ ଭୋଜୟେତ୍ ପାଣ୍ଡବାନ୍ ଦ୍ୱିସତ ରାଜନ୍ ମମ ପ୍ରାଣ ହି ପାଣ୍ଡବା। ଆଜ୍ଞା ଭରି ସଭା, ଦୁର୍ଯ୍ୟୋଧନ ଚମିକି ପଡ଼ିଲା, ଯାହା କୁହନ୍ତି ଲକ୍ଷ ଲକ୍ଷ ଯାହାକୁ ଅର୍ଥରେ ବ୍ୟୟ ହେଇଛି ଯେଉଁ ରୋଷେଇ, କି ଭଗବାନ ଚାହିଁଲେନି, ଏଠି ସିଧା କହିଦେଲେ ତୁମର ପ୍ରୀତି ନାହିଁ କି ମୋର ଭୋକ ନାହିଁ, ଆଉ ଗୋଟେ ମୋ କଥା ମନେ ରଖ, ଏଇଟା କିନ୍ତୁ ଆଡ଼େଇବା କଥା, ଏଇଟା ସତ କଥା ମୁଁ ଆପଣଙ୍କୁ କହୁଛି। ସତ କଥାଟି କ'ଣ ନା, ସତ୍ୟ କଥାଟି ହେଲା, ଦ୍ୱିସତ ଅର୍ଣ୍ଣ ନ ଭୋକ୍ତବ୍ୟମ୍, ଶତ୍ରୁର ଅର୍ଣ୍ଣ କେବେ ଭୋଜନ କରିବା ନା, ଆଉ ଦ୍ୱିସତମ ନୈବ ଭୋଜୟ, ଶତ୍ରୁକୁ କେବେ ଭୋଜନ ଦବ ନା। ଦୁର୍ଯ୍ୟୋଧନ ପଚାରିଲା ଆପଣଙ୍କର ମୋର କେମିତି ଶତ୍ରୁତା, ଆମେ ତ ବନ୍ଧୁବାନ୍ଧବ, ସନ୍ଦେହ ହବା ନା, କେମିତି ତୁମେ କହୁଛ ମୁଁ ଶତ୍ରୁ ବୋଲି। ଏଠି ଭଗବାନ କହିଦେଲେ ପାଣ୍ଡବାନ୍ ଦ୍ୱିସତେ ରାଜନ୍ ଦ୍ୱିସସେ ରାଜନ୍ ମମ ପ୍ରାଣ ହି ପାଣ୍ଡବ। ହେ ରାଜନ୍, ତୁମେ ପାଣ୍ଡବମାନଙ୍କୁ ଶତ୍ରୁ ଦୃଷ୍ଟିରେ ଦେଖୁଛ, ତେଣୁ ମୋର, ସେ କହିଲେ ପାଣ୍ଡବମାନଙ୍କୁ ମୁଁ ଶତ୍ରୁ ଦୃଷ୍ଟିରେ ଦେଖିଲେ ଆପଣଙ୍କର ଅସୁବିଧା କ'ଣ ହେଲା, ନା ମମ ପ୍ରାଣ ହିଁ ପାଣ୍ଡବ, ପାଣ୍ଡବମାନେ ମୋ ପ୍ରାଣ, ତେଣୁ ପାଣ୍ଡବମାନଙ୍କୁ ତୁମେ ଶତ୍ରୁତା ଆଚରଣ କରୁଛ ମାନେ ତୁମେ ହେଇଗଲ ମୋର ଶତ୍ରୁ। ଭଗବାନଙ୍କର କି ଶତ୍ରୁ ନାହାନ୍ତି, ହିରଣ୍ୟକଶ୍ୟପ ଭଗବାନଙ୍କର ଶତ୍ରୁ ନୁହେଁ, କେମିତି ହିରଣ୍ୟକଶିପୁ ଯେହେତୁ ପ୍ରହ୍ଲାଦର ଶତ୍ରୁ ହେଲେ ସେଥିପାଇଁ ଭଗବାନଙ୍କର ଶତ୍ରୁ ହେଲେ, ଭଗବାନ ଶ୍ରୀକୃଷ୍ଣଙ୍କର ଶତ୍ରୁ କଂସ ନୁହେଁ, କଂସ ଯେହେତୁ ବସୁଦେବ ଦେବଙ୍କର ଶତ୍ରୁ ହେଲେ ଭଗବାନଙ୍କର ଶତ୍ରୁ ନୁହେଁ, ଭଗବାନଙ୍କର କେହି ଶତ୍ରୁ ନାହାନ୍ତି, ଯିଏ ଭକ୍ତର ଶତ୍ରୁ ସେ ହେଲା ଭଗବାନଙ୍କର ଶତ୍ରୁ, ଭଗବାନଙ୍କର ଆପଣ ଭଗବାନ ଯେଉଁ ଯେଉଁ ଅସୁରମାନଙ୍କୁ ମାରିଛନ୍ତି ଶତ୍ରୁ ତ ପାଇଁ ମାରି ନାହାନ୍ତି, ସେଇ ସେଇ ଅସୁରମାନେ ଭକ୍ତ ଉପରେ ଆକ୍ରମଣ କରିଛନ୍ତି, ବ୍ରଜକୁ ଯେଉଁ ଯେଉଁମାନେ ଆସିଛନ୍ତି ବ୍ରଜପୁରରେ କ୍ଷତି କରିବା ପାଇଁ ଆସିଛନ୍ତି, ଭଗବାନ ସିଧା କହିଲେ ମମ ପ୍ରାଣ ହିଁ ପାଣ୍ଡବ, ଆଉ ଅର୍ଜୁନ ଦୁର୍ଯ୍ୟୋଧନ କ'ଣ କହିବ, କେବଳ ଅଭିମାନ କରି ରହିଲା, ଭଗବାନ ସିଧା ଚାଲିଲେ ବିଦୁର ପାଖକୁ। ମୁଁ ଏଇ କଥାଟି ଶୁଣିଥିଲି, ମୋତେ ବହୁତ ଭଲ ଲାଗେ କହିବା ପାଇଁ, ଜଣେ କଥାକାରଙ୍କ ପାଖରୁ ଶୁଣିଥିଲି, ବୈଷ୍ଣବ ପାଖରୁ, ବିଦୁର ଯଦିଓ ରାଜଧାନୀ ଭିତରେ ରହୁଥିଲେ ଦୁର୍ଯ୍ୟୋଧନଙ୍କର ରାଜଧାନୀରେ, କିନ୍ତୁ ଦୁର୍ଯ୍ୟୋଧନରେ ଗୋଟିଏ ଅର୍ଣ୍ଣ ଆଣୁନଥିଲେ, ଗୋଟିଏ କିଛି, କାରଣ ସେ ଜାଣନ୍ତି ମୁଁ ଯଦି ଭୋଜନ କରିବି ମୋତେ ଦୁର୍ଯ୍ୟୋଧନ କତୁରୁ ଅର୍ଣ୍ଣ ଆଣିଲା ମାନେ ତାର ଗୁଣ ଗାଇବାକୁ ପଡ଼ିବ, ସେଥିପାଇଁ ପିତାମହ ଭୀଷ୍ମ ଆଉ ବିଦୁର ଭିତରେ ଏତିକି ହେଉଛି ପାର୍ଥକ୍ୟ, ବିଦୁର ସିଧା ସିଧା କଥା କହୁଥିଲେ, କିନ୍ତୁ ପିତାମହ ଭୀଷ୍ମ ଏକ ଜଟିଳ ପରିସ୍ଥିତିରେ ଥିଲେ, କୁରୁସିଂହାସନକୁ ସୁସ୍ଥିର କରିବେ ଏଣେ ପିତାଙ୍କର ଶପଥକୁ ରଖିବେ, କିନ୍ତୁ ବିଦୁର ସିଧା ସିଧା କଥା କହୁଥିଲେ, ସେ କହିକି ଗଲେ ଶେଷରେ ଯେତେବେଳେ ଯାଉଛନ୍ତି କ'ଣ କହିକି ଗଲେ ପିତାମହ ଭୀଷ୍ମକୁ ଆଡ଼ ମାରିକି କହିଲେ, ଭାଇ ଜଙ୍ଗଲ ଭିତରେ ଯେତେ ବଙ୍କା ଗଛ ସବୁ ରହିବେ ଆଉ ଯେତେ ସିଧା ଗଛ ସବୁ କଟିଯିବେ, ପିତାମହ ଭୀଷ୍ମ ଚାହିଁକି ରହିଲେ, କାହିଁକି ନା ଆପଣ ଯେତେବେଳେ କଥା କହୁଛନ୍ତି ବଙ୍କେଇ ବଙ୍କେଇ, ସିଧା ସିଧା କଥା, ମୁଁ ସିଧା ସିଧା କଥା କହୁଛୁ, ଆପଣ ବଙ୍କେଇ ବଙ୍କେଇ କହୁଛନ୍ତି, ଦୁର୍ଯ୍ୟୋଧନକୁ ଗାଳି ଦେଇଦେଲେ ବି ପର ମୁହୂର୍ତ୍ତରେ ପୁଣି ସିଂହାସନ ରହିଲା ଭଳି କଥାଟା ପିତାମହ ଭୀଷ୍ମ କହିବେ, କିନ୍ତୁ ବିଦୁର ସିଧା ସିଧା କଥା କହିବେ, କାରଣ ବୃକ୍ଷ ଯେଉଁଗୁଡ଼ିକ ଜଙ୍ଗଲ ଭିତରେ ଅଛନ୍ତି ସେଗୁଡ଼ିକ ସିଧା ବୃକ୍ଷ ଗୁଡ଼ିକ କାମ କାର୍ଯ୍ୟରେ ଲାଗିବେ, ବଙ୍କା ବୃକ୍ଷ କିଏ ଆଣିବ, ହେଲେ ଆପଣ କାହିଁକି ଏଇଠି ରହିପାରୁଛନ୍ତି ଦୁର୍ଯ୍ୟୋଧନର ରାଜଧାନୀ ଭିତରେ, ନା ଆପଣ ବଙ୍କେଇ ବଙ୍କେଇ କଥା କହୁଛନ୍ତି, କିନ୍ତୁ ମୁଁ ଦାସୀପୁତ୍ର ହେଲେ ମୁଁ ସିଧା ସିଧା କଥା କହୁଛି, ସେଥିପାଇଁ ମୋ ବେକ ଆଜି କଟିଗଲା, ମୋତେ ଆଜି ଭରି ସଭା ଭିତରେ ଦାସୀପୁତ୍ର ବୋଲି କହିଲେ ମୁଁ ଯାଉଛି, କିନ୍ତୁ ଗୋଟିଏ ଅର୍ଣ୍ଣ ଆଣୁନଥିଲେ, କାରଣ ସେ ଜାଣନ୍ତି ବିଦୁର ଜାଣନ୍ତି ମୁଁ ଯଦି ଅର୍ଣ୍ଣ ଭୋଜନ କରିବି ତାହେଲେ ସମୟ ସମୟରେ ସମୟ ଆସିଲେ ମୁଁ ନିରପେକ୍ଷ କଥା କହିପାରିବିନି, ତେଣୁ ବିଦୁରାଣୀ କେମିତି ରୁହନ୍ତି ନା ବିଦୁରାଣୀ ଗୋଟିଏ ଶାଢ଼ୀ ପିନ୍ଧିକି ରୁହନ୍ତି, ବିଦୁରଙ୍କର ଭଗବାନଙ୍କର ଭକ୍ତ ଏଇଭଳି, ଯେଉଁଠି ଐଶ୍ୱର୍ଯ୍ୟର ଯାହା କୁହନ୍ତି ଗନ୍ତାଘର ସେଇ ରାଜଧାନୀରେ କାର୍ଯ୍ୟ କରୁଛନ୍ତି ବିଦୁର, କିନ୍ତୁ ବିଦୁରାଣୀ ଗୋଟିଏ ବସ୍ତ୍ର ପିନ୍ଧନ୍ତି, ସେଇ ବସ୍ତ୍ରଟିକୁ ଶୁଖେଇବେ ଆଉ ସେଇଟା ଦେହରେ ଶୁଖିବ ସେଇଟାକୁ ପିନ୍ଧିବେ, ଭଗବାନ ଯେତେବେଳେ ଯାଉଛନ୍ତି ସ୍ନାନ କରିଛନ୍ତି ବିଦୁରାଣୀ ବସ୍ତ୍ରଟିକୁ ଶୁଖେଇଛନ୍ତି, ଆଉ ଭଗବାନ ଯାଇ ଖଟ ଖଟ କରୁଛନ୍ତି, ଏଣେ ଦୁର୍ଯ୍ୟୋଧନର ନୈବେଦ୍ୟକୁ ଅଙ୍ଗୀକାର କରିକି ଯାଇନା ଅଙ୍ଗୀକାର କଲେନି ପଳେଇଛନ୍ତି, ବହୁତ ସମୟ ଡାକିଲା ପରେ ବିଦୁରାଣୀ 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 ଦ୍ୱାର ଖୋଲୁନାହାନ୍ତି, ଭଗବାନ ସର୍ବଜ୍ଞ ନା ଜାଣିଦେଲେ, ଭଗବାନ କ'ଣ କଲେ ନା ତାଙ୍କ ଉତ୍ତରୀୟକୁ ପକେଇଲେ, ଉତ୍ତରୀୟକୁ ପକେଇଦେଲେ ଦ୍ୱାର ଦେଶ ବିଦୁରାଣୀ, ସେଟା ବିଦୁରାଣୀ ସ୍ପର୍ଶ କରିବା ମାତ୍ରେ ତାଙ୍କ ଶରୀରରେ ପୁଲକିତ ହେଇଗଲା, ସେ ଜାଣିଦେଲେ ଏ ଶ୍ୟାମ ସୁନ୍ଦରଙ୍କର, ଭଗବାନଙ୍କର ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଇଏ ଆମ ଭାଗ୍ୟରେ, ଆମେ ଶାସ୍ତ୍ରରୁ ଦେଖୁଛୁ, ଆମ ଭାଗ୍ୟରେ ଯେତେବେଳେ ଆସିବ ଆମେ ବୁଝିପାରିବା, ଆପଣ ଯଦି ଚାହୁଁଛନ୍ତି ଜାଣିବା ପାଇଁ ଟିକେ ଜଗନ୍ନାଥ ମନ୍ଦିରକୁ ଯାଆନ୍ତୁ, ଟିକେ ଭକ୍ତି ଭାବରେ ପ୍ରାର୍ଥନା କରନ୍ତୁ, ଆପଣ ଭକ୍ତି ଭାବରେ ପ୍ରାର୍ଥନା କରନ୍ତୁ, ସେ ପୂଜାରୀ ମାନେ ପୂଜା ପଣ୍ଡା ମାନେ ଯେତେବେଳେ ଆସିବେ ଆପଣ ତାଙ୍କ କରେ କରେ ଯାଆନ୍ତୁ, ମୁଁ ମୋ ଅନୁଭବ କଥା କହୁଛି, ଆପଣଙ୍କୁ ଲାଗିବ ଏ ସେ ଗନ୍ଧ ଗୋଟେ ଦିବ୍ୟ ଗନ୍ଧ ତାଙ୍କ ଦେହରୁ ବାହାରୁଥିବ, ସେ କର୍ପୂରର ଚନ୍ଦନର ଗନ୍ଧ ନୁହେଁ, ସେମାନେ ଭଗବାନଙ୍କୁ ସ୍ପର୍ଶ କରିକି ଆପଣ ଦେଖିଛନ୍ତି କେତେ ନିଷ୍ଠାରେ ସେମାନେ ସବୁ ପ୍ରଭୁଙ୍କର ସେବା କରନ୍ତି, ସେମାନେ ବାହାରିକି ମନ୍ଦିର ଆସି ତାଙ୍କ ଦେହ ଗୁଡ଼ା ସବୁ ମହମହ ବାସୁଥିବ, ସେ ପ୍ରଭୁଙ୍କର ଶରୀର ଗନ୍ଧ, ବିଦୁରାଣୀ ଯେତେବେଳେ ବସ୍ତ୍ରଟାକୁ ଧରି ନେଇଛନ୍ତି ତାଙ୍କର ପୁଲକିତ ଭାବ ଆସିଗଲା, ଭଗବାନ ତାଙ୍କ ବସ୍ତ୍ରଟାକୁ ଦେଇଛନ୍ତି ନା ସୁଗନ୍ଧ ମହମହ, ତାଙ୍କ ଶରୀର ଅଷ୍ଟାଙ୍ଗ ଭାବ ଚାଲି ଅଷ୍ଟସାତ୍ତ୍ୱିକ ଭାବ ଚାଲି ଆସିଲାଣି, ଦ୍ୱାରଟାକୁ ଖୋଲୁଛନ୍ତି, ଭଗବାନ ଶ୍ୟାମସୁନ୍ଦରଙ୍କ ରୂପକୁ ଦେଖିକି ପୁରା ପାଗଳ, ଭଗବାନ କ'ଣ କହୁଛନ୍ତି, ଭଗବାନ ଆଉ ପୂଜା ଉପାସନା କିଛି ନାହିଁ, କ'ଣ ଅଛି ଖାଇବାକୁ ଦିଅ, ଭଗବାନ ଜାଣନ୍ତି ଯଦି ମୁଁ ଭୋଜନ କରିବି ତାହେଲେ ପ୍ରେମର, ମୁଁ ତ ପ୍ରେମର କାଙ୍ଗାଳ ନା, ମୁଁ ଦୁର୍ଯ୍ୟୋଧନର ନିବେଦନକୁ ଗ୍ରହଣ କଲିଣି, ବିଦୁର ଘରୁ କାହିଁକି ଆସିଛି? ଆଉ ବିଦୁରାଣୀର ପ୍ରେମଟା ବର୍ତ୍ତମାନ ପୁରା ଭରପୁର ହେଇକି ରହିଛି। ଆଗେ ଭୋଜନଟା ମାଗିଦେଲେ, ମୋତେ ଭୋଜନ ଦିଅ। ଆଉ ପ୍ରେମରେ ଜିତିବ ତାର ଅବସ୍ଥା କ'ଣ ରହିବ? ବିଦୁର ଖୋଜୁଛନ୍ତି ଭଗବାନ କୁଆଡ଼େ ଗଲେ, ପ୍ରଭୁ ଆଗେ ପଳେଇ ଆସିଛନ୍ତି। ଆଉ ବିଦୁରାଣୀ ତାଙ୍କର ଏ ଯେଉଁ ପାଚିଲା କଦଳୀ ଆପଣମାନେ ଜାଣିଥିବେ, ପାଚିଲା କଦଳୀ ପଚେଇକି ରଖିଥିଲା। କାହା ପାଇଁ ରଖିଥିଲେ? ସେ ଶ୍ୟାମସୁନ୍ଦରଙ୍କର ବିଗ୍ରହରେ ବା ଶ୍ୟାମସୁନ୍ଦରଙ୍କର ଆଲେଖରେ ସେ ବିଦୁର ବିଦୁରାଣୀ ଭୋଗନ ଲଗେଇ ଭୋଜନ କରନ୍ତିନି କିଛି, ସେ ଶ୍ୟାମସୁନ୍ଦରଙ୍କର ଆଲେଖରେ ଲଗେଇଥାନ୍ତେ, ଫଟୋରେ ଲଗେଇଥାନ୍ତେ। କିନ୍ତୁ ସେ ଶ୍ୟାମସୁନ୍ଦର ଆଜି ନିଜେ ଅଛନ୍ତି, ଏଣେ ଶ୍ୟାମସୁନ୍ଦରଙ୍କର ବସ୍ତ୍ରଟାକୁ ପିନ୍ଧିଛନ୍ତି, ତାହେଲେ କ'ଣ ଭାବ ହଉଥିବ ଆପଣ ଜାଣନ୍ତୁ। ତେଣୁ କଦଳୀର ଚୋପା ଗୁଡ଼ାକ ସବୁ ହାତରେ ଭଗବାନଙ୍କୁ ଦେଇଦେଉଛନ୍ତି, କଦଳୀ ଫୋପାଡ଼ି ଦେଉଛନ୍ତି। ହେଟା ଭାବ ବା, ଭାବରେ ଆଉ ବିଧି ନୁହେଁ, ଦେହ ଜ୍ଞାନ ନୁହେଁ, କିଛି ନାହିଁ। ସେଠି କାମ କରେ କେଉଁଟା? ମନ ବି କାମ କରେ ନା, ସେଠି ଭାବଟା କାମ କରେ। ଶ୍ରଦ୍ଧା, ସାଧୁସଙ୍ଗ, ଭଜନ କ୍ରିୟା, ଅନର୍ଥ ନିବୃତ୍ତି, ନିଷ୍ଠା, ରୁଚି, ଆସକ୍ତି, ତାପରେ ଭାବ। ଭାବସ୍ଥିତିକ ଆସିଗଲେ ଶରୀରରେ କ୍ରିୟା କିଛି ନଥାଏ ସେତେବେଳେ। ତେଣୁ ସବୁ କଦଳୀ ଫୋପାଡ଼ୁଛନ୍ତି, ଚୋପାକୁ ଦେଉଛନ୍ତି। ଶ୍ୟାମସୁନ୍ଦର ତାଙ୍କର ମୁହଁକୁ ଚାହିଁକି, ବିଦୁରାଣୀର ମୁହଁକୁ ଚାହିଁକି ଗୋଟେ ପରେ ଗୋଟେ 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 ଭୋଜନ କରୁଛନ୍ତି। ବିଦୁର ଆସିକି ଦୂରରୁ ଦେଖୁଛି, ଏଇଟା ପାଗଳି ହେଇଗଲାଣି ଆଉ। ଦେଖୁଛନ୍ତି ନା, ତାହେଲେ ଭାବଟା କାହାର ଥିଲା? ଆପଣ ଏଇଟା ଶୁଣିଥିବେ ଜିନିଷଟା, ଭାବଟା କାହାର ଅଧିକା ଥିଲା? ବିଦୁରାଣୀର ଥିଲା। ଇଏ ଡିଷ୍ଟିଙ୍ଗ, ଯାହାକୁ ଡିଷ୍ଟିଙ୍ଗୁଇସ୍ କରିପାରୁଛନ୍ତି, ଭେଦ ଦେଖିପାରୁଛନ୍ତି ବିଦୁର, ଯେ କଦଳୀ ଦେଉଛି, କଦଳୀ ଫୋପାଡ଼ୁଛି, ଚୋପା ଦେଉଛି, କିନ୍ତୁ ବିଦୁର ଏଇଟା ଦେଖିପାରୁଛନ୍ତି, ବିଦୁରାଣୀ ଦେଖିପାରୁନା। ବିଦୁରାଣୀ କ'ଣ ଦେଉଛନ୍ତି ସେ ଜାଣନ୍ତି, ସେ ଭାବରେ ଅଛନ୍ତି। ସିଏ ଯେତେବେଳେ କିଛି କହିବା ପାଇଁ ଯାଉଛନ୍ତି, ଶ୍ୟାମସୁନ୍ଦର ଜାଣିଦେଲେ ସେ ଆସିଲେଣି, କିଏ ବିଦୁର, ବିଦୁରକୁ ସଙ୍କେତ ମାରିଦେଲେ ରହିଯ। ସରିଲା, ବିଦୁର ଭୋଜନ କରିସାରିଲେ ତାପରେ ଆସି ପାଦ ତଳେ ଗଡ଼ିଲେ। ଏଠି ବିଦୁର ଜଣେ ଆଚାର୍ଯ୍ୟ ଲେଖିଛନ୍ତି ବୋଲି କଥାଟା ମୋର ମନକୁ ଆସିଲା, ବିଦୁର ନିବେଦିତା ବତ୍, ଅଣୁ ଜିନିଷ ଦେଲେ ବି ଭୁରି ଭାବରେ ଭଗବାନ ଗ୍ରହଣ କରିବେ। ବିଦୁର କାନ୍ଦି ଗଡ଼ିଲେ, ପ୍ରଭୁ ଏ 56 ଭୋଗ ଆପଣଙ୍କ ପାଇଁ ତିଆରି ହେଇକି ରହିଥିଲା, ଆପଣ ତାକୁ ଅନାଦର କରିକି ଆସିଲେ, କିନ୍ତୁ ଇଏ ପାଗଳି ଆଜି କେତେ ବଡ଼ ଅପରାଧ କଲା, ଚୋପା ଗୁଡ଼ାକ ଆପଣଙ୍କୁ ଦେଲା। ଭଗବାନ କହିଲେ, ଆରେ ଆରେ ଆରେ, ମୋ ଜୀବନରେ ମୁଁ ଯେତେ ଭୋଜନ କରିଛି, ଆଜି ହେଉଛି ସବୁଠୁ ମୋର ପ୍ରୀତିକର ଭୋଜନ। କାହିଁକି? ଭଗବାନଙ୍କୁ ବହୁ ବସ୍ତୁ ଦିଆଯାଉଛି, କିନ୍ତୁ ଗୋଟେ ଶବ୍ଦ ଏଠି ରହିଲା ନା, ଅନୁପ୍ୟ ଉପାରୁତାମ ଭକ୍ତେହି ପ୍ରେମଣା ଭୂରିୟମେ ଭାବେ ଭକ୍ତେହି ତତ୍ରାପି ପ୍ରେମଣା। ଭକ୍ତ ହେଇଥିବ ପୁଣି ପ୍ରେମ ଥିବ, ଏଇଟା ହଉଛି ବଡ଼ ଅଡ଼ୁଆ ଜିନିଷ। ଆମେ ଭକ୍ତ ହେଇନୁ, ଆମେ ଯେଉଁ ନିବେଦନ କରୁଛୁ ଭକ୍ତିରେ, ଭକ୍ତିରେ ଦେଲେ ବି ଗୋଟେ ଅଭାବ ଅସ୍ତି, କ'ଣ ପ୍ରେମଟା ପାଇନୁ। କହିଲେ ଭକ୍ତେ ତତ୍ରାପି ପ୍ରେମଣା, ଦ୍ୱାରକାର ସମସ୍ତେ ଭକ୍ତ ଥିଲେ, କିନ୍ତୁ ଏ ବିଦୁରାର, ବିଦୁରାଣୀର, ସୁଦାମାର, ସୁଶୀଳାର ଯେଉଁ ପ୍ରେମ, ସୁମତିର ଯେଉଁ ପ୍ରେମ, ସେ ଖୁଦଭୁଜା ଭିତରେ ଥିଲା। ସେଥିପାଇଁ ଭଗବାନ କହୁଛନ୍ତି ଅଣୁଆପି ଉପାବୃତମ। ବିଦୁର କାନ୍ଦିକି ଯେତେବେଳେ ଗଡ଼ୁଛନ୍ତି, ଭଗବାନ ଆଶ୍ୱାସନା ଦେଉଛନ୍ତି, ଆରେ ତୁ ଜାଣିନୁ ଭାବର କଥା, ତୁ ଜାଣିନୁ, ସିଏ ଜାଣିଛି, ମୁଁ ଜାଣିଛି, ତୋର ସେ ଭାବ ଆସିଲେ ତୁ ଜାଣିବୁ। ବିଦୁର ସେ ଭାବଟାକୁ ଆସ୍ୱାଦନ କରିବା ପାଇଁ ହିଁ ପାଗଳ ହେଉଥିଲେ, ସେଥିପାଇଁ ସେ ଚାଲିଲେ। ଯେତେବେଳେ ମୈତ୍ର ଋଷିଙ୍କ ପାଖକୁ ଗଲେ, ମୈତ୍ର ଋଷି ଦେଖିଲେ, ସେଠି ଗୋଟେ କ'ଣ ଲୀଳା ଅଛି ଜାଣିଛନ୍ତି? ମୈତ୍ର ବିଦୁର ଖାଇସାରିଲା ପରେ, ଭଗବାନ ଖାଇସାରିଲା ପରେ ବିଦୁରକୁ କହିଲେ, କହିଲେ ମୋ ଜୀବନରେ ମୁଁ ଯେତେ ଭୋଜନ କରିଛି, ଆଜି ଭଳିଆ ପ୍ରୀତି ଭୋଜନ କେଉଁଠି ନାହିଁ। କହିଲେ ପ୍ରଭୁ ଆପଣ କପଟରେ କହୁଛନ୍ତି? ନା, ମୁଁ କପଟରେ କହୁନି, ମୋତେ ପୁରା ହାଇ ଲାଗିଲାଣି, ନିଦ, ମୋ ଆଖି ପୁରା ପଡ଼ିଗଲାଣି, ମୁଁ ଶୋଇବି। ଭଗବାନ ବିଦୁର କହିଲେ, ଠିକ୍ ଅଛି, ଆପଣ ଯଦି ପ୍ରକୃତରେ ଭୋଜନ କରିଥିବେ, ଆପଣ ବିଛଣାରେ ଶୋଇଲେ ଜଣାପଡ଼ିବନି, ଆଉ ମୋ ଘରେ କେଉଁ ବିଛଣା ବି ଅଛି, ମୋର ତ ଛିଡ଼ା ସପ ଅଛି, ଆପଣ ମୋ କୋଳ ଉପରେ ଶୁଅନ୍ତୁ, କାରଣ ଆପଣ ଶୋଇକି ତ ଘୁଙ୍ଗୁଡ଼ି ମାରିବେ, ମୁଁ ଜାଣିବି ଆପଣଙ୍କର ଭୋଜନଟା। ଆଉ ଯଦି ଭୋଜନ ପେଟ ପୂରିନଥିବ, ତା ନିଦ ହବ କି? ଆପଣ ମୋ କୋଳ ଉପରେ ଶୋଇଲେ ମୁଣ୍ଡ ଦେଇକି, ମୁଁ ଜାଣିପାରିବି ଆପଣ କେମିତି ଭୋଜନ ହେଇଛି। ଭଗବାନ ଶୋଇ, ଭଗବାନ ଶୋଇକି ନିଦ ପୁରା ଘୁଙ୍ଗୁଡ଼ି ମାରିଲେ। ବିଦୁର ଆଉ ଜାଣନ୍ତିନି କ'ଣ ହେଇଛି ଆ ଭିତରେ, ଭିତରେ ବୁଝିଗଲେ, ମୋଟାମୋଟି ବୁଝିଗଲେ, ମୋଟାମୋଟି ଭାବରେ ବୁଝିଗଲେ, ଯାହା ହଉ ମୁଁ ଭାବୁଥିଲି ପାଗଳି ହେଇଯାଇଛି, କିନ୍ତୁ ପ୍ରଚୁର ମୋ ପ୍ରଭୁ ଖାଇଛନ୍ତି ଆଉ। କିନ୍ତୁ ମୈତ୍ରରୁ ସେ ଯେତେବେଳେ ଦେଖିଲେ ବିଦୁରଙ୍କୁ, ମୈତ୍ର ବିଦୁରଙ୍କର ଯେତେବେଳେ ମିଳନ ହେଇଛି, ମୈତ୍ରରୁ ସେ ଦେଖିଦେଲେ ଆଗେ ବିଦୁରକୁ। ବିଦୁର ସେତେବେଳେ କୌପିନ ଧାରଣ କରୁଥିଲେ, ବାନପ୍ରସ୍ତ ନେଇଥିଲେ ନା, କୌପିନ ଧାରଣ କରି ଭ୍ରମଣ କରୁଛନ୍ତି। କିନ୍ତୁ ମୈତ୍ରରୁ ସେ ଭଗବାନଙ୍କୁ ଦେଖିଛନ୍ତି ସାକ୍ଷାତ। ମୈତ୍ରରୁ ସେତେବେଳେ ବିଦୁରଙ୍କୁ ଦେଖିଦେଲେ, ବିଦୁରଙ୍କର ଜଙ୍ଘରେ ଦେଖିଦେଲେ ଗୋଟିଏ ଚିହ୍ନ। କେଉଁ ଚିହ୍ନ ନା, ଭଗବାନ ଯେତେବେଳେ ଶୋଇଥିଲେ ଭଗବାନଙ୍କର କୁଣ୍ଡଳ ଚିହ୍ନଟା ସେଠି ରହିଛି। ମୈତ୍ରରୁ ସେ ଯେହେତୁ ସାକ୍ଷାତ କରିକି ଭଗବାନଙ୍କୁ ଆସିଛନ୍ତି, ସେ କୁଣ୍ଡଳଟାକୁ ଚିହ୍ନିଛନ୍ତି। ବିଦୁରଙ୍କର ସେ ଜଙ୍ଘକୁ ଦେଖିକି, ଉରୁକୁ ଦେଖି ଖାଲି କ୍ରନ୍ଦନ କରୁଛନ୍ତି। ଇଏ କହିଲେ ମୋତେ କାହିଁ ଦେଖିକି କ୍ରନ୍ଦନ କରୁଛନ୍ତି, ମୋତେ ଦେଖିକି କାହିଁ କ୍ରନ୍ଦନ କରୁଛନ୍ତି? କାରଣ ଶ୍ରୀବତ୍ସ ଚିହ୍ନଟି ଭଗବାନ ବକ୍ଷରେ ରଖିଥିଲେ, ସେଭଳି ବିଦୁରର ଉରୁରେ ଏ ଚିହ୍ନଟି ରହିଛି। ମୈତ୍ର ସେ କହିଲେ ବିଦୁର ତୁମେ କେତେ ଭାଗ୍ୟବାନ ନା କ'ଣ ପ୍ରଭୁ, ତୁମେ ଜାଣିପାରୁନ ତୁମ ଶରୀରରେ ଚିହ୍ନଟା କ'ଣ ଅଛି? ପ୍ରଭୁଙ୍କୁ ତୁମେ କେଉଁଠି, ତୁମ ପ୍ରଭୁ ତୁମର ଏଠି ଶୋଇଥିଲେ କି? ଆଜ୍ଞା, ବିଦୁର ଛୋଟ ପିଲା ଭଳିଆ କାନ୍ଦି ଉଠିଲେ। ମୁଁ ଭାବିଲି ଭଗବାନ ଖାଇକି ଶୋଇଗଲେ, ବା ମୁଁ ଭାବିଲି ଭଗବାନ ଯା ହଉ ଠିକ୍ ନିଦ ହେଇଛି, କିନ୍ତୁ ଭଗବାନ ମୋତେ ତାର ସଙ୍କେତ ଦେଇଛନ୍ତି, ଏଇଟା ମୁଁ ତ ଜାଣିନଥିଲି। ମୈତ୍ର ସେ ଚିହ୍ନେଇଦେଲେ ଭଗବାନ ଏତେ ପ୍ରେମ, ସେ ପ୍ରେମର ପୂଜାରୀ। ସେଥିପାଇଁ ଦୁଇଟା ଶବ୍ଦ ଏଠି ଲଗାଉଛନ୍ତି, ଅଣୁ ଅପ୍ୟପାହୃତମ, ଅଣୁ ଟିକେ ଜିନିଷ ହଉ, ଅଳ୍ପ ଟିକେ ହଉ, କିନ୍ତୁ ଭକ୍ତେ ହି ପ୍ରେମଣା ଭୂରିୟମେ ଭବେ। ପ୍ରେମରେ ଭକ୍ତ ଯେତେବେଳେ ଅର୍ପଣ କରୁ ସେଟା ଭୂରି ହେଇଯାଏ। ଭୂରିଅପ୍ୟ ଭକ୍ତୋପହୃତମ ନାମେ ତୋଷାୟ କଳ୍ପତେ। ଭୂରି ଜଣେ ଅଭକ୍ତ ବହୁ ବସ୍ତୁ ଦଉଛି, ଭଗବାନ କେଉଁଥିରେ କାଙ୍ଗାଳି? ଭଗବାନ କାହିଁକି ଜଗତକୁ ଆସନ୍ତି କି? ଭଗବାନଙ୍କର ଗୋଟେ ଅଭାବ ଅଛି ଆଜ୍ଞା, ଭଗବାନଙ୍କର କ'ଣ ଅଭାବ ଅଛି? ସଚିନ ତେନ୍ଦୁଲକରର କ'ଣ ଅଭାବ ଅଛି କୁହନ୍ତୁ ଆଜ୍ଞା? ସେ ଯୁଆଡ଼େ ବାହାରିବ, ମାର୍କେଟକୁ ବାହାରିଲା ମାନେ ତା ପଛର ଲୋକ ଗୋଡ଼େଇବେ, ସେ କେଉଁଠୁ କିଣିଲା ମାନେ ତା ପଛର ଲୋକ ଗୋଡ଼େଇବେ, ନଦୀକୁ ଖାଲି ଘର ଭିତରେ ଚୁପଚାପ ବସିବ କାହିଁକି? ପାରାଦୀପରେ ହୋଇଥାଏ ଆମର ହରେକୃଷ୍ଣ ଉତ୍ସବ ପ୍ରବଚନ ଥାଏ, ସେ ମାତାଜୀ ଯିଏ ତାଙ୍କର ପୋର୍ଟର ଯିଏ ଅଫିସର, ତାଙ୍କ ସ୍ତ୍ରୀ ଖବର ଦେଇଥାଏ ବାବାଙ୍କୁ କହିବେ ଟିକେ ଆସିବେ, ସେ ମୋତେ ନେଇ ଗଲେ। ମୁଁ କହିଲି ମା ଆପଣ ଗଲେନି? କହିଲେ ବାବା ମୁଁ ଗଲା ମାନେ ଆମର ପୋଲିସ ଗାଡ଼ି ଦୁଇ ଚାରିଟା ଯିବ, ଆପଣ ସେ ଯେଉଁ ପ୍ରବଚନ ହେଉଛି ଆମେ କୁଆଡ଼େ ସାଧାରଣ ସଭାକୁ ଯାଇପାରିବୁ, ଆମେ ଯୁଆଡ଼େ ଯିବୁ ମାନେ ଆମ ପଛରେ ପୁଣି ପୋଲିସ ଗାଡ଼ି ଲାଗିବ। ଉଚ୍ଚ ପଦବୀରେ ରହୁଛନ୍ତି, ତାଙ୍କୁ କ'ଣ ସୁଖ ଅଛି ବୋଲି ସେ ଘର ଭିତରେ ପିଲା ଛୁଆଙ୍କ ସାଙ୍ଗରେ ଟିକେ ଖେଳିବେ? ଭଗବାନ ବୈକୁଣ୍ଠାଧିପତି ବୈକୁଣ୍ଠ ରହି ରହି ପୁରା ବୋର ହେଇଗଲେଣି ସେଠି, କେବଳ ସମାନ ଅଶୋକ ମାର କିଏ କ'ଣ କରେ, ଭଗବାନ ଆସୁଛନ୍ତି ଛୋଟ ଭାବରେ। ସେ ଛୋଟ ଭକ୍ତ ପାଖରେ ହେବେ ପ୍ରେମରେ ଭଗବାନ ଏଠି କାହିଁକି ଆସନ୍ତି? ଚୈତନ୍ୟ ଚରିତାମୃତ କହିଲେ, ମୋର ପୁତ୍ର ମୋର ସଖା ମୋର ପ୍ରାଣପତି, ମୋର ପୁତ୍ର ମୋର ସଖା ମୋର ପ୍ରାଣପତି, ଏଇ ଭାବେ ଯେଇ ମୋରେ କରେ ଶୁଦ୍ଧ ଭକ୍ତି, ଏଇ ଭାବେ ଯେଇ ମୋରେ କରେ ଶୁଦ୍ଧ ଭକ୍ତି। ଭଗବାନ ତିନିଟା ଜିନିଷ ଜଣେଇଲେ, ମୁଁ ଏଇ ତିନିଟା ଭାବରେ ଶୁଦ୍ଧ ଭକ୍ତି ମୋତେ କରିବ, ମୋର ପୁତ୍ର କୃଷ୍ଣ, ମୋର ପୁତ୍ର କୃଷ୍ଣ, ମୋର ସଖା ଆଉ କୃଷ୍ଣ ମୋର ପ୍ରାଣପତି। ତାହେଲେ କେଉଁ କେଉଁ ରସ ରହିଲା? ସଖ୍ୟରସ, ବାତ୍ସଲ୍ୟ ରସ, ମଧୁର୍ଯ୍ୟ ରସ। ଏଇଥିରେ ଯେ ଶୁଦ୍ଧ ଭକ୍ତି କହୁଛି ଭଗବାନ, ଏଇଥିପାଇଁ ଆସୁଛନ୍ତି ତିନିଟା ଜିନିଷ ବାଣ୍ଟିବା ପାଇଁ, କାରଣ ଏଇ ତିନିଟାରେ ଭଗବାନ ବଡ଼ ହବନି, ଭଗବାନ ଛୋଟ ହେବେ। ଭଗବାନଙ୍କୁ ଆପଣ ପୁତ୍ର ରୂପରେ ଦେଖିବେ, ଶାସନ କରିବାକୁ ପଡିବ, ମାରିବାକୁ ପଡିବ, ସଖ୍ୟରସରେ ବାଡ଼ିବାକୁ ପଡିବ, ସଖ୍ୟ ସଖା ନା। ଆପଣ ଗଲେ କେବେ ଦେଖିବେ ଗୌରନୀତାଙ୍କର ଗୌରାଙ୍ଗ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁଙ୍କର ବିଗ୍ରହ ଯିଏ ଗୌର ନିତ୍ୟାଙ୍କର ହୃଦୟରୁ ବାହାରିଥିଲେ। ଆମର ଅଛନ୍ତି ଅମ୍ବିକା କାନଲାରେ, ଯେ ଗୌରଦାସ ପଣ୍ଡିତ ଥିଲେ ସେ ବାଡ଼ି ନେଇକି ଗୋଡ଼ାନ୍ତି ମାରିବା ପାଇଁ ଗୌର ନିତ୍ୟାଙ୍କ, ସେ ସୁବଳ ସଖା ଥିଲେ ପୂର୍ବରେ। ଭଗବାନ ଚାହାନ୍ତି ତାଙ୍କୁ ଭଲ ପାଇବାକୁ ପଡ଼ିବ, ତା ମାନେ ଆଜିଠୁ ଶୁଣି କାଲି କାଲି ନେଇ ବାଡ଼ି ନେଇ ଗୋପାଳଙ୍କୁ ଭିଟିବେନି ଆପଣ। ଯେତେବେଳେ ଆପଣଙ୍କର ପ୍ରେମ ଆସିବ, ପ୍ରେମ ସ୍ଥିତି ପରେ ପ୍ରେମଟା ରସରେ ପରିଣତ ହେବ। ଏଠି ସଖ୍ୟ ରସ, ବାତ୍ସଲ୍ୟ ରସ, ମାଧୁର୍ଯ୍ୟ ରସ, ଏସବୁ ରସ। ସେ ରସରେ ଭଗବାନ କହୁଛନ୍ତି ତିନି ରସରେ ମୋତେ ସେବା କରେ, ସେଠି ପ୍ରେମ ଗୋଟେ ଆସିବ। ଆଉ ଏଇଟା ଆମକୁ ଯାହା କୁହନ୍ତି ଅଲପ ସଡ଼ନ, ଆମେ ହଠାତ୍ ଚାହିଁଲେ ବି ଏ ସ୍ତରକୁ ଆମେ ଯାଇପାରିବାନି। ଆମେ ସାଧୁଗୁରୁଙ୍କ ଆନୁଗତ୍ୟ ରହିକି ଭଜନ କଲେ କଲେ ଧୀରେ ଧୀରେ ଆମର ଅନର୍ଥ ନିବୃତ୍ତି ହେବ, ତାପରେ ନିଷ୍ଠା ଆସିବ, ତାପରେ ରୁଚି ଆସିବ, ତାପରେ ଆସକ୍ତି ଆସିବ, ତାପରେ ଭାବ ଆସିବ, ତାପରେ ପ୍ରେମ ଆସିବ। ଏ ପ୍ରେମ ପରେ ପ୍ରେମଟା କେଉଁ ପ୍ରେମ, ସଖ୍ୟ ପ୍ରେମ କି ଦାସ୍ୟ ପ୍ରେମ କି ମାଧୁର୍ଯ୍ୟ, ଆପଣ ଭଗବାନଙ୍କୁ କେଉଁ ଭାବରେ ଭଲ ପାଉଛନ୍ତି ସେଇଟା ରସରେ ପରିଣତ ହେବ। ସେଇଟା ଭଗବାନ ଗ୍ରହଣ କରନ୍ତି। ସେତେବେଳେ ଯାହା ଆପଣ ଦେଲେ, ସୁଦାମା ଯାହା ଆଣିଛି ଆଜି କାହିଁକି ଏତେ ପ୍ରିୟ, ତାହେଲେ ପୁତ୍ର ରୂପରେ ଆପଣ ଦେଖିବେ କେମିତି କରିବେ ନା, କାହ୍ନାକୁ ଯଶୋମତୀ ନନ୍ଦନ ବାନ୍ଧୁ, ଯଶୋମତୀ ମା ବାନ୍ଧୁଛନ୍ତି, ମାତା ମୋରେ ପୁତ୍ର ଜ୍ଞାନ କର ଏ ବନ୍ଧନ, ଅତି ହୀନ ଜ୍ଞାନ କରେ ଲାଲନ ପାଲନ। ହୀନ ଜ୍ଞାନରେ ମୁଁ ଯଦି କାହ୍ନାକୁ ଖାଇବାକୁ ନ ଦେବି ତାହେଲେ ଭୋକରେ ସେ ରହିବନି, ଆ ଜ୍ୱର ହେଇଯିବ, ଝାଡ଼ା ହେଇଯିବ, ଏଇଟା ହବ ସେଟା ହବ। ଆରେ ଭଗବାନ ସିଏ ଏଇଟା ଭୁଲି ଯାଆନ୍ତି। ସଖ୍ୟେ ଶୁଦ୍ଧ ସଖ୍ୟେ କରେ, ସଖା ଶୁଦ୍ଧ ସଖ୍ୟେ କରେ ସ୍କନ୍ଦେ ଆରୋହଣ, ତୁମେ କୌଣ ବଡ଼ ଲୋକ ତୁମେ ଆମ ସହ। ସୁଦାମ ସୁବଳ କାନ୍ଧ ଉପରେ ଚଢ଼ିବେ, ଯେଉଁ ବାଗୁଡ଼ି ଖେଳ ହୁଏ ସବୁ, ଗାର ପକା ହବ, ଦୌଡ଼ ଦୌଡ଼ିକା ଯିବେ, ଦୌଡ଼ ଖେଳ, ତା ଭିତରେ ଯିଏ ଆଗେ ପହଞ୍ଚିଯିବ ସେ ଜିତିଗଲା, ତାକୁ ସମସ୍ତେ କାନ୍ଧେଇବେ। ଭଗବାନ ଜାଣି ଶୁଣିକି ପଛେଇ ଯାଆନ୍ତି, କାହିଁକି ପଛେଇ ଗଲେ ସୁଦାମା ସୁବଳକୁ କାନ୍ଧେଇବେ, ଭକ୍ତର ଚରଣ ରଜଟା ପାଇବେ, ସଖ୍ୟରସ ଆସ୍ୱାଦନ କରିବେ। ସୁଦାମା ସୁବଳ ଯେତେବେଳେ କହିବେ ନିର୍ଦ୍ଦିଷ୍ଟ ଦାଗ ଥିବ, ଯଦି ହାରିବ ତାହେଲେ ଏତେ ବାଟ ପର୍ଯ୍ୟନ୍ତ ନେବ, ଭଗବାନ ଟିକେ ନେଇ କହିବେ ମୁଁ ଆଉ ନେଇପାରିବିନି ସୁବଳ, ଆଚ୍ଛା କ'ଣ ଯାଇପାରିବୁନି, ନେଇପାରିବୁନୁ କ'ଣ, ତୁ କେଉଁ ବଡ଼ ଲୋକ କି, ଏ ମୁଁ ନନ୍ଦର ପୁଅ, ନନ୍ଦର ପୁଅ। ଭଗବାନ କହିବେ ଆରେ ତୁ ନନ୍ଦର ପୁଅ ହେଲେ କ'ଣ, ତୁ ବି ଗୌଡ଼ ଆମେ ବି ଗୌଡ଼, ତୁମେ ତୁ ଯେଉଁ ବ୍ରଜପୁର ରହୁଛୁ ଆମେ ସେଇ ବ୍ରଜପୁର, ତୁମେ କ'ଣ ବଡ଼ ଲୋକ, ତୁମେ ଆମାସମ, ତୁ ଗାଈ ଚରେଇବାର ପୋଷ୍ଟ ତୁମର ସମାନ, ତୁ କେଉଁ ଇଞ୍ଜିନିୟର କି, ତୁ ଗାଈ ଚରୁଛୁ ଆମେ ବି ଗାଈ ଚରୁଛୁ, ତୁ ବି ରୁଟି ମାଗିକି ଆଣୁଛୁ, ଆଉ ତୁ ଯମୁନା ପାଣି ତୁ ପିଉଛୁ ଆମେ ବି ଯମୁନା ପାଣି ପିଉଛୁ, ତୁ ନନ୍ଦରାଜାର ପୁଅ ହେଇକି ଗାଈ ଚରଉଛୁ ଆମେ ବି ଗରିବ ଘର ଛୁଆ ହେଇ ଗାଈ ଚରୁଛୁ, ବଡ଼ ଲୋକ ଆଜ୍ଞା। ଭଗବାନଙ୍କୁ ଏଇଟା ଗାଳିଗୁଲଜ ଦରକାର, ଏଇଟା ପ୍ରଭୁଙ୍କର ଦରକାର। ପ୍ରିୟା ଯଦି ମାନ କରି କର ଏ ଭସନ, ବେଦ ସ୍ତୁତି ହୋଇତେ ସେଇ ହରେ ମୋର ମନ, ବେଦ ନାହାନ୍ତି କାଳରୁ ସ୍ତୁତି କରୁଛି, କେମିତି କୃଷ୍ଣଙ୍କୁ ଖୁସି କରାହବ। ଭଗବାନ କହିଲେ ଏଗୁଡ଼ା ମୋ କାନକୁ ପଶୁନି କି, ୱାଙ୍ଗ ସୁହାଁ ସୁହା ଓହଁ ସୁହା, ଏଗୁଡ଼ା ମୋତେ କହନି କିଛି, କିଛି ମୋତେ କୁହନି, ଏଗୁଡ଼ା କେତେ ସୁହା ସୁହା କରନ୍ତି। ଆପଣଙ୍କୁ ଜଣେ ଯଦି ହଜାର ବାର ସାର ସାର ଡାକିଲେ ଆମକୁ ପ୍ରଭୁ ପ୍ରଭୁ ଦଶ ପଚାଶ ଡାକିଲେ ବିରକ୍ତି ଲାଗୁଛି, କାହିଁକି ପ୍ରଭୁ ପ୍ରଭୁ ହେଉଛନ୍ତି, ମ ଖାଲି ପ୍ରଭୁ କହିବେ ପ୍ରଭୁ ପ୍ରଭୁ, ପାଞ୍ଚ ଦଶ ଜଣ ପ୍ରଣାମ କରିଦେଲେ ବିରକ୍ତି ଲାଗୁଛି। ଆଉ ଭଗବାନଙ୍କୁ ଅନାଦି କାଳରୁ କ'ଣ ଏକାଦଶ ସୁନ୍ଦର ନାହାନ୍ତି ସେ ଶ୍ଳୋକ, ୟଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନ୍ୟନ୍ତି ଦିବ୍ୟସ୍ତବେ, ରେ ବାବା ଦିବ୍ୟସ୍ତବରେ ବ୍ରହ୍ମା ରୁଦ୍ର ଇନ୍ଦ୍ର ବରୁଣ ମରୁତ ସମସ୍ତେ ସ୍ତୁତି କରୁଛନ୍ତି, କେତେ ତାଙ୍କ କାନ ବିରକ୍ତ ହେଇଗଲାଣି ଶୁଣି ଶୁଣିକି। ଯେତେବେଳେ ଯୁଆଡ଼େ ଯିବେ ମନ୍ଦିର ଦେଖୁନାହାନ୍ତି, ଆମର କେତେ ଭାରତବର୍ଷର କେତେ ମନ୍ଦିର, ସବୁ ମନ୍ଦିର ଏବଂ କୃଷ୍ଣାୟ ସୁହା କୃଷ୍ଣାୟ ସୁହା। ଆଉ ଯେତେ ବାବାଜୀ ରହିଲେ ସେ ଦିନ ରାତି ହରେ କୃଷ୍ଣ ହରେ କୃଷ୍ଣ, ପ୍ରଭୁ ମୋର ମୋତେ ଭଜନ କିନ୍ତୁ ମତି ଲାଗିବ, କିଏ ଲାଗିବ, କିଏ କେଉଁ ଧନ ମାଗୁଛି, କେତେଟା ଶୁଣିବେ ଭଗବାନ। ଏଗୁଡ଼ାକ ଆଉ ଭଗବାନଙ୍କର ଦରକାର ନାହିଁ, ଭଗବାନଙ୍କର କ'ଣ ଦରକାର, ଗାଳିଗୁଲଜ ଟିକେ ଦରକାର। ପ୍ରିୟା ଯଦି ମାନ କରି କର ଏ ଭର୍ସନ, ବେଦ ସ୍ତୁତି ହୋଇତେ ସେଇ ହରେ ମୋର ମନ, ଗୋପୀମାନେ ଯେତେବେଳେ ମାନ କରିକି ମୋତେ ଗାଳିଗୁଲଜ କରିବେ ମୋର ସେଇଟା ଦରକାର, ବେଦ ସ୍ତୁତି କି ମୋର ମନ ନାହିଁ, ମୋ ମନ ହରଣ କରନ, ତାହେଲେ ସେଟା କିଭଳିଆ ସ୍ଥିତି। ସେଇ ସ୍ଥିତିରେ ଯେଉଁ ସେବାଟା କରାଯାଏ ସେଟା ହେଉଛି ପ୍ରେମ, ପ୍ରେମରେ ଆମେ ଏଇଟା ବୁଝିପାରିବୁନି, କାରଣ ଆମ ଦେହଟା ରହିଛି ପ୍ରେମଟା କେମିତି ବୁଝିବ? ପ୍ରଭୁପାଦ କୁହନ୍ତି, ପ୍ରେମକୁ ଯଦି ବୁଝିବା ପାଇଁ ଚାହୁଁଛ, ଜଣେ ମା କତୁରୁ ଦେଖ, ଏଇ ପ୍ରେମର କିଞ୍ଚିତ ଆଭାସଟା ଜଣେ ମା ପାଖରେ ଦେଖ। ମା କେମିତି ତା ଛୁଆକୁ ଭଲ ପାଉଛି, ରାତି ରାତି ଅନିଦ୍ରା ହେଇକି ଗୋଟେ ବଥ ହେଇଯାଉଛି, ଗୋଟେ ଜ୍ୱର ହେଇଯାଉଛି, କେତେ ବାର ରାତିରେ ଉଠୁଛି, ତା ପୁଅକୁ ଝାଡ଼ା ସଫା କରୁଛି। ପ୍ରେମର ଏତିକି ଖାଲି ଦେଖ, ଜଣଙ୍କର କେମିତି ସମର୍ପଣ ହେଇକି ମା ଛୁଆଟିକୁ ଭଲ ପାଉଛି, ଏତିକି ଖାଲି ଦେଖ। ଏଇଟା କିଞ୍ଚିତ, ୟାର କୋଟି କୋଟି ଗୁଣ ହେଉଛି ପ୍ରେମ। ଏ ପ୍ରେମରେ ଭକ୍ତ ଯାହା ଅର୍ପଣ କରେ, ଏଠି କହିଲେ ନା, ଅଣୁଅପି ଉପାହୃତମ ଭକ୍ତେ ହି ପ୍ରେମଣାମେ ଭୂରିଅପି ଭୂରିଅବେ ଭାବେ, ଅଣୁ ଦେଲେ ବି ମତେ ଭୂରି ପରିମାଣର। ସୁଦାମା କହିଲେ, ଏଇଟା ଭଗବାନ କାହିଁକି କହୁଛନ୍ତି? ଏତତ୍ ଏବ ଦୃଷ୍ଟାନ୍ତ ଚତୁଷ୍ଟୟନ ଦୃଢ଼ୟତି, ଭକ୍ତର ଅଣୁ ପରିମାଣ ମୋ ପାଇଁ ଭୁରି ହୁଏ, ଏ ଚାରୋଟି ଦୃଷ୍ଟାନ୍ତ ଦ୍ୱାରା ଭଗବାନ ଦୃଢ଼ କରିବେ। କିନ୍ତୁ ଏବଂ ପଦାର୍ଥ ସ୍ଥିତ ଉକ୍ତ୍ୟା ସ୍ୱସ୍ୟ ବଲାତ୍ ଏବ ଗ୍ରହଣ ହେତୁ ଇବ ସ୍ୱ ସଂକଳ୍ପ ମାହ, ନିଜ ସଂକଳ୍ପଟାକୁ ଦୃଢ଼ କରୁଛନ୍ତି, ମୁଁ ନିଶ୍ଚିତ ଭାବରେ ଖାଇବି, କାରଣ ତୁମେ ଭକ୍ତ, ତୁମ ସ୍ତ୍ରୀ ପ୍ରେମରେ ଦେଇଛି, ଆଉ ତୁମେ ବି ପ୍ରେମରେ ଆଣିଛ। ଆଉ ଭକ୍ତର ପ୍ରେମରେ ଯାହା ଅର୍ପଣ କରନ୍ତି ଭଗବାନ, ଭଗବାନଙ୍କୁ ଅର୍ପଣ କରେ, ଅଣୁଟା ଭୁରି ପରିମାଣରେ ହୁଏ, ତାର ଚାରିଟା ଉଦାହରଣ ଦେଉଛନ୍ତି। ଆପଣମାନେ ଯେତେଜଣ ଅଛନ୍ତି ନିଶ୍ଚିତ ମନ୍ଦିରକୁ ସମସ୍ତେ ଯାଇଥିବେ, ବା ଭକ୍ତମାନେ ଘରେ ଭୋଜନ ଭଗବାନଙ୍କୁ ଭୋଜନ କରିବା ପୂର୍ବରୁ ଅର୍ପଣ କରୁଥିବେ। କିନ୍ତୁ ଆଜି ଶୁଣିବେ ବିଶ୍ୱନାଥ ଚକ୍ରଧାରକୁ ଟୀକା କରିବେ। ସୁଦାମାର ଯେଉଁ ଚାଉଳ ଭୋଜନ ଭୋଜନ କରିବା ପୂର୍ବରୁ, ଚୁଡ଼ା ଭୋଜନ କରିବା ପୂର୍ବରୁ ଭଗବାନ କହୁଛନ୍ତି, ସୁଦାମା କ'ଣ କହୁଛନ୍ତି, ନନୁ ନିର୍ବୁଦ୍ଧିନାମୟା ଯଦା ସ୍ୱ ଗୃହା ଇଦମ୍ ତତ୍ ଅର୍ଥମ ଗୃହୀତମ ଗୃହୀନମ ତଦା କିମପି ନ ବିଚାରିତମ। ସୁଦାମା କହୁଛନ୍ତି ଭଗବାନଙ୍କ ଆଗରେ, ପ୍ରଭୁ ମୁଁ ନିର୍ବୁଦ୍ଧିଆ ଯେତେବେଳେ ଘରୁ ଆସିଲି, ସେତେବେଳେ ବିଚାର କରିପାରିଲିନି ଏଇ ଏଇ ଜିନିଷକୁ ଆଣିଲି, ଅଧୁନା ତ ବିମୁଷ୍ୟାମି, ବର୍ତ୍ତମାନ ମୁଁ ବିଚାର କରୁଛି, ତ୍ୱତ୍ ଭକ୍ଷ୍ୟମ ଅଯୋଗ୍ୟମ ଇଦମ୍ ନ ଭବତି ଅତ ନ ଦିଅତା, ଏଇଟା ଆପଣଙ୍କର ଭକ୍ଷଣର ଯୋଗ୍ୟ ନୁହେଁ, ଏଣୁ ମୁଁ ଦେବିନି। କାହା ସଂକଳ୍ପ ରହିବ? ସୁଦାମା ସଂକଳ୍ପ କ'ଣ କରୁଛନ୍ତି, ମୁଁ ଦେବିନି। ଭଗବାନ କ'ଣ ସଂକଳ୍ପ କରୁଛନ୍ତି? ପୂର୍ବରୁ କହିଲେ ବା ଅଣୁ ଆଣିଲେ ବି ମୋର ଭୁରି ପଡ଼ିବାର, ସଂକଳ୍ପ କାହାର ରହିବ, ଭକ୍ତର ରହିବ ନା ଭଗବାନଙ୍କର ରହିବ? ସଂସାରରେ ସଂକଳ୍ପ ସବୁବେଳେ ଭକ୍ତର ରହିଛି, ତାହେଲେ ଦେଖିବ ଭଗବାନ କେମିତି ଖାଇବେ। ପତ୍ରମ ପୁଷ୍ପମ ଫଲମ ତୋୟମ ୟୋ ମେ ଭକ୍ତ୍ୟା ପ୍ରୟଚ୍ଛତି ତଦହଂ ଭକ୍ତି ପ୍ରହୃତମ ଅସ୍ନାମି ପ୍ରୟତାତ୍ମନଃ। ଇଏ ନବମ ଅଧ୍ୟାୟ 26 ଶ୍ଳୋକରେ ଗୀତାର, ଏବଂ 81 ଅଧ୍ୟାୟ 4 ନମ୍ବର ଶ୍ଳୋକ। ଭଗବାନ ଶ୍ଲୋକକୁ ରିପିଟ୍, ଭଗବତ ନିଜ ମୁଖରେ ଗୀତାର ରିପିଟ୍ ଶ୍ଳୋକ, ଗୀତା ଆଉ ଭାଗବତର ରିପିଟ୍ ଶ୍ଲୋକ, ଇଏ ଗୋଟେ ମୁଁ ଜାଣିପାରେ, ମୁଁ ତ ବେଶୀ ଜାଣିନି, ଭାଗବତରେ ଆଗକୁ ଥାଇପାରନ୍ତି, ନିଜ ମୁଖରେ ସେଠି ଅର୍ଜୁନଙ୍କୁ କହିଥିଲେ ନବମ ଅଧ୍ୟାୟ 26 ଶ୍ଳୋକରେ। ଆଜି ଏଠି ସୁଦାମାଙ୍କୁ କହୁଛନ୍ତି ଦ୍ୱାରକାପୁରରେ, ଯେଉଁଠି ସବୁ ଭୋଗର ଚିତ୍ଶକ୍ତିର ଭୋଗ ବୈଭବ, ଚିତ୍ ଶକ୍ତିରେ ସବୁ ଭୋଗର ବୈଭବ ରହିଛି ଦ୍ୱାରକାପୁରରେ, ଭଗବାନ କହୁଛନ୍ତି ଏଇ କଥା। ଚାରୋଟି ଜିନିଷ କହୁଛନ୍ତି, ପତ୍ରମ ପୁଷ୍ପମ ଫଲମ ତ୍ୱୟମ ୟୋମା ଭକ୍ତା ମେ ଭକ୍ତିଆ ପ୍ରୟଚ୍ଛତି। ଦୁଇଟା ଜିନିଷଟି ଦେଖିବେ, ଦୁଇଥର ଭକ୍ତି ଲାଗିଛି, ଭକ୍ତିଆ ପ୍ରୟଚ୍ଛତି ଆଉ ଭକ୍ତି ଉପହୃତମ। ବିଶ୍ୱନାଥ ଚକ୍ର ଠାକୁର କ'ଣ କହିଲେ ନା, ଅତ୍ର ଭକ୍ତି ଉପହୃତମ ଇତି ପୌନରୁକ୍ତ ଭକ୍ତେ ନ କରଣେ ତୃତୀୟା କିନ୍ତୁ ସହାର୍ଥେ। ଏଠି ପ୍ରେମ ସହିତ ଦେବାକୁ ପଡ଼ିବ, ଭକ୍ତି ସହିତ। ସାର କରଣ ତୃତୀୟାଟା କ'ଣ କୁହାହବ, ଏଇଟା ଭକ୍ତି ସହିତ, ଯେମିତି କରଣ ତୃତୀୟଟା ହଁ ଦ୍ୱାରା, ମାନେ ଭକ୍ତି ଦ୍ୱାରା ଦେଉଛି, ଭକ୍ତିଟା ସେହି ସମୟରେ ନିଜ ଅନ୍ତର ଭିତରେ ଗୋଟେ ଭାବନା ଆଣିକି ଦିଆହେଉଛି ଦ୍ୱାରା। ଏଇଠି ଲେଖିଲେ ନ କରଣ ତୃତୀୟା କିନ୍ତୁ ସ୍ୱାର୍ଥେ ତୃତୀୟା, ভক্তি সহকার দেওয়া পড়ব রয়েছে যে জিনিসটা দিয়ে ভক্তি বি রয়েছে এসে দুই থার ভক্তি লগাইলে আপনার পড়িথিবে সে শ্লোক ভক্তিয়া উপরুতম ভক্তিয়া প্রয়চ্ছতি ভক্তি উপরুতম আচ্ছা তেন ভক্তিয়া যুক্ত মদভক্ত জনা যদ দদাতি তচ্চ ভক্তৈব উপরুতম চেত তহি অস্নামি মো ভক্ত জন মতে যা দিয়ন্তি ভক্তৈব উপরুতম সেটা ভক্তি সহিত দিয়ন্তি তারপরে আমি যে ভোগটা অর্পণ করুছে প্রাথমিক অবস্থায় এটা না থাকে প্রাথমিক অবস্থায় গীতার গোটে বাণী নিয়ে আমি ভোগ অর্পণ করুছে ভোগ ন লগাইয়া তাহলে পাপ হয়ে কেউ কেউ নিয়ম হিসাবে না সকাম ভক্তর নিয়ম হিসাবে যত করোসি যত অস্নাসি দদাতি যত শ্লোকটি কহিলে যা খাওছ মতো ভগবান জাণতি এগুড়াক টকরিয়া গুড়াক আগে এতি ন কে ইয়ে প্রেম ফ্রেম আগে কিছু নাই সব খাইদেবে সিধা পাপ ভুক্ষণ করিয়ে সে আগে সকাম ভক্তির আরম্ভ কে যত করোসি যত জুহসি যত অস্নাসি যা ভোজন করুছ মতো অর্পণ করি ভোজন কর কিন্তু এটি তা কহিলেন নি নবমধ্যাহ্নে এ কথাটা কুচি বিশ্বনাথ চক্র ঠাকুর টিকা করছেন আঠি বা টিকা করছেন না না ভক্তিয়া অপরূত ভক্ত যেতবে ভক্তির দৌছি এটি চক্রত লিখলে অস্নামি ন তু কশ্চিত অনুরোধ হেন কে কহিলে ভগবান খাইবে ভক্তির দেলে খাইবে আচ্ছা বস্তু স্বাদু বা অস্বাদু হয়ে আপনার কোনো বিচার করতে প্রশ্ন করা যাব বস্তুটা স্বাদু হোক বা অস্বাদু হোক কোণ হোক বস্তু খড়ু স্বাদু অস্বাদু বা ভবতু হোক স্বাদু ইদম ইতি বুদ্ধিহা মদ ভক্তৈব যদ দিয়তে তত্ত্বে অতি অতি স্বাদু হব ভক্ত যে ফলটা দেব সেটা স্বাদু হয়ে থাকু বা অস্বাদু হয়ে থাকু ভক্ত যদি দেব এটা স্বাদু বুদ্ধির এটা ভারি স্বাদু ফল ভগবান কহিলেন মু সেতবে স্বাদু অস্বাদু বস্তু কু দেখে না তাহলে ভগবান বস্তু কু দেখতে ভগবান বস্তু কু দেখতে যে বুদ্ধি ভক্তি বুদ্ধি আমি অর্পণ করুছ মানে ভগবান ভোজন করি অতি স্বাদু হবতি সম্বন্ধ আইলে সিনা হব সম্বন্ধ না আইলে কোণ হব আপনার সম্বন্ধটা আমি যেমনি জনকর পুয়টা নিজের পুয় বলে ভাবুছি বলে তাপা দেখছ না কোণ গ্লুকোন আউ কোণ বড়ব ছুয়া বড়ব কেমিতি তা পেটরে কেমিতি কুর্মি ন হব কেমিতি কোণ হব জন্ম গর্ভরে আসু আসু তাপাই এলআইসি করেদেছি গোটা লৌকিক উদাহরণ নিও আমার গোটে সন্তান গর্ভর আসু আসু তার ক্ষম চিন্তাটা আমার কেতে চালে আসছে ইয়ে মোর এবে পয়সা আসছে কালে চাকরি ভবিষ্যতে মো রইব ন রব এবেঠু গোটে এলআইসি করেদেওয়া সম্বন্ধটা আছে বলে তা প্রতি আমার চিন্তনটা চালে আসছে তাপাই কিছু করা ভগবান প্রতি সম্বন্ধ ন আসলে হবনি এই সম্বন্ধ জ্ঞানটা কেবল গুরুঙ্ মুখর শুণিলা শুণিলা পরে সংসার সম্বন্ধটা কটিকি এটি সম্বন্ধ লাগিব নহলে হবনি কেবে হবনি আপনার তো ভাল লাগবেনি আক্তিপুরটা সেইটা প্রার্থনা কলে এ সংসার উদ্ধার পাইবার এইটা গোটিয়ে রাস্তা বিষয়ে যে প্রীতি এবে আছয়ে আমারে বিষয়ে যে প্রীতি এবে সেই মাতা প্রীতির চরণে তোমার সেই মাতা প্রীতি চরণে তোমার প্রভু তব পাদ যুগে মোর নিবেদন প্রভু তব পাদ যুগে মোর নিবেদ সম্বন্ধ নাই লাগে হব কি আমি ভক্ত হয়েছি বা ভোক লাগুছি কোণ কুছে পূজারী এই শীঘ্র শীঘ্র ভোগ লগাইলু ভোগ লাগিল দেখুন ভক্ত হওয়ার পরে বি আপনার নিরাট সত কথা করুছি প্রেম কত বড় বস্তু আমি ভোক লাগিলা বেড়ে আমি কোণ কুছি মাতা শীঘ্র ভোগ লগাইল কিংবা মঠে আমি কুছি শীঘ্র ভোগ লাগ নটা বাজিগাল কিন্তু কেউ দিন আমার বিচার আসছি আচ্ছা ঠাকুর ভোক লাগবেন তো ପୂଜାରୀ ଠାକୁର ଭଗବାନଙ୍କୁ ଏତେ ସମୟ ଭୋଗ ଲାଗିନି ନଅଟା ବେଳେ ନା, ଆଜି ଯଦି ଭଲ ଆଇଟମ୍ ହେଉଛି ଆଉ ଘଣ୍ଟାରେ ଯାଉ ଘରେ ବି ଦେଖିବେ ଆଜି ରୋଷେଇ କରିବା କିରି, ସେ ନଅଟାରେ ଖାଇବା ପିଲା ନା, ଛୁଆଙ୍କୁ ଟାଇମ୍ ସାର ଖାଇବାକୁ ଦେବାକୁ ପଡ଼ିବ, ନା ନା ଆଜି ମୋତେ ବରଂ ଶୀଘ୍ର କରିବାକୁ ପଡ଼ିବ, କିନ୍ତୁ ମୋତେ ଟାଇମ୍ରେ ଦେବାକୁ ପଡ଼ିବ। ଆମର କ'ଣ ରୋଷେଇ ହେଉଛି କରା, ଦୁଇ ଚାରିଟା ଆଇଟମ୍ ହଉ ଲଗେଇବା ଦେଖା ଥର ଆଉ କ'ଣ, ଠାକୁର ବରଂ ଘଣ୍ଟାରେ ରୁହନ୍ତୁ। ପ୍ରେମ ଗୋଟେ ଅଲଗା ବସ୍ତୁ, ପ୍ରେମଟା ସମ୍ବନ୍ଧ ଜ୍ଞାନ ଆସିଲେ ହବନି, ସମ୍ବନ୍ଧ ସମ୍ବନ୍ଧ ପରେ ପୁଣି ଅବିଧେୟ, ଅବିଧେୟ ମାନେ ଭକ୍ତି। ସମ୍ବନ୍ଧ ଜ୍ଞାନଟା ଜାଗ୍ରତ ହେଲେ ଗୁରୁଙ୍କ କରୁଣାରେ ଆପଣ ଅବିଧେୟ ଆସି ଭକ୍ତି କରିବି, ତାଙ୍କୁ କେମିତି ସେବା କରିକି ସୁଖୀ କରିବି। ଏ ସେବା କରିକି ସୁଖୀ କରିବାର ବାସନାଟା ଜନ୍ମିଲା ପରେ ଏ ଯାହା କୁହନ୍ତି ଆମର ଗୁରୁଦେବ କୁହନ୍ତି, ସେ ଏଥିରେ ବି ଅଛି ନୀତିଶାସ୍ତ୍ରରେ ବି ଅଛି, ଗଧ ତାର କ'ଣ କରୁଛି ନା ଡେଲି ଭାର ବୋହୁଛି, ତାର ଭାର ବୋହୁଛି ବୋହୁଛି ସାର, ସେ ଶ୍ଳୋକ ଆପଣ ଜାଣିଥିବେ, ଭାର ବୋହି 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 ଯେଉଁଦିନ ଚନ୍ଦନ କାଠଟା ବୋହୁଛି ସେଇଦିନ ଗଧ କହୁଛି, ରେ ମୋ ଜୀବନଟା ଆଜି ସଫଳ ହେଲାରି, କାରଣ ଆଜି ଚନ୍ଦନ କାଠଟା ଭଗବାନଙ୍କ ସେବାରେ ଲାଗିବ, ଆଉ ଏତେ ଦିନ ସିମେଣ୍ଟ ଆଉ ବାଲି ବୋହିଲି, କାହାର ଅଧୁଆ ଲୁଗାକୁ ବୋହି ବୋହି କେତେ ଗୋଟେ ଭଲ ବାସନା ମୁଁ ପାଇଲି, ଆଜି ସୁଗନ୍ଧ ପାଇଲି, ଆମ ଜୀବନଟା କୃତାର୍ଥ ହେଲା, ଭାର ବୋହି ଭାର, ଆଜି ଚନ୍ଦନଟା ଭଗବାନଙ୍କ ସେବାରେ ଲାଗିବ, ମାଲିକି ମୁଁ ଯାହା ହଉ ଚନ୍ଦନ କାଠ ନେଲା। ଭକ୍ତି ରାସ୍ତାଟା ସେଇଆ, ଯଦି ଭାରଟା ବୋହୁଥିବେ ଗଧ ଭଳିଆ, ଗୁରୁକୃଷ୍ଣଙ୍କ ସେବା କରିକି ପଡ଼ିକି ରହିଥିବେ, ସମ୍ବନ୍ଧ ଜ୍ଞାନଟା ଆପଣଙ୍କର ଭଗବାନ ଗୁରୁକୃଷ୍ଣ ଯୋଡ଼ିଦେବେ, କାରଣ ଦେଖିବେ ନା ଏଇଟା ସଂସାରକୁ ସମ୍ବନ୍ଧ ରଖିକି କଷ୍ଟ ପାଉଛି, ସେଇ ସମ୍ବନ୍ଧଟା ଭଗବାନ ପାଖରେ ହେଇଗଲେ ପ୍ରୀତି। କ'ଣ ଭଗବାନ କଷ୍ଟ କି, ଗୋଟେ ପୁଅ ପାଇଁ ସ୍ୱାମୀଙ୍କୁ କହୁଛେ, ସ୍ୱାମୀ ମୋର ଗୋଟେ କିନ୍ତୁ ପୁଅ, ମୋତେ ଗୋଟେ ପୁଅ ଦିଅନ୍ତୁ, ଭଗବାନ କହିବେ ପ୍ରଭୁ ମୋତେ ଗୋଟେ ପୁଅ ଦିଅନ୍ତୁ, ସେ ସ୍ୱାମୀଙ୍କ ଦ୍ୱାରା ପୁଅ ଆସିବ, କିନ୍ତୁ ଭଗବାନ ପ୍ରାର୍ଥନା କରିବେ ମୋର ଗୋଟେ ପୁଅ, ମୋର ଭଗବାନ ଭଳି ଗୋଟେ ପୁଅ ହଉ, ବା ପୁଅ ଅଛି ତାକୁ ଇଏ ମୋର ଭଗବାନଙ୍କର ଭକ୍ତ ହଉ, ଏ ଭାବ ଗୋଟେ ଆଣିବାକୁ ପଡ଼ିବ, ସମ୍ବନ୍ଧ ଆଣିବାକୁ ପଡ଼ିବ, ସମ୍ବନ୍ଧ ଜ୍ଞାନଟା ଆର୍ଟିଫିସିଆଲି ଆସିବ ନାହିଁ, ଅନାଦି କାଳରୁ ଭୋଗ କରି କରି ଆସିଛି ଆଉ ଇଏ ଗୋଟେ ମୋଟେ ହବନି, ଇନ୍ଦ୍ରିୟ ଗୁଡ଼ାକ ପୁରା ଭୋଗନ୍ମୁଖୀ ହେଇଛନ୍ତି, ଇନ୍ଦ୍ରିୟ ଯେତେବେଳେ ସେବନମୁଖୀ ହେବେ ସେଥିପାଇଁ ଗୁରୁ କ'ଣ କରନ୍ତି ନା, ପ୍ରଥମେ ଶିଷ୍ୟ ଆସିଲା ମାନେ ତାକୁ ଏଇ ଅଫିସିଆଲ ଡ୍ୟୁଟି କିଛି ନାହିଁ, ଶ୍ରୀ ବିଗ୍ରହାରାଧନା ନିତ୍ୟ ନାନା ଶୃଙ୍ଗାର ତନ ମନ୍ଦିର ମାର୍ଯ୍ୟ ନାଦ ଯୁକ୍ତାଶ୍ୟ ଭକ୍ତାଶ୍ୟନି ନିଉଞ୍ଜୟୋକ୍ତୋପି ବନ୍ଦେ ଗୁରୁ ଶ୍ରୀ ଚରଣାରବିନ୍ଦ। ଗୁରୁଦେବ କାହିଁକି କହିବେ ଝାଡ଼ୁ ମାରିବା ପାଇଁ, କାହିଁ କହିବେ ମନ୍ଦିର ମାର୍ଜନ କରିବା ପାଇଁ, କାହିଁ କହିବେ ବିଗ୍ରହ ସେବା କରିବା ପାଇଁ, ନା ସମ୍ବନ୍ଧ ଜ୍ଞାନଟା ଆସିବ, ସମ୍ବନ୍ଧ ଜ୍ଞାନ ଆପଣଙ୍କର ଆସିଲା ପରେ ଆଉ ଇଏ ପ୍ରେରଣା ପତ୍ର ଦିଅନ୍ତୁ, ଫୁଲ ଦିଅନ୍ତୁ, ଫଳ ଦିଅନ୍ତୁ। ଜଗନ୍ନାଥଙ୍କର ଜଣେ ଭକ୍ତ ଥିଲେ, ସେ ମଠ ଆଜି ବି ଅଛି, ବୁଢ଼ୀ ମା ହେ ଲଣ୍ଡା ହେଇପଡ଼ନ୍ତି, ତାଙ୍କୁ ଲାଣ୍ଡି ମା ଲାଣ୍ଡି ମା ଡାକନ୍ତି, ଲଣ୍ଡା ହାନ୍ତି ବିଧବା ମା, ସେ ଠାକୁରଙ୍କର ଯେତେବେଳେ ଭୋଗ ବାହାରେ ସେ ଚାହାନ୍ତି, ଦେଖନ୍ତି ଆଉ ଖାଲି ମିଠା ଗୁଡ଼ାକ ଦେଉଛନ୍ତି ଜଗନ୍ନାଥ, ପେଟ ତ ମିଠା ଖାଇଲେ କ'ଣ ହୁଏ, ମିଠା ଖାଇଲେ କୃମି ହବ, କୃମି କୃମିର କ'ଣ କାମ, ସେ ପେଟୁ କାମୁଡ଼ିକି ଧରି, ଯେତେବେଳେ କୃମି ବଢ଼ିଯିବ ସେ ଆପଣଙ୍କର ମାଂସକୁ ଧରିବେ କାମୁଡ଼ିକି, ସେମାନେ ଜନ୍ମ ହେଉଛନ୍ତି ସେ ବିଷ୍ଠାରୁ ଅଧିକା ବିଷ୍ଠା, ଯଦି ବିଷ୍ଠାରେ ବାହାରିଗଲେ ତ ଭଲ, ନହେଲେ ସେମାନେ ରହିଲେ ଆପଣଙ୍କୁ କାମୁଡ଼ିବେ। ଇଏ ବୁଢ଼ୀ ମା ସବୁବେଳେ ଦେଖି ଦେଖି ଚିନ୍ତା କରେ, ଆରେ କି ପଣ୍ଡା ଇଏ କି କଥା ଇଏ, ଟିକେ ଠାକୁରଙ୍କୁ ପିତା ଭୋଗ ଲଗାଉନାହାନ୍ତି, ମୋ ପୁଅ ସେ ପୁଅ ବୋଲି ସମ୍ବନ୍ଧ ଜ୍ଞାନ ଅଛି, ଜଗନ୍ନାଥଙ୍କୁ ପୁଅ ବୋଲି, ମୋ ପୁଅକୁ ଟିକେ ପିତା ଖାଇବାକୁ ଦେଉନାହାନ୍ତି, ପେଟଟା କାମୁଡ଼ିବ। ମା ଦେଖିଛ ନା ଆଜିକାଲି ତ ସବୁ ନାଇଁ, ମା ମାନେ ଏଇ ଯେଉଁ ଫୁଲ ସିଜିନ୍ ହବ ଆମେ ଛୋଟ ବେଳେ ଖାଇଛୁ, ମାଡ଼ ଦେଇକି ଜବରଦସ୍ତି ସେ ଚାଉଳର ବାଟିକି ତାକୁ ପିଠା କରିକି ଜବରଦସ୍ତି ଖୁଏ, ମା ଜାଣିଛି ନା ଏଇଟା ଯଦି ପିତା ନ ଖାଇବେ ସବୁବେଳେ ମିଠା ଖାଉଛି ଚକୋଲେଟ୍ ଖାଉଛି ତାକୁ ରୋଗ ହବ କୁଣ୍ଡିଆ ହବ। ଦେଖନ୍ତୁ ସଂସାରରେ ଯେମିତି ପୁଅ ପ୍ରତି ଭାବ, ମା ଲାଣ୍ଡି ମାତା ସେଭଳି ଭାବ ରଖିଛନ୍ତି ଜଗନ୍ନାଥଙ୍କୁ, ତେଣୁ ସିଏ କ'ଣ କରିବେ ନା କଲରା ପତ୍ର, ଯେତେ ପିତା ପତ୍ର ନିମ୍ବ ପତ୍ର ଯେତେ ପୁରୀରେ ମିଳେ ପତ୍ର ସବୁ ପିତା ପତ୍ରରୁ ନେଇ ଆସିବେ, ଭାଜିବେ ଭାଜିକି ପଥୁରୀ ବାଟି ଆଗରୁ ସବୁ ଥିଲା ଆପଣ ଜାଣିଥିବେ, ପଥୁରୀ ବାଟି ସବୁ ପଥରରେ ସେ ବାଟିରେ ଏମିତି ଭିତରେ ଲୁଚେଇକି ଆଣିବେ, ମାଆ ମାନଙ୍କର ଏଇଟା ସ୍ୱଭାବ, ଦେଖିଦେଲେ କିଏ ଆଖି ପକେଇଦେବ, ଜଗନ୍ନାଥ ପାଇଁ ଧରିକି ଆସନ୍ତି, ଯିଏ ବାଟ ସାରା ପଚାରିବେ ମା କ'ଣ ନେଉଛୁ, ନା ମୋ ପୁଅ ପାଇଁ ନେଉଛି, ମୋ ପୁଅ ପୁଅ କେଉଁଠି ଅଛି ନା ମନ୍ଦିର ବସିଛି, ବଡ଼ ମନ୍ଦିର ବସିଛି, ପିତାକୁ ଆଣନ୍ତି, ଆଣିବେ ଆଣିକି ଠାକୁରଙ୍କୁ ଦେଖେଇବେ, ଭଗବାନ ପୂଜନ କରନ୍ତି। ଯେତେବେଳେ ବୟସ ହେଇଯାଉଛି ଦିନେ ଭଗବାନ ଦେଖିଲେ ଯଦି ଲୀଳାଟାକୁ ପ୍ରକଟ ନ କରିବି ମାନେ ପଣ୍ଡା ଗୁଡ଼ାକ ମୋତେ ମିଠା ଦେଇ 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 ଶେଷକୁ ମୁଁ ପୁରା ଗଲା, ମୋ ପେଟ ଫେଟ ସବୁ କୃମି ହେଇଯିବ। ଦିନେ ଧରିକି ଆସୁଛନ୍ତି ଦାରୋଗା, ଯେ ସିକ୍ୟୁରିଟି ଗାର୍ଡ଼ ଅଛନ୍ତି, ଧରି ପକେଇଲେ କହିଲେ ଏ ବା କ'ଣ ଧରିକି ଯାଉଛୁ, କାରଣ ଶ୍ରୀମନ୍ଦିରରେ ତା ନିୟମ ନାହିଁ ବାହାର ଭୋଗ ରୋଷେଇ ହେବ, ବାହାର ଭୋଗ ଯାଇକି ଅର୍ପଣ ହେବ, ଏ ନିୟମ ନାହିଁ। ଧରିନେଲେ ସିକ୍ୟୁରିଟି ଗାର୍ଡ଼ ଦୁଇ ଜଣ କହିଲେ ଏ ମା କ'ଣ ଧରିକି ଯାଉଛୁ, ନା ପୁଅ ପାଇଁ ପିତା ନୁହଁଛି, ତାର ସ୍ୱାଭାବିକ ପ୍ରେମଟା ଅଛି, ଆଉ ସ୍ୱାଭାବିକ ପ୍ରେମଟା ଦେଲା ଆପଣଙ୍କର ଅଛି, ଆପଣ ସବୁ କଥାଟା ସରଳ ଅନ୍ତର କହିଦେଲା, ଆଉ ସେ ପତ୍ରଟାକୁ ଧରି ଛାଟି ଫୋପାଡ଼ି ଦେଲେ। ତୋ ଜଗନ୍ନାଥଙ୍କର ଭୋଗ ଲାଗୁନି, ତୋର ଭୋଗକୁ ଅନେଇକି ରହିଛନ୍ତି, କେଉଁ ବୁଢ଼ୀ ଶାଢ଼ୀ ପିନ୍ଧିଛି, କେମିତି ଅପରିଷ୍କାର, କୁଆଡ଼େ ଚାଲି ଆସିଛି ବୁଢ଼ା, କଚାଡ଼ିକି ଭାଙ୍ଗିଦେଲା, ଆଉ ଗଲାନି ମନ୍ଦିର, ଗଲାନି ଯାଇ କାନ୍ଦିଲେ, ବସିକି ଶୋଇଲେ। ଭଗବାନ ରାତିରେ ଜଗନ୍ନାଥ ଯାଇକି ରାତିରେ କହୁଛନ୍ତି, ମା ମୋ ପେଟଟା ଆଜି ଭାରି କାଟୁଛି। ଦେଖନ୍ତୁ ଇଏ ଯେଉଁ ଭାବନା କରୁଛି ଭଗବାନ ସେୟା କହୁଛନ୍ତି, ଇଏ କ'ଣ ଜଣେଇଥିଲେ କାହାକୁ, ମା ମୋ ପେଟ ଆଜି ଭାରି କାଟୁଛି, ମିଠା ଖାଇକି ଆଜି ପିତା ଦେଇନୁ, ଆଉ ମୋତେ କାହିଁକି କହୁଛୁ, ତୋ ପୂଜାରୀ ତୋର ଦାରଗା ମାନେ ତୋ ସିକ୍ୟୁରିଟି ମାନେ ମୋତେ ବାଡ଼େଇକି ଏମିତି ବାହାର କରିଦେଇଛନ୍ତି, ଆଉ ପଥରକୁ ଭାଙ୍ଗି ଦେଇଛନ୍ତି। କହିଲେ ହଉ ମା ତୁ କାଲିଠୁ କରିବୁ, ମୁଁ ତା ବ୍ୟବସ୍ଥା କରୁଛି, ଯାଇ ରାଜାଙ୍କୁ ସ୍ୱପ୍ନ ଦେଲେ। ସେ କ'ଣ ମୋ ତୋର ସିକ୍ୟୁରିଟି ମାନେ ଏମିତି କାମ କରୁଛନ୍ତି, କହିଦେ କାଲିଠାରୁ ସେ ବୁଢ଼ୀ ବଞ୍ଚିଥିଲା ପର୍ଯ୍ୟନ୍ତ, ଯେତେଦିନ ବଞ୍ଚିଥିବ ସେତେଦିନ ପର୍ଯ୍ୟନ୍ତ ସେ ଆଣିକି ପିତା ଭୋଗ ଦେବ, ଆସିଏ ଗଲା ପରେ ତା ନାଁରେ ପିତା ଭୋଗ ଲାଗିବ, ଆଜି ପର୍ଯ୍ୟନ୍ତ ତାଙ୍କରି ଭୋଗ ଯେତେବେଳେ ହେବ ତା ନାଁ ଡକା ହେବ, କେଉଁ ପଣ୍ଡା ନାଁ ଡକା ହେବନି, କର୍ମା ବାଇ ଖିଚୁଡ଼ି ଲାଗିଲା ବେଳେ ବାଇ ହାଣ୍ଡିରେ କର୍ମା ମାଆଙ୍କୁ ଡକା ହେବ, ଲାଣ୍ଡି ମାତା ପିତା ଡାକିଲା ବେଳେ ଲାଣ୍ଡି ମାତାର ନାଁ ଡକା ଲଗା ହେବ, ଭୋଗ ଭୋଗ ତାଙ୍କ ନାଁରେ ଲଗା ହେଉଛି, ସେ ନାହାନ୍ତି, ଏ ଜଗତରେ ନଥିଲେ ବି ଜଗନ୍ନାଥଙ୍କ ଧାମରେ ଅଛନ୍ତି, କିନ୍ତୁ ତାଙ୍କ ନାଁରେ ଲାଗିବ ଭୋଗ, କାରଣ ତାଙ୍କର ପ୍ରେମଟା ଅଛି, ପ୍ରେମଟା ତାଙ୍କର ଅଛି। ତେବେ ଭଗବାନ କହିଦେଉଛନ୍ତି ପ୍ରେମଣା ଏଇ ଭକ୍ତିଆ ଅପହୃତମ, ସ୍ୱାଧୁକୁ ଭଗବାନ ଦେଖନ୍ତିନି, ଜଗନ୍ନାଥ ମନ୍ଦିରରେ କେତେ ଭୋଗ ଅଛି ଆପଣ ତାକୁ ପାଟିରେ ଦେଇପାରିବେ, ଗୋଟେ ଗୋଟେ ଭୋଗର ଲୁଣ ପଡ଼େ ନା, ଖାଲି ମୁଗ ଆଉ ଚାଉଳ, ସେଥିରେ ଲୁଣ ପଡ଼ୁନଥିବ, ତାକୁ କେଉଁ ଭୋଗ ଲଗେଇଛି କ'ଣ ମୁଁ ତାକୁ ପଚାରି ପଚାରି ଭାବିଲେ, ଦୁଇ ଥର କଲିଣି ପଳେଇ ଆସୁଛି, ସେଥିରେ ଲୁଣ ପଡ଼ିବନି, ସେଥିରେ କିଛି କିଏ ଅଲଣା ଦେଇଛି ଖାଇବାକୁ, ଭଗବାନ କହିଛନ୍ତି ମୋତେ ଏଇଟା ଭଲ ଲାଗୁଛି ଦେ ତୁମେ ଦେବ, ଏ ଅଲଣାଟା ଭଗବାନ ପାଇଁ ଭଲ ନୁହେଁ କି ଲୁଣିଆଟା ଭଲ ନୁହେଁ, ଭଗବାନଙ୍କୁ ଭଲ କେବଳ କେଉଁଟା ଲାଗେ, ଏଇଟା ଭକ୍ତି ଆପରେ ଇଚ୍ଛତି ତଦଙ୍ଗ ଭକ୍ତି ଅପହୃତମ। ଆଚ୍ଛା ଆପଣ କ'ଣ ପତ୍ର ଆଦି କି ଭୋଜନ କରନ୍ତି କି, ଯଦି କିଏ ପ୍ରଶ୍ନ ପଚାରିବ, ଆପଣ ପତ୍ର ଖାଇଯାନ୍ତି, ପତ୍ର ତ କହିଲେ ଘ୍ରେୟମ ଅପି ହି ଅନସନୀୟମ ଅପି ପୁଷ୍ପମ ଅପି ଭକ୍ତ ପ୍ରେମା ମୋହିତ ମସନା, ଏ ଯେଉଁଟା ଶୁଙ୍ଘିବା ଜିନିଷ, ମୁଁ ତ ପ୍ରେମରେ ଏମିତି ପାଗଳ ହେଇଯାଏ, ମୁଁ ତ ଭକ୍ତ ପ୍ରେମରେ ମୁଁ ସେଗୁଡ଼ାକ ବି ଖାଇଦିଏ, କାରଣ ଅସନାମୀ ଲଗେଇଲେ ନା ଏଠି ଅସନାମୀ ପ୍ରାୟତ ଆତ୍ମାନ, କ'ଣ କ'ଣ ଭୋଜନ କରନ୍ତି ନା, ପତ୍ର ବି ପତ୍ର ଆଚାର୍ଯ୍ୟ ଟିକେ ଲେଖୁଛନ୍ତି, ପତ୍ର ଦ୍ରୌପଦୀ ବା ପାଞ୍ଚାଳି ଦେଇଥିଲେ ଶାଗ ପତ୍ର, ଦୁର୍ଯ୍ୟୋଧନ ଯୁଧିଷ୍ଠିରଙ୍କୁ ମାରିବା ପାଇଁ ବଡ ସୂକ୍ଷ୍ମ, ଇଏ ସବୁ ବୁଦ୍ଧି ହେଲା କାହାର ଶକ୍ତିର, କାରଣ ଦେଖିଲେ ବ୍ରହ୍ମ ଅଭିଶାପଟାକୁ ଭଗବାନ ବି କାଟିପାରିବେ, ବ୍ରହ୍ମ ଅଭିଶାପକୁ ଅନୁମୋଦନ କରିବେ ନିଶ୍ଚିତ ଭଗବାନ, ତେଣୁ ଦୁର୍ବାସଙ୍କୁ କୋଉ ତାମାନେ ଆଉ ଗୋଟେ ଭଲ ସାଇଡ୍ ଦେଖିବେ ଦୁର୍ଯ୍ୟୋଧନର, ଭଲ ସାଇଡ୍ଟାକୁ ଆପଣ ଲକ୍ଷ୍ୟ କରିବେ, କାରଣ ସିଏ ବି ଆଜ୍ଞା ବିଶ୍ୱନାଥ ଚକଟାକୁ ଲେଖିଲେ ସିଏ ସବୁ ହେଉଛି ତାଙ୍କରି ପାର୍ଷଦ, ଲୀଳା ସରିବ ଯେମିତି ଟେଣ୍ଟ ଆପଣଙ୍କ ନାଟପାଟି ସରିଲା ପରେ ଓଡ଼ିଶା ପେରା ଭାଙ୍ଗା ଭାଙ୍ଗି କରି ଚାଲିଲେ, ଇଏ ସବୁ ଦୁର୍ଯ୍ୟୋଧନ ତାଙ୍କର, ରାବଣ ତାଙ୍କର, କଂସ ତାଙ୍କର, ସବୁ ତାଙ୍କର, କିନ୍ତୁ ଆଣିକି ଏଠି ଲୀଳା କରି ଦେଖାଉଛନ୍ତି ଦୁର୍ଯ୍ୟୋଧନ ଭଳି କାର୍ଯ୍ୟ କଲେ ଏହା ପାଇବ, ପାଣ୍ଡ ଭଳି କାର୍ଯ୍ୟ କଲେ ମୋ କତୁରୁ ଏଇ ଉପହାର ପାଇବ। ଦୁର୍ଯ୍ୟୋଧନର ଗୋଟେ ଭଲ ଗୁଣ ସବୁଠୁ ଲକ୍ଷ୍ୟ କରିବେ, ଏ ଯେଉଁ କ'ଣ କୁହାଯାଏ ହସ୍ପିଟାଲିଟି ଇଂଲିଶରେ କୁହାଯାଏ, କ'ଣ କୁହାଯାଏ, ସୁସ୍ୱାଗତ ଅଭ୍ୟର୍ଥନା, ସେ ଅଭ୍ୟର୍ଥନାରେ ସଂସାର ତିନି ଲୋକଙ୍କୁ ବଦଳେଇ ଦେଇଥିଲା, ପ୍ରଥମ ଅଭ୍ୟର୍ଥନାରେ ମାମୁଁ ପାଣ୍ଡମାନଙ୍କର ମାମୁଁ ଶୈଲ୍ୟ ନା ଶୈଲ୍ୟ ଶୈଲ୍ୟ ଆସୁଛନ୍ତି ପାଣ୍ଡମାନଙ୍କ ସାଙ୍ଗରେ କଥା ଦେଇକି ଆସିଲେ ମୁଁ ପାଣ୍ଡମାନଙ୍କ ସାଙ୍ଗରେ ଯୁଦ୍ଧ କରିବି, ଏମିତି ତାଙ୍କୁ ସ୍ୱାଗତ କଲେ ପାଣ୍ଡମାନେ ଠିଆ ହେଇଛନ୍ତି, ଯୁଦ୍ଧ ତ କରିବା କଥା କରିବା କଥା, ଯେଉଁ ପଟରୁ ଗୋଟେ କଲେ କ'ଣ ଅସୁବିଧା ଅଛି, ସିଧା ପଳେଇଲେ ତାପରେ ଟିକେ ମାନେ ଏତେ ଦେଖନ୍ତୁ ଆମେ ଦୁର୍ଯ୍ୟୋଧନକୁ ଘୃଣା କରୁଛେ, କିନ୍ତୁ ସେ ଘୃଣାର ଭଗବାନ ତାକୁ ବିଶ୍ୱରୂପ ଦେଖିଛନ୍ତି ଅର୍ଜୁନକୁ ନ ଦେଖିବା ଆଗରୁ, ଆଉ ତାର ଗୋଟେ କେତେ ସୁନ୍ଦର ଗୁଣ, ଆପଣ କେହି ଗୋଟେ ଏ ଶାସ୍ତ୍ର ହେଉଛନ୍ତି ଏୟା, କୌଣସି ମହାଭାରତ ରାମାୟଣ ଭାଗବତରେ କାହାର ଗୋଟେ ଗୁଣ ଭଲ ଗୁଣ ନାହିଁ ବୋଲି ଆପଣ କହିପାରିବେନି, ମହତ୍ ଗୁଣ ଅଛି ତାଙ୍କର। ଦୁର୍ଯ୍ୟୋଧନର ଭଲ ଗୁଣ ହେଲା ମାମୁଁକୁ ଚେଞ୍ଜ କରିଦେଲା, ତାପରେ ଦ୍ୱିତୀୟର ଲୋକ ହେଉଛନ୍ତି ଇଏ ଦୁର୍ବାସା, ଯିଏ କ୍ଷଣ କ୍ଷଣକେ ରାଗି, କ୍ଷଣ କ୍ଷଣକେ ରାଗି କ'ଣ ବୁଝିପାରୁଛନ୍ତି ନା, ପାଣି ପିଇବ ଗ୍ଲାସ୍ ଫପାଡ଼ି ଦେବା ଲୋକ, କ'ଣ ମୁଣ୍ଡକୁ ଉଠିବ, ସେ ଏତେ ରାଗି, ରାଗ ତାଙ୍କ ମୁଣ୍ଡ ଉପରେ, କେହି ତାଙ୍କୁ ସନ୍ତୁଷ୍ଟ କରିପାରନ୍ତିନି, କେବଳ ଭଗବାନ। ଭଗବାନ ଗୋଟେ ଲୀଳା ଅଛି, ପୁରାଣର ଲୀଳା ଅଛି, ମୁଣ୍ଡର ପରି ପଶିଗଲା ମୁଁ କହିଦେଉଛି ଆପଣଙ୍କୁ, ଆଉ ଏଇଟା ଅବଶ୍ୟ ପ୍ରସଙ୍ଗ ନାହିଁ କିନ୍ତୁ କହିଦେଉଛି, ଭଗବାନ କିଭଳି ଗୁଣରେ ଏଇ ଦ୍ୱାରା କରେ। ଦୁର୍ବାସା ଥରେ ଡିକ୍ଲାର କଲେ, ମୁଁ ସଂସାର ସବୁଠୁ ବଡ଼ ବର ଦେବୀ, କିନ୍ତୁ ଯିଏ ମୋତେ ଆତିଥ୍ୟ ସ୍ୱୀକାର କରିକି କଣ୍ଟ୍ରୋଲ କରି ରଖିପାରିବ, ମୋର ଠିକ୍ ଠିକ୍ ଭାବରେ ସ୍ୱୀକାର କରିବ ଆତିଥ୍ୟକୁ, ସେ ନିଜେ ଅତିଥି ଭାବରେ ମୋତେ ଗ୍ରହଣ କରିବ, ମୁଁ ଯେତେବେଳେ ଯାହା ଚାହିଁବି ତା ଦେବ। ଆଜ୍ଞା, ତିନି ବ୍ରହ୍ମାଣ୍ଡ ସାରା ବୁଲି କେହି କହିଲା ଏଭଳିଆ ବାବାଜି କିଏ ରଖିବ, କ୍ଷଣ କୋପିଟା କଲା ଧ୍ୱଂସ କରିଦେବ, ଦରକାର ନାହିଁ ଆମର ବରଫର, ବୁଲି 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 ନାରଦଙ୍କ କଥା ଯାଇ ନାରଦ କହିଲେ ଦେଖନ୍ତୁ ପ୍ରଭୁ, ବାବା ଆପଣ କେହି ପାରିବେନି, ଯଦି ପାରିବେ ପ୍ରଭୁ ପାରିବ। ଭଗବାନ ଦୁର୍ବାସା ଏ ଗୋଟେ ବର ଦେଇଥିଲେ ଭଗବାନଙ୍କୁ, ଭଗବାନ କ'ଣ ବର ଦେବେ, ପ୍ରଧାନମନ୍ତ୍ରୀ ଗୋଟେ ଫୁଲମାଳ ଦେଲେ, ପ୍ରଧାନମନ୍ତ୍ରୀ ଆପଣ ଫୁଲମାଳଟା ଦେଲେ କି ଓଡ଼ିଶାର ଗୋଟେ ଶାଢ଼ୀ ଦେଲେ, ଏ ପ୍ରଧାନମନ୍ତ୍ରୀର ଅଧୀନରେ ଓଡ଼ିଶାଟା। ଦୁର୍ବାସା ଗୋଟେ ବର ଦେଇଥିଲେ ଭଗବାନଙ୍କୁ, ଏଥିରେ ପୁରା ରାଗିକି ଦୁର୍ବାସା ଆଗେ ପହଞ୍ଚୁ ପହଞ୍ଚୁ ତମତମ ହେଲେ କ'ଣ, କୃଷ୍ଣ ମୁଁ ଶୁଣିଲି ନାରଦ କହିଲେ ତୁମେ ମୋର ଆତିଥ୍ୟ ସ୍ୱୀକାର କରିବ, ନା ହଁ ଆଜ୍ଞା ମୁଁ କରିବି, ରଖିପାରିବ ଅତିଥି ରୂପରେ, ନା ହଁ, ଦେଲେ ଗୋଟେ ରୁମ୍ ଦେଲେ, ସ୍ପେଶାଲ ରୁମ୍ ଦେଲେ, କେତେବେଳେ ମନ ଉଠିବ ଏକାଥରେ ପଚାଶ ଲୋକଙ୍କର ଖାଇବେ, ପଚାଶ ଲୋକଙ୍କର ରୋଷେଇ ଦିଅ ଜଣଙ୍କର କହେ ଆଣ, ଆଉ ଭଗବାନଙ୍କର କି ଦାସ ଦାସୀ ଅଭାବ, ରୋଷେଇ ଚାଲିଥିବ, କେତେବେଳେ ରୋଷେଇ ହେଇକି ସବୁ ହେଇଥିବ ଖାଇବେନି, ନା ଆଜି କିଛି ଖାଇବେନି, ମାନେ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଦେଖେଇବେ ଜଗତର, ଦେଖ ଆତିଥ୍ୟରେ ଭଗବାନ ହେଉଛନ୍ତି ଶ୍ରେଷ୍ଠ, ଗୃହସ୍ଥ ଆଶ୍ରମ କରିଛନ୍ତି ନା ଭଗବାନ ଶିଖେଇବେ, କେତେବେଳେ ସେଇଠି ଥିବେ ଥିବେ ପଳେଇବେ, କୁଆଡ଼େ କୁଆଡ଼େ ରାତିରେ କୁଆଡ଼େ ତାଙ୍କ ଯୋଗ ଶକ୍ତିରେ ପଳେଇବେ, ଅଧାରାତିରେ ଆସିକି କହିବେ କୃଷ୍ଣଙ୍କୁ ଉଠେଇବେ, କହେ ଖାଇବାକୁ ଦିଅ, ପୁଣି ରୋଷେଇ ଚାଲିବ। ଗୋଟେ ଦିନ କ'ଣ ହେଲା କି, ଏମିତି ଥିଲେ 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 ପୁରା ଯେଉଁଠି ରହୁଥିଲେ ପୁରା ଲଗେଇଦେଲେ ନିଆଁ, ଅଗ୍ନି ଲଗେଇଦେଲେ, ଅଗ୍ନି ଲଗେଇ ଦେଇ କୁଆଡ଼େ ପଳେଇଲେ, ଭଗବାନ ସବୁ ସହନ୍ତି, ସହିବାର ଆଉ ମାଷ୍ଟର କି ଭଗବାନଙ୍କୁ, ଭଗବାନଙ୍କୁ ଆଉ ସହିଷ୍ଣୁ କିଏ ଅଛି, ହେଲେ ଅଗ୍ନି ଲଗେଇଦେଲେ, ଅଗ୍ନି ଲଗେଇ ପଳେଇଗଲେ, କୁଆଡ଼େ ପଳେଇଲେ ପଳେଇଲେ ପୁଣି ଆସିକି ପହଞ୍ଚିଗଲେ, କହିଲେ ମୋତେ ଭୋଜନ ଦିଅ, ସେ ଯାହା କଲେ ବି ଭଗବାନ କିଛି ବିଚଳିତ ନୁହେଁ, ସେଇଭଳି ହସିକି ସେବା କରନ୍ତି, କହିଲେ ୟାକୁ ଆଉ ପାରି ହେବନି, କୃଷ୍ଣଙ୍କୁ ଆଉ ପାରି ହେବନି, ତୁ ମୋଟେ ରାଗୁନି, ଯେତେ ରାଗିବା ଉପାୟ କଲେ ମୋତେ ରାଗୁନି, କ'ଣ କରାହବ, ଏଠୁ ଖସିବାକୁ ପଡ଼ିବ, କିଛି କୁଆଡ଼େ ନାହିଁ, ମଝିରେ ଅର୍ଦ୍ଧରାତ୍ରିରେ ଯାଏ କ୍ଷୀର ଆଣ, ଅର୍ଦ୍ଧରାତ୍ରିରେ ଗାଈ ଶୋଇଥିବେ ପୁଣି ଉଠେଇ କ୍ଷୀର ଦେବାକୁ ପଡ଼ିବ, ପୁଣି ଫୁଟେଇବାକୁ ପଡ଼ିବ, ସବୁ କଲେ, ଗୋଟିଏ ଦିନ ପୁରା ଲାଷ୍ଟ ପରୀକ୍ଷା କଲେ, ଏଇଟା କଲେ କୃଷ୍ଣ କେବେ ଆଉ କରିବେନି, କହିଲେ କ୍ଷୀର ଆଣ, କ୍ଷୀର ଆସିଲା, ପିଇଲେ ଅଧା ପିଇଲେ, କହିଲେ କ୍ଷୀର ନିଅ ତମ ଦେହରେ ସବୁ ପିଇବ, ଦୁର୍ବାସା ଉଚ୍ଚିଷ୍ଟ କ୍ଷୀରକୁ ଭଗବାନ ଲିପି ହେଲେ ସବୁଆଡ଼େ, କହିଲେ ରୁକ୍ମିଣୀ ଧରି ଲିପ, ରୁକ୍ମିଣୀ ଧରି ଲିପା ହେଲା, କହିଲେ ମୁଁ ବର୍ତ୍ତମାନ ଟିକେ ବୁଲିବା ପାଇଁ ଯିବି, କହିଲେ ହଁ ପ୍ରଭୁ ରଥ ଗୁଡ଼ା, ଏ ରଥ ନାହିଁ, ରଥ ଆସିବ ଅଶ୍ୱ ଆସିବନି, ଅଶ୍ୱରେ କିଏ ଯୋଡ଼ା ହବ, ରୁକ୍ମିଣୀ, ମାନେ ରଗେଇବା ସିଏ, ଆଜ୍ଞା ରୁକ୍ମିଣୀ କି ଯୋଡ଼ା ହବ, ରୁକ୍ମିଣୀ ଯୋଉ ସୁକୁମାରୀ କଥା ବୋଧେ ସହିପାରିବା ଲୋକନି, ତାକୁ ଯୋଡ଼ା ହେଲା, ଗୋଡ଼େଇବ କିଏ, ନା ମୁଁ ବସିବି ଉପରେ, ଗୋଡ଼େଇବ କୃଷ୍ଣ ତୁମେ, ଗୋଡ଼ା ଗୋଡ଼ି ଯେତେବେଳେ ଇଏ ରୁକ୍ମିଣୀ ସୁକୁମାରୀ, ଆଉ ଇଏ ଇଏ ଯୋଗ ଶକ୍ତିରେ କ'ଣ କରିବେ ନା ଭାରଟାକୁ ବଢ଼େଇ ଦେବେ, ରଥର ଭାରଟାକୁ ଯୋଗ ଶକ୍ତିରେ ବଢ଼େଇ ଦେବେ, ରୁକ୍ମିଣୀ ପଡ଼ିଯିବେ, ପଡ଼ିବ କହେ କୃଷ୍ଣ କହେ ବାଡ଼ା ଉଠା 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 ଦେବ, ଭଗବାନ କୃଷ୍ଣ ବି କିଛି କହିପାରନ୍ତିନି, କାଳେ ରାଗିଯିବ ଦୁର୍ବାସା, ପୁଣି ଉଠେଇବେ, ଉଠେଇକି ରୁକ୍ମିଣୀ ବି ଚାଲିବେ, କାରଣ ରୁକ୍ମିଣୀ ବହୁ ଶକ୍ତି, ବହୁ ଶକ୍ତି, ଆଉ ଯୁବତୀ ଅବସ୍ଥାରେ ଭୀଷ୍ମଙ୍କର କନ୍ୟା ସର୍ବସ୍ୱ ଅର୍ପଣ କରିକି ଆସୁଛନ୍ତି, ଆଉ ରୁକ୍ମିଣୀ ଏଣେ ପୁରା ହତାଶ ହେଇଗଲେଣି, ରଥ ଚାଲିଛି, ଆଜ୍ଞା ଓହ୍ଲେଇକି ଦୌଡ଼ିଲେ, କହିଲେ ଆଉ ପାରିହବନି, ସ୍ତ୍ରୀକି ଏତେ ଯନ୍ତ୍ରଣା ଦେଲା ପରେ ବି କୃଷ୍ଣ କିଛି ହେଉନାହାନ୍ତି, କି ଉଠିକି ଓହ୍ଲେଇକି ଦୌଡ଼ିଲେ, ଭଗବାନ ଦୌଡ଼ିଲେ ପଛେ ପଛେ, ମହାରାଜ ରୁହ 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 କ'ଣ ଅସୁବିଧା ହେଲା, ଦୁର୍ବାସ କହିଲେ ବାପା ଆଉ ମୋତେ କହନି, ଜଗତରେ ତୁ ମୋତେ ଜିଣିଗଲୁ ମାନେ ସମସ୍ତଙ୍କୁ ଜିଣିଯିବୁ, ଏବଂ ଗୋଟିଏ ଆଶୀର୍ବାଦ ଦେଇଥିଲେ, କୃଷ୍ଣ ତୁମେ ଆଜିଠାରୁ ସମସ୍ତଙ୍କର ପ୍ରିୟ ହବ, ଦୁର୍ବାସ ଦେଇଥିଲେ, ସେଥିପାଇଁ କୃଷ୍ଣଙ୍କର ଫଟୋ ଯେଉଁଠି ରଖିଥିଲେ ସମସ୍ତେ ତାଙ୍କ ରୂପ ତାଙ୍କର ଗୁଣ ଏ ଦୁର୍ବାସାଙ୍କର ପରେ ଏ ଦୁର୍ବାସା କଥା ମୁଁ କ'ଣ କହୁଛି ଏଠି ପଳେଇ ଆଇଲି ଏ ଯେଉଁ ଶାକପତ୍ର ହସ୍ପିଟାଲଟି ଏମିତି ତାର ବ୍ୟବହାର ଦୁର୍ବାସାଙ୍କୁ ପରିବର୍ତ୍ତନ କରିଦେଲେ ଆଉ ତିନି ନମ୍ବର କାହାକୁ ପରିବର୍ତ୍ତନ କରିଥିଲେ ଦୁର୍ଯ୍ୟୋଧନ ବଳରାମ ବଳରାମକୁ ପରିବର୍ତ୍ତନ କରିଦେଲେ ସେବାରେ କମ୍ ଛୋଟ ଗୁଣ ନୁହେଁ ତାଙ୍କୁ ଗୁରୁ ରୂପରେ ଗ୍ରହଣ କରିଦେଲା ତେଣୁ ସିଏ ଦେଖିଲେ ଦୁର୍ବାସାଙ୍କୁ ଯଦି ମୁଁ ପଠେଇବି କେଉଁଠିକି ବଣ ଭିତରକୁ ପୁଣି କାଲକୁଲେସନ୍ ଟାଇମ୍ କାଲକୁଲେସନ୍ ଜାଣିଛୁ କହିଲେ ବାବା ଆପଣ ଦ୍ରୌପଦୀ ଭୋଜନ କରିସାରିଲା ପରେ ଆପଣ ଯିବେ ଏ ଯେଉଁ ଶାକପତ୍ର କଥାରେ ପଡ଼ିଛି ଦ୍ରୌପଦୀଙ୍କର ସେଇ ଦିନଟା ଥିଲା ଜୀବନରେ ବସ୍ତ୍ରହରଣ ଠାରୁ ଆହୁରି ଗୋଟେ ବଡ଼ ଦିନ କାରଣ ପାଞ୍ଚାଳୀ କତରେ ତାର ପହଞ୍ଚିଗଲେ ପାଣ୍ଡବମାନଙ୍କ କ୍ୟାମ୍ପ ପରେ ଦୁର୍ବାସା କହିଲେ ଦୁର୍ବାସା କହିବା ପୂର୍ବରୁ ଇଏ ତ ଗୃହସ୍ଥ ଧର୍ମ ଜାଣନ୍ତି ଯୁଧିଷ୍ଠିର କହିଲେ ଆଜ୍ଞା ଆପଣ ଆସିଗଲେ ଆପଣ ମୋର ଆତିଥ୍ୟ ସ୍ୱୀକାର କରନ୍ତୁ କହିଲେ ହଁ ମୁଁ ଯାଉଛି ଟିକେ ନଦୀରୁ ସ୍ନାନ କରିବା କାରଣ ଭୋଜନ କରିସାରିଲା ପରେ ଭୋକଟା ବଢ଼େ ବାବାଜୀ ଲୋକ ନା ଆଜ୍ଞା ସ୍ନାନ କରିସାରିଲା ପରେ ମୁଁ ଭୁଲ କହିଲା ସ୍ନାନ କରିସାରିଲା ପରେ କ୍ଷୁଦାଟା ବଢ଼ିବ ଅଗ୍ନିଟା ବଢ଼ିବ ବାବାଜୀ ଲୋକ ଖାଇବା ପିଇବା ଠିକ୍ ଜାଣନ୍ତି ଦୁର୍ବାସା ଆଉ ସିଏ ପଚାରିଲେ କହିଲେ ପାଞ୍ଚାଳୀ ଦୁର୍ବାସା ଆସିଛନ୍ତି ପୁଣି 10,000 ଶିଷ୍ୟ ବର ମାଗିଛି କେମିତି ଦୁର୍ଯ୍ୟୋଧନ ଆପଣ ଏକୁଟିଆ ଯିବେନି 10,000 ଶିଷ୍ୟଙ୍କୁ ନେଇକି ଯିବେ ଆଉ ଦ୍ରୌପଦୀ ଖାଇସାରିଲା ପରେ ଯିବେ ଆଉ ଦ୍ରୌପଦୀଙ୍କୁ ଏଣେ ଯେଉଁ ଅକ୍ଷୟ ପାତ୍ରଟା ମିଳିଛି ସେଇଟା ସିଏ ଭୋଜନ କରିଦେଲେ ଆଉ ହେବନି ଇଏ ବର୍ତ୍ତମାନ ଏସବୁ କିଛି ଶୁଣିଲେ ଲୋକ ଆଶ୍ଚର୍ଯ୍ୟ ହେବେ ଏଇଟା ସବୁ କଳ୍ପନା ପୁରାଣ ଲେଖା ହେଇଛି ମ ଆମେ ଦେଖିଛୁ ଆମେ ଛୋଟ ପିଲାବେଳେ ଦେଖିଛୁ ଗାଁରେ ଯେଉଁ ଗୋଟେ ବାବା ଅଛନ୍ତି ସିଏ ଏମିତି ଜାଣିଛନ୍ତି ଆପଣଙ୍କର ଗୋଟେ ଖିଚୁଡ଼ି ହାଣ୍ଡି ହେଇଥିବ ସିଏ କ'ଣ ଗୋଟେ ପକେଇଦେବେ ଆପଣଙ୍କର ଆଉ ସରିବନି ଯେତେ ଲୋକ ଖାଉଥିବେ ଖାଇଥିବେ ସେ କହିଦେବେ ଯାରେ ଯା ମୁଁ କହିଦେଲି ତ ହବ 5,000 ଖାଇବେ ଯା ସିଏ ଆପଣ ଆଜ୍ଞା ଟିକେ ପାଟିକି ନେବେ ମୁହଁ ମାନ୍ଦ ଏ ପାଖ ସବୁ ବିଦ୍ୟା ଅଛି ବିଦ୍ୟାରେ ଏ କାମ କରିଦେବେ ଆଉ ଭଗବାନଙ୍କୁ ଜଣା ନାହିଁ ଭଗବାନ ଭକ୍ତକୁ ଜଣା ନାହିଁ ପାଞ୍ଚାଳୀ କହିଲେ ଆଜ୍ଞା ମୁଁ ଖାଇସାରିଲିଣି ଆଉ କିଛି ନାହିଁ ଆଉ ଆଉ ଯୁଧିଷ୍ଠିରଙ୍କର ସେତେବେଳେ ବିପଦ ପଡ଼ିଲା ଯୁଧିଷ୍ଠିର କହିଲେ ଆଉ ବ୍ରହ୍ମ ହିସାବରେ ମରିବା ଅପେକ୍ଷା ପାଞ୍ଚାଳୀ ତୁମେ ଗୋଟେ କାମ କର ଶୁଖିଲା କାଠ ମୁଁ ନେଇ ଆସୁଛି ଭୀମସେନଙ୍କୁ କହୁଛି ତୁମେ ମୋ ବଞ୍ଚିଥିବା ଅବସ୍ଥାରେ ଦାହ କରିବି କାରଣ ସଂସାରରେ ଆମେ ନିନ୍ଦିତ ହେବା ଆଜି ସାଧୁ ସେବା ନ କରିପାରି ଯୁଧିଷ୍ଠିର ମହାରାଜ ଅଭିଶାପରେ ମୃତ୍ୟୁବରଣ କଲେ ତା ଅପେକ୍ଷା ତୁମେ ମୋତେ ମାରିଦିଅ କିନ୍ତୁ ପାଞ୍ଚାଳୀଙ୍କର ପ୍ରାର୍ଥନାଟା ଏ ପ୍ରାର୍ଥନା ଅପେକ୍ଷା ଶ୍ରେଷ୍ଠ ବସ୍ତ୍ରଣ ପ୍ରାର୍ଥନା ଅପେକ୍ଷା କାହିଁକି ପାଞ୍ଚାଳୀ ଚିନ୍ତା କଲେ ବସ୍ତ୍ରଣ ହେଉଥିଲା ବେଳେ ମୋର କେବଳ ବିପଦ ପଡ଼ିଥିଲା କିନ୍ତୁ ଆଜି ସ୍ୱାମୀମାନଙ୍କର ବିପଦ ଆଜି ପାଣ୍ଡବ ବଂଶର ବିପଦ ତେଣୁ କେମିତି ଡାକିଥିବେ ଭଗବାନଙ୍କୁ ଆପଣ ସେଇଟା ମୁଁ କେବଳ ଏଇଟା କହିବା ପାଇଁ ପତ୍ର କଥାରେ କହିବି କେମିତି ସେ ଡାକିଥିବେ ବସ୍ତ୍ରହରଣ ହରଣ ଠାରୁ କୋଟି କୋଟି ଆର୍ତ୍ତ ସ୍ୱରରେ ଡାକିଲେ ଭଗବାନ ଧାଇଁ ଧାଇଁକି ଆସି ପହଞ୍ଚିଗଲେ ଭଗବାନ ଆସି ମାଗୁଛନ୍ତି ଆଉ ପାଞ୍ଚାଳୀ ପାଞ୍ଚାଳୀ ଭଗବାନ କ'ଣ କହିକି ଆସୁଛନ୍ତି ପାଞ୍ଚାଳୀ ପାଞ୍ଚାଳୀ ମୋତେ ବହୁତ କ୍ଷୁଦା ମୋତେ ପାଞ୍ଚାଳୀ କହିଲେ ଟିକେ କଥା ଶୁଣ କହିଲେ ମୁଁ କଥା ପଥା ଶୁଣିବାର ନାହିଁ ମୋତେ ଦିଅ ଆଗେ କ'ଣ ଅଛି ମୁଁ ତ ସେଇ ଅସୁବିଧାରେ ପଡ଼ିଛି ମୋର ଭୋଜନ ଅସୁବିଧାରେ ପଡ଼ିଛି ନା ମୋର ତ ସେଇଟା ଦରକାର ଆଉ ଆପଣ ଏଠି ପ୍ରେମଟା କେଉଁଠୁ ଆସିଲା ମୋତେ କୁହନ୍ତୁ ମୋତେ ଟିକେ ବୁଝେଇଲେ ପ୍ରେମଟା କେଉଁଠୁ ଆସିଲା ନା ଯେଉଁ ଆର୍ତ୍ତସ୍ୱରରେ ଡାକିଛନ୍ତି ଯେ କୌରବ କୌରବ ସାଗରରେ ମୁଁ ପଡ଼ିଯାଇଥିଲି ବସ୍ତ୍ରହରଣ ବେଳେ ଡାକୁଛନ୍ତି ନା ମୁଁ କୌରବ ସାଗରରେ ମଗ୍ନ ମାମ ଉଦ୍ଧାର ଜନାର୍ଦ୍ଦନମ କୌରବରୂପୀ ସାଗର ଭିତରେ ମୁଁ ପଡ଼ିଯାଇ ତାଠୁ କୋଟି ବ୍ୟାକୁଳରେ ଡାକୁଛନ୍ତି ଆପଣଙ୍କ ଛଡ଼ା ମୋ ନିଜ ଲୋକ କିଏ ଅଛି ଏ ପ୍ରେମର ଏତେ ଭାବ ଭଗବାନ ଆସି ଆବିର୍ଭାବ ହେଇଗଲେ ମାଗିଲେ ଦିଅ କହିଲେ କିଛି ନାହିଁ କହିଲେ ଆଣ ଭାଣ୍ଡଟା ଆଣ ଭାଣ୍ଡରେ କ'ଣ ଲାଗିଥିଲା ଶାଗପତ୍ର ଲାଗିଥିଲା ଆପଣଙ୍କର ଏତେ ପ୍ରକାର ଭୀମ ବାସନ ମାଜିଲାଣି ବାହାରିଲାଣି ଏତେ ପ୍ରକାର ବାସନ ମାଜିଲାଣି ବାସନ ମାଜିଦେଲେ ନାରୀ ଚାରି ପ୍ରକାର ତା ଭିତରେ ଯେଉଁମାନେ ପଦ୍ମିନୀ ନାରୀ ତାଙ୍କର ହେଉଛି ସବୁଠୁ ବଡ଼ ଗୁଣ ହେଲା ଭକ୍ତିମତୀ ଆଉ ସଦାଚାର ସ୍ୱଚ୍ଛ ଶୌଚତା ସେ ଯେଉଁ ଘରେ ରହିବେ ସେ ଘରେ ଆପଣ ପଶିଗଲେ ଜାଣିଦେବେ ଏ ପଦ୍ମିନୀ ନାରୀ ଅଛି ସବୁ ପରିଷ୍କାର ବସ୍ତ୍ର ଭାଙ୍ଗ କରି ଥୁଆ ହେଇଥିବ ରୋଷେଇ ସବୁ ପରିଷ୍କାର ତାଙ୍କର ଲକ୍ଷ୍ମୀ ମଂସା ସେମାନେ ଆଉ ଦ୍ରୌପଦୀ ସ୍ୱୟଂ ଯାଜ୍ଞସେନୀ ସିଏ ପୁଣି ବାସନ ମାଜିଥିବେ ପୁଣି ବାସନ କ'ଣ 10-50 କି ଆଉ ଅକ୍ଷୟ ପାତ୍ର ତ ଗୋଟିଏ ବାସନ ମାଜିଲା ବେଳେ ପତ୍ର କେମିତି ରହିଯିବ ଆଜ୍ଞା ଭଗବାନ ତାଙ୍କର କ'ଣ କରିଛନ୍ତି ନା ପତ୍ରଟାକୁ ନିଜେ ତିଆରି କରିଦେଇ ସାରିଲେଣି
ଆଙ୍କୁ ରକ୍ଷା କରିବ ନା, ଯୋଗ ଶକ୍ତିରେ ନିଜେ ପତ୍ରଟାକୁ ଦେଖେଇଦେବେ। ପାଞ୍ଚାଳି କହୁଛନ୍ତି କିଛି ନାହିଁ, ମୁଁ ଆଜିକି ରଖିଛି, କହିଲେ ହେଇପାଇ ପତ୍ରଟା ଦେଖାଯାଉଛି। ପାଞ୍ଚାଳି ଆଗରୁ ପରୀକ୍ଷା କରିକି ଆଣିନଥିବେ ରୋଷେଇ ଘରୁ, ବାସନ ମାଜିଲା ବେଳେ ରହିଯିବ। ପାଞ୍ଚାଳି କହିଲେ ତୁମେ ଦିଅ, ପାଞ୍ଚାଳି ସେଇଟାକୁ ପ୍ରେମରେ ଦେଲେ। ଏ ପ୍ରେମ ଆଇ ତ ପାଣିରେ ପଶୁଛନ୍ତି ଆଉ, ଦୁର୍ବାସା ତା 10,000 ଶିଷ୍ୟ ଆଉ, ଏକା ସାଙ୍ଗରେ ସମସ୍ତେ ପେଟ ଭାରି ହେଇଗଲାଣି। ଗୁରୁ ଦେଖୁଛନ୍ତି ଆଉ, କହିଲେ କିରେ ମୋ ପେଟ ଭାରି ହେଲାଣି। କହିଲେ ଗୁରୁ ଶିଷ୍ୟ କ'ଣ ହେଉଛି, ଶିଷ୍ୟ ଗୁରୁ କ'ଣ ହେଉଛି, ସମସ୍ତେ ମନା ନେଉଛନ୍ତି ନା କ'ଣ। ରେ ଭୋଜନ କ'ଣ କରିବା, ସେଣେ ତ ବହୁତ ଆଇଟମ୍ ଥିବ, ପେଟ ଆଜ୍ଞା ଭାରି। ଗୁରୁ କହିଲେ ଆଜ୍ଞା ମୋ ପେଟ ବି ଭାରି, ଶିଷ୍ୟ କହିଲେ ମୋ ପେଟ ଭାରି। ଭଗବାନ ପଠାଇଲେ କହିଲେ ଏ ଭୀମସେନ ଯା ଯା ଧରିକି ଆସିବୁ ଯା ବାବାଜୀ। ଆଜ୍ଞା ଭୀମସେନକୁ ଦେଖିକି ଧାଇଁ ଯଦି ପାଣିରୁ ଉଠିବି, ଆଜ୍ଞା ଇଏ ହେଲା ଦୁର୍ଯ୍ୟୋଧନର ମରଣର ଗୋଟେ କାରଣ। ଦୁର୍ଯ୍ୟୋଧନ ଗୋଟେ ମରଣର କାରଣ କ'ଣ ଜାଣିଛନ୍ତି, ଏଇଠି ଦୁର୍ବାସା ଅଭିଶାପ ଦେଲେ। ଦୁର୍ବାସାର ମନ ପଡ଼ିଲା, ରେ ବାପା ଇଏ ଅମ୍ବରୀଶ ଚକ୍ର ମୋତେ ଗୋଡ଼େଇଥିଲା, ମୋର ମନ ରହିଛି, ରେ ପାଣ୍ଡବମାନେ ବୈଷ୍ଣବରେ ଇଏ ଦୁର୍ଯ୍ୟୋଧନ ଖଳା ବୁଦ୍ଧିରେ ପଡ଼ିକି ମୁଁ ଆସିଛି ଆଙ୍କୁ ହଇରାଣ କରିବା ପାଇଁ। ସେଇଠୁ ଅଭିଶାପ ଦେଲେ, ରେ ଦୁର୍ଯ୍ୟୋଧନ ତୁ ଯେଉଁ ବ୍ରହ୍ମାଭିଶାପରେ ପାଣ୍ଡବମାନଙ୍କୁ ହତ୍ୟା କରିବା ପାଇଁ ଚାହୁଁଥିଲୁ, ତୋ ଉପରେ ବ୍ରାହ୍ମଣ ଅଭିଶାପଟା ରହିବ, କେଉଁ କିଏ ଦେବେ? ୟା ପରେ ବା ମୈତ୍ର ଋଷି ଯିବେ, ମୈତ୍ର ଋଷିକି ୟା ପରେ ବ୍ୟାସ ଡାକିବ ନା ମୈତ୍ରଙ୍କୁ, ବ୍ୟାସ ଖବର ପଠାଇବେ, ଦେଖିବେ ବ୍ୟାସ ଚାହୁଁନଥିଲେ ଏତେ ବଡ଼ ହିଂସା ହଉ ବୋଲି। ବ୍ୟାସ ମୈତ୍ରଙ୍କୁ ବନ୍ଧୁ ବୋଲେ, ମୈତ୍ର ତୁମେ ଟିକେ ଭାରି ଜ୍ଞାନୀ, ଭଗବାନଙ୍କର ଅତି ପ୍ରିୟ ଭକ୍ତ, ତୁମେ ଦୁର୍ଯ୍ୟୋଧନକୁ ବୁଝେଇଲେ ବୁଝିବେ, ଆଉ ବୟସ୍କ ତୁମେ ତୁମେ ଯାଅ। ମୈତ୍ର ଯାଇକି ବୁଝେଇଲି, କହିଲେ ବାପା ପାଣ୍ଡବମାନେ ପାଞ୍ଚ ନୁହନ୍ତି, ପାଣ୍ଡବମାନଙ୍କୁ ତୁ ପାଞ୍ଚ ବୋଲି ଭାବନା, ପାଣ୍ଡବମାନଙ୍କ ପଛରେ ଜଗତ ରହିଛି, ଜଗତର କର୍ତ୍ତା ରହିଛନ୍ତି, ତୁ କେବେ ପାରିବୁନୁ ବାପା। ସିଧା ଏ କଥା କହିଲେ, କହିଲେ ଆପଣ ବାବାଜୀ ଲୋକ, ଆପଣଙ୍କ ଯୁଦ୍ଧ ବିଦ୍ୟାକୁ ଆଣନ୍ତି, ଯୁଦ୍ଧ ହେଲା ପରେ ଦେଖିବା। ଏହା କହିକି ମୈତ୍ର ଋଷିଙ୍କ ଆଗରେ ଜଙ୍ଘରେ ଗୋଟେ ଚାପଡ଼ ବାଡ଼େଇଲେ, ଏ ଜଙ୍ଘରେ ବାଡ଼େଇଲେ। ମୈତ୍ର କହିଲାରେ ତୁ କଥାଭାଷାଟା ବି ଶିଖିନୁ, ସାଧୁ ଆଗରେ ଜଙ୍ଘ ବାଡ଼େଇ କଥାବାର୍ତ୍ତା କ'ଣ କରୁଛୁ, ତୋର ମୃତ୍ୟୁ ସେଇଠି ହବ, ଏ ବ୍ରହ୍ମ ବିଷୟ ରହିଲା ଆଉ। ଆଉ ଭଗବାନ କ'ଣ ଆଜ୍ଞା ସେଦିନେ ଏ କଥା ଅଲଗାଟେ ଚାଲିଗଲା ଟିକେ, ସେଦିନେ କ'ଣ ବଳରାମ ଛାଡ଼ିଥାନ୍ତି, ଭୀମସେନ ମାରିକି ତା ମୁଣ୍ଡକୁ ଚୁନା କରିଦେଇଥାନ୍ତି, ଭଗବାନ ମନରେ ପକେଇଦେଲେ ବା ସବୁ, ଭଗବାନ ନଥିଲେ ପାଣ୍ଡବ କେସ୍ କେ ପାଣ୍ଡବୈ, ୟାକୁ କିଏ ଜାଣନ୍ତି ଆଜ୍ଞା, କୁନ୍ତି ଜାଣନ୍ତି, ଏ ପାଣ୍ଡବମାନେ କିଛି ଜାଣନ୍ତିନି, ଏଗୁଡ଼ା ସବୁ ବୁଲାଳିଆ ଛୁଆ, ଏ କିଛି ତାଙ୍କର ବୁଦ୍ଧି ନାହିଁ, କିଏ ରକ୍ଷା କଲା, କେବଳ କୁନ୍ତି ଜାଣନ୍ତି। କହିଲେ ପ୍ରଭୁ, ଯେତେବେଳେ ଦ୍ୱାରକା ଯାଉଛନ୍ତି, ପ୍ରଭୁ ଆପଣ ନଥିଲେ ଏ ପାଣ୍ଡବ ବଂଶ ଆଉ ଥାନ୍ତା ନା ଦ୍ୱାରକାରେ କିଛି ଥାନ୍ତା, କିଛି ନୁହଁ, ଆପଣ ହେଉଛନ୍ତି ସବୁ, କୁନ୍ତି ଜାଣନ୍ତି ପାଣ୍ଡବମାନଙ୍କର ସଫଳତାର ସୂତ୍ର ହେଉଛନ୍ତି କୃଷ୍ଣ ବୋଲି। କେଉଁ କଥା ଗୋଟେ କହୁଥିଲେ, ଏଠି ପଳେଇଲା କଥାଟା, ନା ପତ୍ର ଶୁଣୁ, ଏଇଠି ଗୋଟେ ଭଲ କଥା ନା ମୁଣ୍ଡକୁ ଢୁକିଥିଲା, ଓହୋ କୃଷ୍ଣ ହଉ ମୈତ୍ର ଋଷି ନାହିଁ, ଗୋଟେ ଭଲ କଥାଟା କ'ଣ ଆସିଥିଲା, ପୁଣି ଭଗବାନ ଭୁଲେଇ ଦେଲେ, ହଉ ଛାଡ଼ନ୍ତୁ। କିଏ ବୟମ ନାମ ରୂପାଭ୍ୟାମ ଯଦି ସ ପାଣ୍ଡବ, ଏଇ ପାଣ୍ଡବମାନଙ୍କ କଥାରେ ଆସିଥିଲା ଭଗବାନ, ହଁ ଛାଡ଼ନ୍ତୁ ଆଉ ମନରେ ପଡ଼ିବନି, ସିଏ ଭୁଲେଇ ଦେଲେ କହୁ। ପତ୍ରମ ଦ୍ରୌପଦୀ ଶାକ ପତ୍ରବତ୍ ପୁଷ୍ପମ ଗଜେନ୍ଦ୍ରବତ୍, ଆଜି ବି ଜଗନ୍ନାଥ ଶୁଣିବେ, ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ, ଚକ୍ରବେଶୀ ନକ୍ରନାଶୀ ଉଦ୍ଧାରିଲା ଆପଣ। ଗଜେନ୍ଦ୍ର ଯେଉଁ ନିବେଦନ କରିଛି, ଏବଂ ବ୍ୟବସିତା ବୁଦ୍ଧ୍ୟା ସମାଧାୟ ମନହୃଦି ଯଜାପ ପରମଂ ଜାପ୍ୟମ ପ୍ରାଗଜନ୍ମନି ଅନୁଶିକ୍ଷିତମ୍। ଇନ୍ଦ୍ରଦୁମ୍ନ ଶରୀରରେ ଭଗବାନଙ୍କୁ ବହୁ ଭାବରେ ଫୁଲ ଲଗେଇଥିଲେ ଆଜ୍ଞା, ବହୁ ଭାବରେ ଭଗବାନଙ୍କୁ ଅର୍ଚ୍ଚନ କଲାବେଳେ ପୁଷ୍ପ ଲଗାନ୍ତି, ସୁଗନ୍ଧ ପୁଷ୍ପ। ଆଜି ଗଜସ୍ୱରରେ ଯେତେବେଳେ ଆଶା ଛାଡ଼ିଦେଲେ, ଏ ସ୍ତ୍ରୀମାନେ ମୋତେ ରକ୍ଷା କରିପାରିବେନି, ଏ ସଂସାର ମୋତେ ରକ୍ଷା କରିପାରିବେନି, 1,000 ବର୍ଷ ମୋତେ ଗ୍ରାହ ଧରିକି ରଖିଛି, ମୁଁ ସଂସାର ଆଶା ଛାଡ଼ିବି ଆଜ୍ଞା, ଏତିକି କହିବା ମାତ୍ରେ ମୁଁ ଭଗବାନଙ୍କର ଶରଣ ନେବି, ଏତିକି କହିବା ମାତ୍ରେ ତାର ଜ୍ଞାନ ଚାଲି ଆସିଲା, ଇନ୍ଦ୍ରଦୁମ୍ନ ଶରୀରରେ ଜ୍ଞାନ। ସ୍ତୁତି ସରିଛି, ଭଗବାନ ଆକାଶରେ ଆସୁଛନ୍ତି, ଆମ ଓଡ଼ିଆରେ ନାହିଁ କି ଲକ୍ଷେ ଯୋଜନରୁ ଗଜ ଡାକିଲା ହେ ଚତୁର୍, ଲକ୍ଷେ ଯୋଜନରେ ଭଗବାନ ବସ ପଶା ଖେଳୁଛୁ, ପଶା କାଟିକି ଫୋପାଡ଼ି ଦେ ଏ ପୁଷ୍ପ। ଗଜେନ୍ଦ୍ର ବଡ଼ ପ୍ରେମରେ ପୁଷ୍ପକୁ ଉଠେଇଛି। ଦେଖନ୍ତୁ, ଏକ ହଜାର ବର୍ଷର ଶରୀର, ଏକ ହଜାର ବର୍ଷ ହେଲା ଜଳ ଭିତରେ ଦଣ୍ଡାୟମାନ ହେଇଛି, ଶରୀର ଶିଥିଳ ହେଇଗଲାଣି, ଭୋଜନ ନାହିଁ, ଗ୍ରାହ ଧରିଛି, କିନ୍ତୁ ଭଗବାନଙ୍କୁ ଦେଖିଦେଲେ। ସ୍ୱାନ୍ତ ସରାଶିରୁ ବଲେ ନ ଗୃହୀତ ଆର୍ତ୍ତା ଦୃଷ୍ଟ୍ୱା ଗରୁଡ଼ମତି ଖାଙ୍ଗ ଉପାତ ଚକ୍ରମ ଉତ୍କ୍ଷିପ୍ୟ ଜମ୍ବୁଜଗରମ ଗିରିମାହ କୃଚ୍ଛାତ୍ ନାରାୟଣ ଅଖିଳ ଗୁରୁ ଭଗବାନ ନମସ୍ତେ। ଭକ୍ତିର କି ମହିମା! ଆପଣ ଗଜ ଶରୀରରେ ରହିକି ପୁରା ଆର ଶରୀରର ସ୍ମୃତି ଚାଲି ଆସୁଛି। ଏଠି ସବୁ ଆଚାର୍ଯ୍ୟମାନେ ଲେଖିଲେ କେମିତି ଗଜ ଶରୀରରେ ଥିଲେ, ଲୋକମାନେ ବୁଝିପାରନ୍ତି, ସେଥିପାଇଁ କଳ୍ପନା ମନେ କରନ୍ତି ଗଜେନ୍ଦ୍ର ସ୍ତୁତି କ'ଣ, ସେ ତ ଗଜ ଶରୀରରେ ଥିଲେ। ତତ୍ର ବୁଦ୍ଧି ସଂୟୋଗ୍ୟାମ ଲଭତେ ପରୁଆ ଦେହିକମ, ସବୁ ଆଚାର୍ଯ୍ୟମାନେ ଗୋଟେ ଟୀକାକୁ ଲେଖିଛନ୍ତି ଏଇ ଶ୍ଳୋକଟାକୁ। ଆଉ ଶରୀର ସିନା ଗଜରେ, ମନଟା କରିକି, ମନଟା ସେ ଇନ୍ଦ୍ରଦମ୍ନ ଶରୀରର ମନ। ଆପଣ ଯେମିତି ଆମେ ଆଜି ସାଧୁ ହେଇଛେ, ଯେତି ହରିନାମ କରିଛେ, ଆଜି ଯଦି ଆମର ମୃତ୍ୟୁବରଣ ହେଇଯାଏ, ଆମେ ଯଦି କୁକୁର ଶରୀରକୁ ଯାଉ ବି ଆମର ଏ ଭଜନଟା ରହିବ, ସେ ମନଟା ରହିଯିବା, ନଷ୍ଟ ହେବନି। ତତ୍ର ବୁଦ୍ଧି ସଂଯୋଗ ଲଭତେ ପର୍ବ ଦେହିକମ, ଭକ୍ତିର ଏ ହେଉଛି ମହିମା। ଆପଣ ଆଜି ଏତିକି ଶୁଣିଛନ୍ତି ବା କାଲି ଗୋଟିଏ ମାଳା ନାମ କଲେ, ଏତିକି ରହିଗଲା ଆପଣଙ୍କର। ସ୍ୱଳ୍ପମପି ଅଶ୍ୟ ଧର୍ମସ୍ୟ ତ୍ରାୟତେ ମହତ ବୟାତ୍, ଏ ଜନ୍ମରେ ଯଦି ଭକ୍ତି ଯୋଗ ପୂର୍ଣ୍ଣ ନ ହେଇପାରିଲା, ପୁଣି ପରଜନ୍ମରେ ଯେଉଁଠି ଆପଣ ବନ୍ଦ ରହିଥିବ ସେଇଠୁ ଆରମ୍ଭ ହେବେ। କିଏ ବ୍ୟବସ୍ଥା କରିବେ ନା? ତଂ ତତ୍ର ବୁଦ୍ଧି ସଂଯୋଗ ଲଭତେ ପର୍ବ ଦେହିକ, ଭଗବାନ କହୁଛନ୍ତି ଅର୍ଜୁନ ସେ ଭ୍ରଷ୍ଟ ଯୋଗୀର ବୁଦ୍ଧିଟାକୁ ମୁଁ ଯୋଗେଇଦେବି, ସେ ଭକ୍ତି ଯୁଗରେ ଲଗେଇଦେବି, ମୁଁ ଲଗେଇଦେବି। ଗଜେନ୍ଦ୍ର ବଡ଼ ପ୍ରେମରେ ଦେଇଥିଲା, ସରିଛନ୍ତି ସ୍ତୁତି ସରିଛନ୍ତି, ଆକାଶରେ ଦେଖିଲେ ସ ଅନ୍ତ ସରସି ଉରୁଜଲେନ ଗୃହୀତ ଆର୍ତ୍ତା, ସର ପୁରା ଶୀତଳ ହେଇଗଲାଣି, ଗ୍ରାହ ଧରିକି ରହିଛି, ଋତୁମତ ଉଦ୍ୟାନରେ ଠିଆ ହେଇଛନ୍ତି, ବରୁଣଙ୍କର ଋତୁମତ ଉଦ୍ୟାନର ପୁଷ୍କରଣୀ ଭିତରେ ଠିଆ ହେଇଛନ୍ତି। ଏକ ହଜାର ବର୍ଷ ଆଉ ଶକ୍ତି ତାର କିଛି ନାହିଁ। ଦୃଷ୍ଟ୍ୱା ଗରୁତ୍ ମତିଖଂ ଉପାତ ଚକ୍ରମ, ଭଗବାନ ଗଜେନ୍ଦ୍ର ଲୀଳାରେ ଗୋଟେ ଅଦ୍ଭୁତ କାମ କରୁଛନ୍ତି, ଧ୍ରୁବ ଲୀଳାରେ ଗୋଟେ ଅଦ୍ଭୁତ କାମ କରୁଛନ୍ତି, ଗଜେନ୍ଦ୍ର ଲୀଳାରେ ଗୋଟେ ଅଦ୍ଭୁତ କାମ କରୁଛନ୍ତି। ଧ୍ରୁବଙ୍କ ପାଖକୁ ଆସିଲା ବେଳେ ଭୃତ୍ୟା ଦିଦୁଃଖା ମଧୁବନମ ଗତ, ଭୃତ୍ୟକୁ ଦେଖିବା ପାଇଁ ମଧୁବନକୁ ଯାଉଛନ୍ତି, ଭଗବାନ ଆଜି ନିଜ ଷ୍ଟାଇଲରେ ବସିନାହାନ୍ତି। ଭଗବାନ ଗରୁଡ଼କୁ ଯେତେବେଳେ ବସନ୍ତି, ବୀରରେ ବସନ୍ତି, ଦୁଇ ପାଖକୁ ଗୋଡ଼ ରଖି ଘୋଡ଼ାରେ ବସିଲା ଭଳି ବସନ୍ତି, କିନ୍ତୁ ଧ୍ରୁବକୁ ଯେତେବେଳେ ଦର୍ଶନ କରିବା ପାଇଁ ଗଲେ ଭଗବାନ ସେମିତି ବସିନଥିଲେ। ଭଗବାନ ଗୋଟେ ମାତାଜୀମାନେ ଯେମିତି, ମାଆମାନେ ଯେମିତି ଗାଡ଼ିରେ ବସନ୍ତି ଦୁଇ ପାଖକୁ ଗୋଡ଼ ପାଦ ରଖିକି, ଭଗବାନ ଆଜି ଗରୁଡ଼ ଉପରେ, ଗରୁଡ଼ ବୁଝିପାରୁନାହାନ୍ତି ଭଗବାନ ଆଜି ଏମିତି ବସୁଛନ୍ତି, ଗରୁଡ଼କୁ ଆଜି ଆଶ୍ଚର୍ଯ୍ୟ ଲାଗୁଛି, ପଚାରି ପାରୁନାହାନ୍ତି ପ୍ରଭୁଙ୍କୁ ଆଜି ମଧୁବନକୁ ଯିବେ ଆଜି କ'ଣ ଏମିତି ବସୁଛନ୍ତି ଗୋଟେ ପାଖରେ ବସିକି ପାଦ ଦୁଇଟାକୁ। କାହିଁକି ନା ଧ୍ରୁବ ଯେଉଁଠି ସ୍ତୁତି କରୁଛନ୍ତି, ଧ୍ରୁବ ଯେଉଁଠି ତପସ୍ୟା କରୁଛନ୍ତି, ଭଗବାନ ତାର ଉପରେ ରହିଲେ। କେତେ ଦୂରରେ ରହିଲେ ନା? ଗରୁଡ଼ ଯେତିକି ଦୂରରେ ରହିଲେ, ଛାୟାଟା, ଭଗବାନଙ୍କର ପାଦ ଛାୟାଟା ଧ୍ରୁବଙ୍କ ଉପରେ ପଡ଼ୁଛି। ସେଥିପାଇଁ ଧ୍ରୁବ ଆସିଲା ବେଳେ ବହୁତ ମନ ଦୁଃଖରେ ଆସିବ, ଭଗବାନଙ୍କର ପାଦ ଛାୟାରେ ଠିଆ ହେଇ ମୁଁ ଭଗବାନଙ୍କୁ ପ୍ରସନ୍ନ କରିଦେଲି, କିନ୍ତୁ ପୁଣି ମୋତେ ସଂସାରକୁ ଆସିବାକୁ ପଡ଼େ। ସେଠି ଗୋଟେ ବ୍ୟତିକ୍ରମ ହେଇଥିଲା, ଏଠି ଗୋଟେ ବ୍ୟତିକ୍ରମ କ'ଣ ନା, ଗରୁଡ଼ ଆସୁ ଆସୁ ମଝିରେ ଗରୁଡ଼ଙ୍କର ମୂର୍ଚ୍ଛିତ ହେଇଗଲେ। କାହିଁକି? ଭଗବାନ କ'ଣ କହୁଛନ୍ତି ନା, ମନ ବେଗରେ ଚାଲ। ଆରେ ଭଗବାନଙ୍କର ମନ ବେଗରେ କିଏ ଯିବ? ଗରୁଡ଼ ଯାଇପାରିବେ କି? ଗରୁଡ଼ ତାଙ୍କର ଯେତେ ଦ୍ରୁତ ଗତି ବଢ଼େଇ ବଢ଼େଇ ସେ ମୂର୍ଚ୍ଛିତ, ଭଗବାନ ଗୋଟେ ହାତରେ ଗରୁଡ଼କୁ ଧରିଛନ୍ତି, ଆସିକି ଋତୁମତ ଉଦ୍ୟାନ କ୍ଷୀରସାଗର ତଟରେ ପହଞ୍ଚିଲା ବେଳେ ଗରୁଡ଼ ନିଦ ଭାଙ୍ଗିଲା। କୃପୟା ସହସ ଉଜ୍ଜହାରମ, ଗଜେନ୍ଦ୍ର ଏ କୁମ୍ଭୀରକୁ ଧରିବା ପୂର୍ବରୁ ଭଗବାନ କ'ଣ କରିଛନ୍ତି? ଭଗବାନ ପୁରା ଲମ୍ଫ ପ୍ରଦାନ କଲେ ଗରୁଡ଼। ଆଚାର୍ଯ୍ୟମାନେ ଲେଖୁଛନ୍ତି ଗରୁଡ଼ ମନ୍ଦ ଗତି ତ୍ୱା, ଗରୁଡ଼ ଗତି ଏତେ ମନ୍ଦ ଲାଗିଲା ଭଗବାନ ଲମ୍ଫ ପ୍ରଦାନ କରିଦେଲେ, ପୁରା ଜମ୍ପ ମାରିଲେ ଗରୁଡ଼ ପିଠି ଉପରୁ ଧରିଲେ ଗ୍ରାହକୁ। କିନ୍ତୁ ତା ପୂର୍ବରୁ ଦେଖିଦେଲେ, ଗଜେନ୍ଦ୍ର ଦେଖିଦେଲେ ଭଗବାନ ଆସୁଛନ୍ତି। କ'ଣ ନା ଉପାତ ଚକ୍ରମ, ଚକ୍ରଟା ଭଗବାନ ଆଗରେ ଦେଖିକି ଆସୁଛନ୍ତି, ଏଇଟା କେବେ ଭଗବାନ କରୁନାହାନ୍ତି। ଶଙ୍କ ଚକ୍ର କଥା ପ୍ରଥମେ ଧରନ୍ତୁ ଚୁପଚାପ ଆସନ୍ତି, କିନ୍ତୁ ଗଜେନ୍ଦ୍ରକୁ ନିର୍ଭୟ କରିବା ପାଇଁ ଭଗବାନ ଚକ୍ରଟାକୁ ଆଗକୁ ରଖିଛନ୍ତି, ଉପାତ ଚକ୍ରମ। ଆଉ ଗଜେନ୍ଦ୍ର ଦେଖନ୍ତୁ କ'ଣ କଲେ, ଏଇ ଭକ୍ତ ପ୍ରେମରେ ଗଜେନ୍ଦ୍ର ପୁଷ୍ପ ଦଉଛି କିନ୍ତୁ ଭଗବାନ ତାକୁ ଭୋଜନ କରିଛନ୍ତି। କହିଲେ ଦୁଷ୍ଟ୍ୱା ଗରୁତ୍ମତି ଖମ୍ବୁପାତ ଚକ୍ରମ ଉତ୍କ୍ଷିପ୍ତ ସାମ୍ବୁଜ କରାମ ଗିରିମାହ କୃଚ୍ଛାତ୍ ନାରାୟଣ ଅଖିଲ ଗୁରୁ ଭଗବାନ ନମସ୍ତେ ଉତ୍କ୍ଷିପ୍ୟ ସାମ୍ବୁଜ କରମ। ସେଠି ବହୁ ପୁଷ୍କରଣୀ, ଯେଉଁ ପୁଷ୍କରଣୀ ପଶିଥିଲେ ଋତୁମତ ଉଦ୍ୟାନର ବରୁଣଙ୍କର ପୁଷ୍କରଣୀରେ, ସେ ପୁଷ୍କରଣୀରେ ପଦ୍ମ ଫୁଲ ଥିଲା। ଯେହେତୁ ଫୁଲ ଇନ୍ଦ୍ରଦୁମ୍ନ ଶରୀରରେ ଭଗବାନଙ୍କୁ ଅର୍ଚ୍ଚନ କଲାବେଳେ ଫୁଲ ଦେଇଛନ୍ତି, ବର୍ତ୍ତମାନ ମନ ପଡ଼ିଗଲା। ଉତ୍କ୍ଷିପ୍ୟ ସା ଅମ୍ବୁଜ କରମ, କରମ ମାନେ ତାଙ୍କ ଶୁଣ୍ଡରେ ଉଠେଇଲେ, ଉପାଡ଼ି ଆଣିଲେ, ଉପାଡ଼ି ଆଣି ଭଗବାନ ଆକାଶରେ ଅଛନ୍ତି, ତାଙ୍କୁ ଅର୍ପଣ କରୁଛନ୍ତି। ଦେଖନ୍ତୁ ଭଗବାନ କେତେ ପ୍ରିୟ, ଏତେ ବଡ଼ ବିପଦ ଅବସ୍ଥାରେ ଥିଲାବେଳେ ବି ଭଗବାନଙ୍କୁ ସେବା କରିବାର ଭୁଲିଲା। ଆମେ ତ ସୁସ୍ଥ ଅଛେ, ଆମ ଶରୀର ସୁସ୍ଥ ଅଛି, ଗଜେନ୍ଦ୍ର ଶରୀର 1000 ବର୍ଷ ହେଲା ଭୋଜନ କରିନି, କିନ୍ତୁ ଭକ୍ତି ଯେହେତୁ ପୂର୍ବଜନ୍ମମାନେ କରିଥିଲେ ଏଇଟା ଭୁଲି ନାହାନ୍ତି। ଉଠେଇକି ଗିରିମାହ କୃଚ୍ଛାତ୍, ବଡ଼ କଷ୍ଟରେ କହୁଛନ୍ତି, 1000 ବର୍ଷ ହେଲା ଆଉ ଖାଇନାହାନ୍ତି ନା, କ'ଣ କହୁଛନ୍ତି ନା, ନାରାୟଣ ଅଖିଳ ଗୁରୁ ଭଗବାନ ନମସ୍ତେ, ହେ ଅଖିଳ ଗୁରୁ, ହେ ନାରାୟଣ, ମୁଁ ଆପଣଙ୍କୁ ପ୍ରଣାମ କରୁଛି। ଭଗବାନ ପୁଷ୍ପକୁ ସେଠି ଗ୍ରହଣ କରିଥିଲେ, ପ୍ରେମଣା ବହୁ ପ୍ରେମରେ। ଏଠାକୁ ଆଜି ସୁଦାମାଙ୍କୁ କହୁଛନ୍ତି ପତ୍ରମ, ଓ କୃଷ୍ଣ ଆଜି ତ ପୁରା ଶ୍ଳୋକ ଗୋଟିଏ ଯାଇଛନ୍ତି, ପତ୍ରମ ପୁଷ୍ପମ ଫଲମ ସବରିବତ ସବରି ଭଳି, ମୁଁ ଆଉ ବେଶୀ କହିବିନି, ଏପରେ କହିଲା ରହିଯିବ, ବହୁତ ଶ୍ଳୋକ ରହିଯିବ, ସବରି ଭଳି ଦତ୍ତ୍ୱା ଫଲମ ଚତୁଷ୍ଟୟମ ସବରି କବରି, ଚାରିଟି ଫଳ ଦେଇଛନ୍ତି, ଚାରିଟି ଭଗବାନ ତାଙ୍କ ଦୂର ଫଳ ଖାଇଛନ୍ତି। ଯଦି ଝୁଡ଼ି ଜଣେ ଶ୍ଳୋକ ନୀତିକାର ଲେଖୁଛନ୍ତି, ଭକ୍ତ ଲେଖୁଛନ୍ତି, ଚାରୋଟି ଫଳ ଦେଇଛନ୍ତି, ସେ ଫଳ ଗୁଡ଼ାକର ସବୁ ଦାନ୍ତ ଲାଗିଛି, ଆଉ ଯେଉଁ ଫଳଟା ସେ ବୃଦ୍ଧ ହେଇଗଲେଣି ନା, ବୃଦ୍ଧ ହେଇଗଲେ ଦୃଷ୍ଟିଶକ୍ତି ପାଉନି, ଯେଉଁ ଫଳଟାର ଦାନ୍ତ ଲାଗିନି ରାମ ସେଟାକୁ ପାଉନାହାନ୍ତି, ରଖିଦେଉଛନ୍ତି। ଲକ୍ଷ୍ମଣ ଦେଖିକି ପୁରା ପାଗଳ ହେଇଗଲେଣି, କ'ଣ ବାଛି ବାଛିକି ଇଏ ବୁଢ଼ୀ ଦଉଛି, ଦାନ୍ତ ଲାଗିବାଟାକୁ ବାଛି ବାଛିକି ଦଉଛି, ଯେଉଁଟା ଦେଇ ଦଉଛି ଦାନ୍ତ ଲାଗିନି ସେଇଟା କ'ଣ ରାମ ଖାଉନାହାନ୍ତି। ପ୍ରେମ ଯେଉଁ ଗୁଡ଼ିକର ଦାନ୍ତ ଲାଗିଛି ରାମ ସେଇଟାକୁ ଖାଉଛନ୍ତି, ଭକ୍ତିଆ ପ୍ରୟଚ୍ଛତି ଭକ୍ତିରେ ଦଉଛି। ଆଉ ତୋୟମ ରନ୍ତି ଦେବବତ୍, 48 ଦିନ ଉପବାସ ରହିଲା ପରେ ସବୁଆଡ଼େ ସେ ଭଗବାନଙ୍କୁ ଦେଖୁଥିଲେ, ସୁନ୍ଦର ଭୋଜ୍ୟ ଦ୍ରବ୍ୟ ପ୍ରସ୍ତୁତ ହେଇଛି, ଭୋଜନ ଦ୍ରବ୍ୟ ଭଗବାନଙ୍କୁ ଭୋଗ ଲାଗିଛି, ଅତିଥି ଆସିକି ପହଞ୍ଚିଗଲେ 48 ଦିନ ପରେ ତାଙ୍କୁ ଅଧା ଦେଇଦେଲେ, ପୁଣି ଭୋଜନରେ ବସୁଛନ୍ତି, ପୁଣି ଆଉ ଜଣେ ଅତିଥି ଚାଲି ଆସି ବ୍ରାହ୍ମଣ ତାଙ୍କୁ ଅଧା ଦେଇଦେଲେ, ଆଉ ଅଧା ରହିଛି, ଅଳ୍ପ ରହିଛି, ଗୋଟେ ଚଣ୍ଡାଳ କୁକୁରକୁ ଧରି ଆସି ପହଞ୍ଚିଗଲା। ତାମାନେ ଏଠି କାହିଁକି ତୋୟ କଥାରେ ଅନ୍ତିଦେବ କଥା କୁହାଗଲା ନା, ଯିଏ ଯିଏ ଆସୁଥିଲେ ବ୍ରାହ୍ମଣ ଭଗବାନ ଆସୁଛନ୍ତି, ଚଣ୍ଡାଳ କୁକୁରକୁ ଧରି ଆସିଛି ଭଗବାନ ଆସୁଛନ୍ତି, ଭଗବାନ ଆସୁଛନ୍ତି ମୁଁ ଦେବି ଆଉ, ଆଜ୍ଞା ଚଣ୍ଡାଳକୁ କୁକୁରକୁ ଦେଇଦେଲେ, ଆଉ ଜଳ ରହିଛି, ଜଳ ପ୍ରସାଦ ଜଳ ତାକୁ ପିଇବା ପାଇଁ ଯାଉଛନ୍ତି, ଆସିକି ପହଞ୍ଚିଗଲେ ଆଉ ଜଣେ କହିଲେ ଆଜ୍ଞା ମୁଁ କିଛି ଖାଇନି, ମୋତେ ଟିକେ ଜଳ ନହେଲେ ଦିଅନ୍ତୁ, ସେ ଜଳକୁ ଦେଲେ, ଭଗବାନ ଆବିର୍ଭାବ ହେଇଗଲେ, ସମସ୍ତଙ୍କ ଭିତରେ ଭଗବାନ ଅଛନ୍ତି, ପ୍ରେମରେ ଦେଉଥିଲେ ସମସ୍ତେ। ଆଉ ଏଠି ଜଣେ ପ୍ରଶ୍ନ କରୁଛନ୍ତି ବିଶ୍ୱନାଥ ଚକ୍ର ଠାକୁରଙ୍କୁ, ଯଦି ଭଗବାନଙ୍କୁ ପଚରାଯାଏ ପ୍ରଭୁ ଅଲଗା ଦେବତା ଭକ୍ତମାନେ ଯଦି ଆପଣଙ୍କୁ ଦିଅନ୍ତି ଆପଣ କ'ଣ ଖାଇବେ ନା, ଏଠି ସେଥିପାଇଁ କହିଲେ ଅସ୍ନାମୀ ପ୍ରୟତାତ୍ମନା, ଅଲଗା ଯେଉଁମାନେ ଦେବତାଙ୍କର ଭକ୍ତ ସେମାନେ ଯଦି ଦିଅନ୍ତି ମୁଁ ଖାଇବିନି, ଭଗବାନ କହୁଛନ୍ତି, ମଦଭକ୍ତୈବ ସଶୁଦ୍ଧାନ୍ତକରଣ ଭବତି ନ ଅନ୍ୟଥା, ମୋ ଭକ୍ତ ମୋତେ ଯେଉଁ ଦିଏ ପ୍ରେମରେ ଦିଏ, ଅଲଗା ଭକ୍ତମାନେ ଯେଉଁ ଦିଅନ୍ତି ତାଙ୍କର ଶୁଦ୍ଧ ଅନ୍ତକରଣ ନାହିଁ, ସେ କାହିଁକି ଦିଅନ୍ତି, କିଛି ପାଇବା ଆଶା, ମୁଁ ତାକୁ ଗ୍ରହଣ କରିଦିଏ କିନ୍ତୁ ମୁଁ ଭୋଜନ କରେ ନା, ଦଉଛି ଯେତେବେଳେ ଆଉ କ'ଣ କରିବି, କିନ୍ତୁ ମୁଁ ଭୋଜନ କରେ ନା। ଅସ୍ନାମୀ ପ୍ରୟତାତ୍ମନମ ଯେଉଁ କହୁଛନ୍ତି, ପ୍ରୟତାତ୍ମନମ ଶୁଦ୍ଧାନ୍ତକରଣ, କିନ୍ତୁ ଏଇ କଥାଟାକୁ ଶୁଣିକି କେହି ଭାବିବେନି ତାନେ ଆଜିଠାରୁ ଭଗବାନଙ୍କୁ ଆଉ ଏତେ ରୋଷେଇବାସ କରିକି ଆଉ ଦବାନି, ଲୋକ ବି ବହୁତ ସଜା ଅଛନ୍ତି ନା, ଚିନ୍ତା କରିଦେବେ ଭଗବାନ ତ କହିଛନ୍ତି ଫଳ ଫୁଲ ଆମେ ପ୍ରେମର ଦେବା, ତୁଳସୀ ପତ୍ର ଟିକେ ଦେଇଦେବା, ଲୋକମାନେ ଏଇଟା କହୁନାହାନ୍ତି, ଆଜିକାଲି ଭଗବାନ କ'ଣ କହୁଛନ୍ତି ଖାଇବା ନାହିଁ କି, ଏ ବାବାଜୀ ମାନେ ଇଏ ନାଁ କହି ଖାଉଛନ୍ତି, କେଉଁଠି ଭଗବାନ ଖାଉଛନ୍ତି ଦେଖେଇଲେ? ଭଗବାନ ତ କହିଛନ୍ତି ପତ୍ର ପୁଷ୍ପ ଖାଇବେ ଆଉ। ଜୀବ ଗୋସ୍ୱାମୀ ହେଲା ଆମର ଆଚାର୍ଯ୍ୟ ନା, ସେ ସିଦ୍ଧାନ୍ତ ଆଚାର୍ଯ୍ୟ। ସେ କହିଲେ ନା ନା ନା, ଏଇଟା ନିଷ୍କିଞ୍ଚନମାନଙ୍କ ପାଇଁ କୁହାଯାଇଛି, ଯେ ଅକିଞ୍ଚନ କିଛି ନାହିଁ, ସେ ଫଳ ଫୁଲ ଦେବେ, ଯାହାର ଧନ ଅଛି ସେ ରୋଷେଇ କରି ଭଗବାନଙ୍କୁ ଦେବେ, ଯେତେ ସୁନ୍ଦର ସୁନ୍ଦର ଜିନିଷ।
ଇତ୍ୟୁକ୍ତ ପିଦିଜସ୍ତସ୍ମୈ ବ୍ରିଡ଼ିତା ପତୟେ ଶ୍ରିୟ ପୃଥକ୍ ପ୍ରସୂତି ରାଜନ୍ ନ ପ୍ରାୟ ଛଦବାମ୍ ମୁଖମ୍। ଇତ୍ୟୁକ୍ତୋପି
ଭଗବାନ କହିଲେ, ଇତ୍ୟୁକ୍ତ ବି ପୂର୍ବଶ୍ଳୋକର ଅନ୍ୟ ଭଗବାନ କ'ଣ କହିଲେ, ଏହିପରି କହିଲେ, ମୁଁ ଭକ୍ତର ପ୍ରେମରେ ମୋହିତ ହେଇକି ପତ୍ର ପୁଷ୍ପ ପାଏ, ଦିଦ ତସ୍ମୈ ବ୍ରିଡ଼ିତ ପତୟେ ଶ୍ରିୟ ତସ୍ମୈ ଶ୍ରିୟପତି। ଶ୍ରୀପତି ଏହା କହିଲେ, ମୁଁ ପ୍ରେମରେ ଖାଏ, ସୁଦାମା ତୁମେ କାହିଁକି ଦେବନି? ସୁଦାମା କ'ଣ କହୁଛି ନା, ବ୍ରିଡ଼ିତ ଲଜ୍ଜା, ମୁଁ ଦେବି ନାହିଁ, ନ ପ୍ରାୟ ନ ପ୍ରାୟଚ୍ଛତ୍ ବ୍ରିଡ଼ିତ ହେତୁ। କାହିଁକି ସୁଦାମା ଲଜ୍ଜାରେ କହୁଥିଲେ? ଆଉ ଶ୍ରୀପତି ଖଲୁ କଠୋର ବିରସ ଚିପିଟାନାମ କଥମ ଭଜୟାମି ଇତି ବିମୃଶ୍ୟତି ଭାବ। ଏ କଠୋର ଚୁଡ଼ା ହେଇଥିଲେ ଖାଇଥାନ୍ତି, ତ ଭଜା ଅଧା ଭଜା ଚୁଡ଼ା, ଚାଉଳିଆ ଚୁଡ଼ା, ପୁଣି କଠୋର ପୁଣି ବିରସ। ଚାଉଳଟା ଯଦି ଚୁଡ଼ା ନ ହେଇପାରିଲା, ଧାନଟା ଯଦି ଚୁଡ଼ା ନ ହେଇପାରିଲା, ତାହେଲେ ଧାନର ରସ ଆଉ ରହିବନି କି ଚୁଡ଼ାର ରସ ବି ରହିବନି, ଏଇଟା ବିରସ ପୁଣି କଠୋର ପୁଣି ଅର୍ଦ୍ଧ ଭଜା ହେଇଛି, ମୁଁ ଆକୁ ଦେବିନି। ଅବାଙ୍ଗମୁଖ ମୁହଁକୁ ତଳୁ କରି କ'ଣ କହୁଛନ୍ତି, ହେ ପ୍ରଭୁ ମାଙ୍ଗ ମାଙ୍ଗ ବିଡ଼ମ୍ବୟ, ମୋତେ ବିଡ଼ମ୍ବନା, ମୋତେ ଅସୁବିଧାରେ ପକାଅ ନା, ବହୁଶ ଯାଚ୍ୟମାନ ବି ଅହଂ ତୁଭ୍ୟମ ଇଦମ୍ ନ ଦାସ୍ୟାମି। ସୁଦାମା କହୁଛନ୍ତି, ଆପଣ ମୋତେ ବହୁବାର ମାଗିଲେ ମୁଁ ଦେବିନି। ଆଚ୍ଛା, କାହା କଥା ରହିବ, ଭକ୍ତ ସଂକଳ୍ପ ରହିବ ନା ଭଗବାନ ସଂକଳ୍ପ ରହିବ? ଆଜ୍ଞା, ଆପଣ ଏତେ ଶୁଣିଲେ କହିପାରୁନାହାନ୍ତି, ଭକ୍ତର ରହିବ ନା? ସୁଦାମା ତ କହୁଛି ମୁଁ ଦେବିନି, ତାହେଲେ ଭଗବାନ ଖାଇବେ କେମିତି? ଭଗବାନ ଖାଇବାଟା ଭୁଲ ହେଇଗଲା ନା? ନା, ସେଟା ବି ଭକ୍ତ ଭଗବାନ କହୁଛନ୍ତି, ଏବେ କହୁଛୁ ଦବୁନୁ ବୋଲି ନା, ଗୃହାତ ଆଗମନ ସମୟ ମଦ ଭକ୍ତସ୍ୟ ତବଜ ସଂକଳ୍ପ ସ ଅନ୍ୟଥା ଭଗବତ। ଯେତେବେଳେ ଘରୁ ବାହାରିଥିଲୁ କ'ଣ ସଂକଳ୍ପ କରିଥିଲୁ? ଯେତେବେଳେ ଘରୁ ବାହାରିଲୁ ଚୁଡ଼ା ଧରିକି, ଏଇଟା ମୋର କେମିତି କୃଷ୍ଣଙ୍କ ପାଖରେ, କୃଷ୍ଣ ସନ୍ଦର୍ଶନ ମହ୍ୟମ କଥସ୍ୟାଦିତି ଚିନ୍ତୟନ୍। କ'ଣ ଚିନ୍ତା କରୁଥିଲେ, ମୋ ଚୁଡ଼ାଟା କେମିତି କୃଷ୍ଣଙ୍କ ପାଖରେ ପହଞ୍ଚିବ, ଆଉ ମୁଁ କେମିତି କୃଷ୍ଣଙ୍କ ପାଖରେ କୃଷ୍ଣଙ୍କୁ ଦର୍ଶନ କରିବି, ଦୁଇଟା ତା ଦେହରେ ଭାବଟା ରହିଛି। ତାହେଲେ ତୁ ଘରୁ ଯେତେବେଳେ ବାହାରିଲୁ ସଂକଳ୍ପ କରିଛୁ ମୋତେ ଦେବା ପାଇଁ, ଏବେ କ'ଣ ଦେବୁନୁ, ମନା କରୁଛୁ? ତୋର କାହା ସଂକଳ୍ପ ରହିଲା, ଭକ୍ତ ସଂକଳ୍ପ କହିଛୁ ଦେବା ପାଇଁ ଦେବୁ ଆଉ କ'ଣ? ଭକ୍ତିରେ ପ୍ରାଥମିକ ସଂକଳ୍ପ, ସେଥିପାଇଁ ଖୁବ୍ ସାବଧାନ ହେଇ ଭକ୍ତି କରିବାକୁ ପଡ଼େ। ହରିନାମ କଲାବେଳେ ଯଦି ଆପଣ ଯେଉଁ ଯେଉଁ କାମନା ଠିକ୍ ଠିକ୍ ଭାବରେ ହରିନାମ କଲାବେଳେ କରୁଛନ୍ତି, ସେହି ସବୁ ସଂକଳ୍ପ ଗୁଡ଼ାକ ରହିଲା, ପୁଣି ଆପଣଙ୍କୁ ସେଥିପାଇଁ ସେଇ କାମନା ଗୁଡ଼ାକ ପୂର୍ତ୍ତି ହେଲା ପର୍ଯ୍ୟନ୍ତ, ଶୁଦ୍ଧ ଭକ୍ତି ପାଇଲା ପାଇଁ ସେ କାମନାଟା ପୂର୍ତ୍ତି ହେବ ଗୋଟେ ପରେ ଗୋଟେ। ଆପଣ ଠିକ୍ ଠିକ୍ ନାମ କରି କାମନାକାର କରୁଛନ୍ତି ନା, ପ୍ରଭୁ ମୋର ଏଇଟା ଟିକେ ହେଇଯାଉ। ଦ୍ୱିତୀୟ ପ୍ରମାଣ କିଏ ଅଛନ୍ତି ୟାର? ଧ୍ରୁବ। ଧ୍ରୁବ ଭଗବାନଙ୍କୁ ଦର୍ଶନ କଲା ପରେ କହିଲେ ନା, କାଚଂ ବିଚିନ୍ନ ଅପି ଦିବ୍ୟ ରତ୍ନ ସ୍ୱାମିନୀ କୃତାର୍ଥାବରଂ ଯାଚେ। ଭଗବାନଙ୍କରେ କାନ୍ଦୁଛନ୍ତି, ପାଞ୍ଚ ବର୍ଷର ବାଳକ ମୁଣ୍ଡ ପିଟି କାନ୍ଦୁଛନ୍ତି ଭଗବାନଙ୍କର ରୂପକୁ ଦେଖିକି, ପ୍ରଭୁ ମୁଁ କାଚ ଖୋଜିବାକୁ ଆସିଥିଲି, କାଞ୍ଚନ ମିଳିଗଲା, ମୁଁ ତିନି ଭୁବନରେ ଗୋଟେ ଉତ୍କୃଷ୍ଟ ପଦ ପାଇବା ପାଇଁ ଆସିଥିଲି, ଆପଣଙ୍କୁ ଦେଖିଥିଲି, ଆଜ୍ଞା ମୋର ଆଉ ଦରକାର ନାହିଁ। କିନ୍ତୁ ଭଗବାନ ସାଙ୍ଗେ ସାଙ୍ଗେ କହିଦେଲେ, ବେଦା ବେଦାହଂ ତେ ବ୍ୟବସୀତମ୍ ହୃଦି ରାଜନ୍ୟ ବାଳକ। ଆଜ୍ଞା, ରାଜନ୍ୟ ବାଳକ ଯେତେବେଳେ କହିଦେଲେ ଧ୍ରୁବ ବିଶ୍ୱନାଥ ଚକଟାକୁ, ଧ୍ରୁବ ଟିକେ ଭଗବାନ ଡରିଗଲେ, ମୋତେ ଭଗବାନ ଟିକେ ଭକ୍ତ ବୋଲି ଡାକିଲେ, ମୋତେ ରାଜନ୍ୟ ବାଳକ ବୋଲି ଡାକିଲେ, ରାଜାର ପୁଅ ବୋଲି ଡାକିଲେ, କାହିଁ ଡାକିଲେ? ବିଶ୍ୱନାଥ ଚକ ଠାକୁର କହୁଛନ୍ତି, ରାଜନ୍ୟ ବାଳକ ଇତି ତବ ଐଶ୍ୱର୍ଯ୍ୟ ସ୍ପୃହା ସ୍ୱାଭାବିକ। ତୁମେ କ'ଣ ସଂକଳ୍ପ କରିଥିଲ ଘରୁ ବାହାରିଲା ବେଳେ? ଧ୍ରୁବ କ'ଣ ସଂକଳ୍ପ କରିଥିଲ? ପଦମ ତ୍ରିଭୁବନ ଉତ୍କୃଷ୍ଟମ ଜିଗିସ ସାଧୁ ଆତ୍ମମେ। ଧ୍ରୁବଙ୍କୁ ତୁମେ ନାରଦ ମୁନି କହିଥିଲ ବା ତିନି ଭୁବନରୁ ଉତ୍କୃଷ୍ଟ ପଦ ପାଇବା ପାଇଁ, ଆଉ ବର୍ତ୍ତମାନ କ'ଣ କହୁଛ, କାଚଂ ବିଚିନ୍ନ ଆପି ଦିବ୍ୟ ରତ୍ନ, ବର୍ତ୍ତମାନ କହୁଛ କିଛି ଦରକାର ନାହିଁ, କିନ୍ତୁ ଘରୁ ବାହାରିଲା ବେଳେ କହିଥିଲ ତିନି ଭୁବନରୁ ଉତ୍କୃଷ୍ଟ ପଦ ଦରକାର, ତେଣୁ ପ୍ରଥମ ସଂକଳ୍ପ ନିଅ ଆଗେ। ଆଉ ଭକ୍ତିଟା କାହିଁକି ହଉନି କି ଆଜ୍ଞା? ମାଳା ଗଡ଼େଇଲା ବେଳେ ଆପଣ ଯାହା ଯାହା କରିବେ, ଗାଡ଼ିଟା ହେଇଗଲେ ଭଲ ହବ, ସେ ଯିବା ସେ ଆଗରେ ମନ୍ଦିରକୁ ସୁବିଧା ହବ, ଗାଡ଼ି ଗୋଟେ ଆସିଯିବ, ସେ ଯେଉଁ ମାଳଟା ହେଲା ସେ ଗାଡ଼ିରେ ପଳେଇଲା, ତାପରେ ଗାଡ଼ି ଯେତେବେଳେ ଆସିଯିବ, ଗାଡ଼ି ଆସିଲେ ତେଲ ପିଛା ବହୁତ ଖର୍ଚ୍ଚ ହେଉଛି, ଘର ମନ୍ଦିର ପାଖରେ ଗୋଟେ ପ୍ଲଟ୍ ହେଇଗଲେ ସେବା ହବ, ଆଉ ପାଖରେ ତ ମଙ୍ଗଳାରତୀ ଆସନ୍ତି ସବୁ ହୁଅନ୍ତା, ଜପଫ ହୁଅନ୍ତା, ଆଉ ରୋଷେଇବାସ ବି ସବୁ କରନ୍ତି, ଠାକୁରଙ୍କ ସେବା କରନ୍ତି, ପୁଣି ସେ ଯେଉଁ ମାଳ ଗୁଡ଼ାକ ଚାଲିଲା ସେ ତା ସେ ନେଇ ଚାଲିଗଲା ପ୍ଲଟ୍। ଏ ସଙ୍କଟ ବାବା ଖାଇଦେଉଛି ଜୀବନରେ, ନାମ କରିବା ବୋଲେ ସେଥିପାଇଁ ଭଗବାନଙ୍କ ଭକ୍ତି କଲେ କିଛି ସଂକଳ୍ପ କରିବନି, ଯାହା ସଂକଳ୍ପ କରିବେ ଆନୁଷଙ୍ଗିକ ଭକ୍ତିର ଆନୁଷଙ୍ଗିକ ଫଳ ହେଲା ବିଷୟ ଗୁଡ଼ାକ ପ୍ରଦାନ କରିଦେବେ, ଖୁବ୍ ସାବଧାନ ହେବାକୁ। ସେଥିପାଇଁ କିଛି ନ ଧନମ୍ ନ ଜନମ୍ ନ ସୁନ୍ଦରୀ କବିତାଂ ବା ଜଗଦୀଶ କାମୟ, ମହାପ୍ରଭୁ କିଛି ଜୀବନରେ ଲେଖିଲେ କି ଆଜ୍ଞା? ଆଠଟି ଜିନିଷ ଲେଖିଦେଇଗଲେ ତା ଭିତରେ ତ ସବୁ ସଂସାର ସବୁ ରହିଲେ, ଆଉ କିଛି ବାକି ନାହିଁ, କିଛି କାମନା ଆପଣ କରିବେନି ଭଗବାନଙ୍କ ଭକ୍ତି କଲାବେଳେ, ଆଉ କାମନା କରିବେନି ଚଳିବା କେମିତି? ଆ ହାତ ସେଥିପାଇଁ ମହାପ୍ରଭୁ ଶିଖିଲେ ବା ହାତ ଟେକୁଛ, ହାତ ଟେକୁଛ ମାନେ କ'ଣ? ଆଉ ପୃଥୁ ମହାରାଜଙ୍କର ସେ ସ୍ତୁତି ଅଛି, ସାରେ ଜାଣିଥିବେ ଜାଣିଥିବେ, ପ୍ରଭୁ ପୃଥୁ ମହାରାଜ କହୁଛନ୍ତି, ପ୍ରଭୁ ବାଳକ ଯେଭଳି ତାର କିଛି ଜାଣେ ନା ହିତ କ'ଣ ଅହିତ କ'ଣ, ବାଲୋ ଯଥା ଚରେତ ହିତଃ, ଭାରି ସୁନ୍ଦର କଥା, ମା ବାଳକର କ'ଣ ହିତ ଅହିତ ସିଏ ଜାଣିକି ସେ ନିଜେ ତାର କରିନିଏ, ବାଳକ ମାଗିଲେ ବି ଅଗ୍ନିକୁ ଧରିବା ପାଇଁ, ସର୍ପକୁ ଧରିବା ପାଇଁ, ବିଷ ପାଇଁ ମା ହାତରୁ ଛଡ଼ାଇ ନିଏ, ମା ବାଳକର କାମନାକୁ ପୂର୍ଣ୍ଣ କରିବାକୁ ଦିଏ ନା। ପୃଥୁ ମହାରାଜ କହୁଛନ୍ତି, ହେ ଭଗବାନ, ଭଗବାନଙ୍କର ଅଂଶ ସିଏ, ସିଏ ସିଏ ଏଇ କଥା କହୁଛନ୍ତି, ମୁଁ ଯେଉଁ ଯେଉଁ କାମନା କରୁଛି ଆପଣ କେବେ ମୋତେ ମୋ କାମନାକୁ ପୂର୍ତ୍ତି କରିବେନି, ଆପଣଙ୍କର ଯେଉଁଟା ଇଚ୍ଛା ଆପଣ ସେଇଟା ପୂର୍ତ୍ତି କରନ୍ତୁ। ସେଥିପାଇଁ ଭଗବାନଙ୍କୁ ଗୋଟିଏ ପ୍ରାର୍ଥନା ପ୍ରତିଦିନ କରାଯାଏ, ପ୍ରଭୁ ଆପଣଙ୍କର ଯେଉଁ ଯୋଜନା ମୋ ପ୍ରତି ଅଛି ଆପଣ ସେଇଟା ପୂରଣ କରନ୍ତୁ, ମୁଁ ଯାହା ମାଗୁଛି ଆପଣ ମୋତେ ଦେବେନି, କାରଣ ମୁଁ ବାଳକ ଭଳିଆ, ମୁଁ ଜାଣିନି ମୋର ହିତ କ'ଣ ଅହିତ କ'ଣ, ଆପଣଙ୍କ ଇଚ୍ଛା ହିଁ ପୂର୍ଣ୍ଣ ହଉ। ଗାଉଁ ଲୋକ ମୁଁ କୁହନ୍ତି, ପ୍ରଭୁ ଆପଣଙ୍କ ଇଚ୍ଛା ହିଁ ପୂର୍ଣ୍ଣ ହଉ, ଆପଣ ମୋତେ ସୁଖରେ ରଖନ୍ତୁ ଦୁଃଖରେ ରଖନ୍ତୁ ଯାହା ରଖନ୍ତୁ। ତେଣୁ ସୁଦାମା କ'ଣ ସଂକଳ୍ପ କରୁଛନ୍ତି ବର୍ତ୍ତମାନ ଆସିକି ଦ୍ୱାରାକାରେ, ମୁଁ ଦେବି ନାହିଁ, ଅବାଙ୍ଗମୁଖ ମୁଁ ଦେବିନି। ଭଗବାନ କହୁଛନ୍ତି, ଆଚ୍ଛା ତୁ ସଂକଳ୍ପ କରି ଘରୁ କ'ଣ ଆସିଥିଲୁ? ଦେବ ବୋଲି, ବର୍ତ୍ତମାନ ମୁଁ ଖାଇବି। କିନ୍ତୁ ସୁଦାମା କାହିଁକି ଦରିଦ୍ର ବର୍ତ୍ତମାନ ଶୁଣନ୍ତୁ, ସୁଦାମା ଦରିଦ୍ର ନୁହନ୍ତି ଆଜ୍ଞା, ସୁଦାମା ଚାହିଁଥିଲେ ଲକ୍ଷ୍ମୀପତିଙ୍କୁ ସେ କିଣିପାରିଥାନ୍ତି ତାଙ୍କ ଭକ୍ତିରେ। ସର୍ବଭୂତାତ୍ମଦୃକ୍ ସାକ୍ଷାତ୍ ତସ୍ୟାଗମନ କାରଣମ୍ ବିଜ୍ଞାୟା ଚିନ୍ତୟାନୟମ୍ ଶ୍ରୀକାମମା ଭଜତ୍ ପୁରା। ସୁଦାମା ଚିନ୍ତା, ଭଗବାନ ଚିନ୍ତା କରୁଛନ୍ତି, ଭଗବାନ ଦୁଇଟା ଜାଗାରେ ସୁଦାମାକୁ ଦେଖି ଚିନ୍ତା କରୁଛନ୍ତି, ଗୋଟିଏ ଜାଗା କେଉଁଠି, ଗୃହସ୍ଥ, ଇଏ ଗୃହସ୍ଥ ଭାର୍ଯ୍ୟା ଉଢ୍ୟା ଯେଉଁ କହିଲେ, ତୁମେ ବିବାହ ହେଇଛ ନା, କାହିଁକି ସାଧୁ ବେଶ ପିନ୍ଧିନାହାନ୍ତି, କିନ୍ତୁ ଗୃହସ୍ଥ ଆଶ୍ରମରେ ପ୍ରବେଶ କଲା ପରେ ଭୋଗର କୌଣସି ଚିହ୍ନ ନାହିଁ, ଭଗବାନଙ୍କୁ ବିଚଳିତ କରିଥିଲା। ଏବଂ ଦ୍ୱିତୀୟ ବିଚଳିତ ଏଇଟା, ଭଗବାନ ଚିନ୍ତା କଲେ, ସର୍ବଭୂତ ଆତ୍ମଦ୍ରୁପ ଯିଏ ସମସ୍ତଙ୍କର ଜୀବର ଆତ୍ମାରେ ଅଛନ୍ତି, ଅନ୍ତର୍ଯ୍ୟାମୀ ଅପି ସାକ୍ଷାତ୍ଭୂତ ପ୍ରାକଟ୍ୟ ପ୍ରାପ୍ତ ଅତସ୍ତସ୍ୟ ଦ୍ୱିଜସ୍ୟ ଆଗମନମ କାରଣମ ଧନାର୍ଥମ ଆଗ୍ରହେଣମ ପତ୍ନା ପ୍ରେରଣମ ବିଜ୍ଞାନ ସମ୍ୟକ ଜ୍ଞାନ୍ତୁଆ ଚିନ୍ତୟତ। ଭଗବାନ ଜାଣିଦେଲେ ଇ ତା ସ୍ତ୍ରୀ ତାକୁ ପଠେଇଛି, ସୁଦାମା ତ କେବେ ଆସିବେ ଧନ ପାଇଁ। ଏଠି ଭଗବାନ କିଛି ସମୟ ଚିନ୍ତା କଲେ, କାହିଁକି ସୁଦାମା ଦରିଦ୍ର ହେଲେ? ବିଶ୍ୱନାଥ ଚକ୍ର ଠାକୁର ତାଙ୍କ ଟୀକାରେ ଲେଖୁଛନ୍ତି, ଭୂତାନମ ଆତ୍ମାନମ ଚ ଦୃକ୍ ଦ୍ରଷ୍ଟା ଅଚିନ୍ତୟତ ସର୍ବଜ୍ଞ ଅପି ମଦ ଭକ୍ତସ୍ୟ ଅସ୍ୟ କଥମ ଇଦୃଶମ ଦାରିଦ୍ର୍ୟମ ଅଭୂତ ଇତି ପ୍ରେମ ମୁଗ୍ଧ ଚିନ୍ତୟାମାସ। ପୁରା ପ୍ରେମରେ ମୁଗ୍ଧ, ମୋ ଭକ୍ତର ଏମିତିଆ ଶରୀର ଧମନୀ ଚାରିଆଡ଼େ ବ୍ୟାପି ଯାଇଛି, ଶିରା ବ୍ୟାପି ଯାଇଛି, ଜୀର୍ଣ୍ଣ ବସ୍ତ୍ର, ମୋ ଭକ୍ତ ଏମିତି କେମିତି ହେଲା? କାହିଁକି ନା ଭକ୍ତି କରିବା ମାତ୍ରେ, ଆପଣ କେବେ ଜୀବନରେ ପରୀକ୍ଷା କରି ଦେଖନ୍ତୁ, ଯିଏ ଥରେ ଏ ଆମିଷ ନିଶାକୁ ଛାଡ଼ିଦେଲା, ହାତରେ ମାଳାକୁ ଧରିକି ହରିନାମ କଲା ଆଜ୍ଞା, ତାର ଆନୁଷଙ୍ଗିକ ଫଳ ହେଲା ତା ପରଦିନ ଠାରୁ ହିଁ ଆପଣଙ୍କର ଗୋଟିଏ ଜିନିଷ ଖାଇବା ପାଇଁ ମିଳିବ, କାହିଁକି ଆପଣ ତା ପରଦିନ ଠୁ ଠାକୁରଙ୍କୁ ଭୋଗ ଲଗେଇବେ। ঘরে যদি জগন্নাথ ফটাকু রক্ষিদেলে এনে হরিনাম কলে, যদি ঘর কিছু ন আইলা উপবাস কি রইবে ভগবান রইবে? কে ভক্ত কেবে হলে কইপার মো জীবনের অভাব অছি বলে হরিনাম করতে লোক, কিন্তু সুদামা কাই এমতি হলে? প্রেম মুগ্ধ চিন্তায় আমা আস, প্রেম মুগ্ধরে সুদামা চিন্তা ভগবান চিন্তা করছেন। ননু নিষ্কাম ভক্তস্য অপি অনুসঙ্গীতম ফলম সদ বিষয় ভগবতী ধর্মস্য অপবর্গস্য কহিলে। নিষ্কাম ভক্তির স্বভাব হেলা ভক্ত কিছু ন চাইলে বি তা পছে পছে গোড়াইব, কিন্তু অনুষঙ্গিক ফল দ্বিবিধ স্যাৎ, ও সরি, নিষ্কাম ভক্তস্য স্বভাব ভেদাৎ অনুষঙ্গিক ফল দ্বিবিধ স্যাৎ। ভক্তি কলে ধন স্বাভাবিক মিলিযিব সকাম ভক্ত, কিন্তু নিষ্কাম ভক্ত দ্বি প্রকার, দিষ্টম অদিষ্টঞ্চ। সুদামাঙ্কু কেবে গরিব বলে কইবে নেই, যে টিভি ফিভি দেখা যাচ্ছে পেট কামুড়ছে তা ছুয়া পিলা কান্দুচন্তি, সে নুহন্তি আজ্ঞা। ভক্ত দ্বি প্রকার, নিষ্কাম ভক্ত দ্বি প্রকার, গোটে দিষ্ট গোটে অদিষ্টঞ্চ। যস্য বিষয় ভোগ মাত্র এব দ্বেষঃ তস্য বিষয় ভোগ নৈব স্যাৎ। যে ভগবানকে ডাকিলা বেলে বিষয়কে পুরা দ্বেষ করতে, প্রভু মু আপনার ডাকুছি মতো জীবনরে কিছু ধন সম্পত্তি দেবে না, ভগবান তাকে দিওনি না। সুদামা লে ইয়া মাং তুরা ভজা, পূর্বরে সুদামা ভগবানকে ভজন কলা বেলে প্রার্থনা করেছিল প্রভু মতো কোণী বিষয় দেবনি, ই হলে দিষ্ট। আু যশ্য তু ন দ্বেষাপি না পি স্পৃহা তস্য সস্যাদেব প্রহ্লাদাদু, কিন্তু যে ভক্ত ধন পাইলে বি তার ধন প্রতি আসক্তি নাই, স্পৃহা নাই কি বিরক্তি নাই, এই ধন পড়ছে তো পড়ছে ভগবানকর ধন, ধ্রুব প্রহ্লাদ ধন অছি, ধন ভগবানকর, আমার কিছু নাই। কিন্তু ইয়ে হলে কেউ ভক্ত? সুদামা দিষ্ট ভক্ত। আউ কি দিষ্ট ভক্ত? না ভরত আদৌ বিশ্বনাথ ঠাকুর লেখে ইউ দুস্তান দ্বারা সুতান সুহৃদ রাজ্য হৃদি স্পৃশ জৌহ জুবৈব মালাবাত উত্তম শ্লোক লালসা। এই উত্তম শ্লোক লালসা এই সুদামাঙ্কর মিলিগাল। 45 বর্ষ বয়সের ভরত মহারাজ শশাগরা পৃথিবীর রাজা হয়ে কি জৌহ জুবৈব মালাবত, যাহাকু মন ভিতর যে রাজ্য স্পৃহা স্ত্রী পুত্র কন্যাকে কাড়া কষ্ট, কিন্তু 45 বর্ষ বয়সের শশাগরা পৃথিবীর রাজা হয়ে কি ভরত মহারাজ যাহ নামে ভারতবর্ষ হয়েছি যুবক অবস্থায় ত্যাগ করছেন, কিভাবে ত্যাগ করছেন? সুখদেব গোস্বামী কুছেন মলবত মলকু ত্যাগ করে দেলা পরে যেমি লোক ভাবে আহ ক্ষুদা মর বড়ব মো শরীর যা সুস্থ হয়ে গেল, ভরত মহারাজ রাজ্যকে ত্যাগ করে দেখি এইভাবে খুশিরে গলে পুলস্থ আশ্রম। এই হল ভগবানকর ভক্তি। ভক্তির ভক্ত দুই প্রকার, নিষ্কাম ভক্ত, জনে ভক্ত ধনকে পুরা দ্বেষ করতে প্রভু মতো কেবে ধন দেবনি, মো ধন আবশ্যক নাই, ইয়ে মো ভজনের বাধা। এবং দ্বিতীয় ভক্ত ভগবান ধন দিয়ন্তু বা ন দিয়ন্তু, দেলে বি তাঙ্কর ন দেলে বি তাঙ্কর, প্রহ্লাদ আদি বহু ধন অছি নিজে গ্রহণ করে না। তো ভগবান চিন্তা কলে, ওহো সুদামা প্রেম মুগ্ধর চিন্তা কলে, সুদামা এইথিপাই পূর্বকালে মতো ধনপাই মাগিনি, পুরা দ্বেষ তার লা মু সেপাই দেইনি। তাহলে প্রশ্ন আসবে যদি তা দ্বেষ লা এবে কমিটি আসছেন? পত্ন্যা পতি প্রতায়াস্তু সখা প্রিয় চিকিৎসায়া প্রাপ্ত মামস্য দাস্যামি সম্পদ বর্ত্য দুর্লভা। পত্নী পতিব্রতা আসু, আরে কাহিকি আসলে না পত্নী অনুরোধে আসলে, যদি তহি কথম অধুনাম ধনার্থম আগতম পত্নী তৎ প্রিয় চিকিৎসা, কেবল স্ত্রী তার প্রিয় পাই কি প্রশ্ন আসবে? তাহলে সুদামা বোধে স্ত্রী অধীনরে থিলে না? না, জীব গোস্বামী টিকা করে কেদেলে যে প্রভু সুদামাঙ্কর স্ত্রী যে পঠাইছেন সুদামাঙ্কু, সে আপনার পাখর ধন নেই আপনার অর্চন করবে, সুদামা যে ধন নেই যাবে তাঙ্ক ঘরে ধন হলাপরে সে কন করবে না ভগবান অর্চন করবে না? ତେଣୁ ସୁଦାମା ସ୍ତ୍ରୀର ବି ଧନର ଆବଶ୍ୟକ ନାହିଁ। ସେ ଚାହୁଁଛି ଧନ ଆସିଗଲେ ଭଗବାନଙ୍କୁ ମୁଁ ଅର୍ଚ୍ଚନ ଠିକ୍ ଭାବରେ କରିବି, ଆମ ସ୍ୱାମୀ ବୈଷ୍ଣବଙ୍କର ସେବାଟା ଠିକ୍ ଭାବରେ କରିବି। ଆଚ୍ଛା ନନୁ ବଦାନ୍ୟ ଅନ୍ତର କୁତନାଗତ, ଆଉ କେଉଁ ବଦାନ୍ୟ ପାଖକୁ ଗଲେନି, ତୁମ ପାଖକୁ କାହିଁକି ଆସିଲେ? ସଖା ଭଗବାନ କହୁଛି, ମୋ ସଖା ପା ମୋ ପାଖକୁ ଆସିଛି, ତାର ତୁମେ ତାକୁ କ'ଣ ଦେବ? ପ୍ରାପ୍ତ ମାମସ୍ୟ ଦାସ୍ୟାମି ସମ୍ପଦ ମର୍ତ୍ତ୍ୟ ଦୁର୍ଲଭ, ଯାହା ମର୍ତ୍ତ୍ୟପୁରରେ ନାହିଁ, ଯାହା ମର୍ତ୍ତ୍ୟବାସୀମାନଙ୍କର ଚିନ୍ତାର ଅତୀତ ବସ୍ତୁ, ସେ ଦୁର୍ଲଭ ବସ୍ତୁ ମୁଁ ଦେବି। ଏଠି ସାର ଏ ଯେଉଁ ଅର୍ଥଟି କଲେ ଦେବ ଦୁର୍ଲଭ ଅମର୍ତ୍ତ୍ୟ ଦୁର୍ଲଭ, ଅତୌ ଅଶ୍ୟ ଅସ୍ମୈ ଦାସ୍ୟାମି ଯଦବା ଅଶ୍ୟ ସ୍ୱାଧୀନ ଏବ ଇତିହି, ଅଶ୍ୟ ସ୍ୱାଧୀନ ଏବ ଇତି, ମୁଁ ଅର୍ଥଟା ମନରେ ସାରଙ୍କ ତୁ ଶୁଣିଥିଲି, ଅତୋ ଅଶ୍ୟ ଅସ୍ମୈ ଦାସ୍ୟାମି, ଭକ୍ତ ଯେହେତୁ ନିଷ୍କାମ ଭାବରେ ଭଜନ କରୁଛି, ଧନଟା ତାର, ତେଣୁ ତା ଧନ ଭଗବାନ କହୁଛନ୍ତି ତା ଧନ ମୁଁ ତାକୁ ଦେବି, ମୋର କ'ଣ କଷ୍ଟ? ଜୀବ ଗୋସ୍ୱାମୀଙ୍କର ଅର୍ଥ ଲାଗୁ ସେ କରୁଛନ୍ତି, ଧନଟା ହେଉଛି ଭକ୍ତର, କାରଣ ନିଷ୍କାମ ଭାବରେ ଭଜନ କଲା ମାତ୍ରେ ଧନଟା, ତେଣୁ ଭଗବାନ କହୁଛନ୍ତି ମୁଁ କ'ଣ ଦେବି? ସୁଦାମା ଯେଉଁ ଭଜନ କରିଛି ସେ ଧନ ପ୍ରାପ୍ତି ତାର ସ୍ୱାଧୀନ, ତା ଇଚ୍ଛା ହେଲେ ନବ ନହେଲେ ନାହିଁ, କିନ୍ତୁ ମୁଁ କିଛି ଦିଆନିଆ କରୁନି। ଜୀବ ଗୋସ୍ୱାମୀ ଏ ଅର୍ଥ କରୁଛନ୍ତି, ତେଣୁ ଅମର୍ତ୍ତ୍ୟ ଦୁର୍ଲଭମ, ଦେବତାମାନେ ଯେଉଁ ଧନ ଯାହାର ନାହିଁ ମୁଁ ସେଇଟା ଦେବି। ଆଜ୍ଞା ୟା ଭିତରେ କେତୋଟି ଶ୍ଳୋକ ଚାଲିଗଲା, ଏଇଟା ଚିନ୍ତା କରିକି ଭାବୁଛନ୍ତି। ପତ୍ରପୁଷ୍ପ ଭଲମନ୍ତ ଏହା କହିଲା ପରେ କେତୋଟି ଶ୍ଳୋକ ଗଲେ, ଦୁଇଟି ଶ୍ଳୋକକୁ ମନ ଭିତରେ ଚିନ୍ତା କଲେ। ସୁଦାମା ଭାବିଲେ ବୋଧେ ମନେ ମନେ କ'ଣ ଭାବୁଛନ୍ତି, ୟା ବୋଧେ ମୋ ଇଏ ଛଡ଼ା ଛଡ଼ି କିଛି କରିବେ ନାହିଁ। ସୁଦାମା ଟିକେ ଅସାବଧାନ ହେଇଗଲେ ଆଉ କ'ଣ, ଯେଉଁ ଟାଇଟ୍ କରି ଧରିଥିଲେ ପତ୍ରମ ପୁଷ୍ପମ ଭଲମ ତମେ କହିକି ଭଗବାନ ମନରେ ଚିନ୍ତା କଲେ, ସୁଦାମା କାହିଁକି ଏମିତି କରିବ ହେଲା, ଓହୋ ଦିଷ୍ଟ ଭକ୍ତ ଥିଲା, ବର୍ତ୍ତମାନ ଆକୁ ଧନ ଦେବି, ତ ସୁଦାମା ଟିକେ ଅନ୍ୟ ମନସ୍କ ହେଇଗଲେ, ଏତିଆର ଭିତରେ ଭଗବାନ ଛଡ଼େଇ ଆଣିଲେ। ସୁଦାମା ଟିକେ ଅନ୍ୟ ମନସ୍କ ହେଇଛନ୍ତି, ଇଥମ୍ ବିଚିନ୍ତ୍ୟ, ଇଥମ୍ ବିଚିନ୍ତ୍ୟ ପୂର୍ବ ଶ୍ଳୋକରେ ଲାଗିବ, ଦାସ୍ୟାମି ଅମର୍ତ୍ତ୍ୟ ଦୁର୍ଲଭମ୍, ମୁଁ ଆକୁ ଦେବ ଦୁର୍ଲଭ ସମ୍ପତ୍ତି ଦେବି, କିନ୍ତୁ ଦେବାକୁ ହେଲେ କିଛି ଗ୍ରହଣ କରିବାକୁ ପଡ଼ିବ, କାରଣ ଗୋଟିଏ ନିୟମ ଭାଙ୍ଗିଯିବ, ଯେ ଯଥା ମାଙ୍କ ପ୍ରପଦ୍ୟନ୍ତି ତାଙ୍କସ୍ତ ଥିବ ଭଜାନ୍ୟ ନୋପଦେ। ଏଠି ଗୋଟେ ପଢ଼ିଥିଲେ ଆଜି ସେ ଟିକାରେ, ନଦେଲେ ମୁଁ ପ୍ରାପ୍ତ ହଁ ଅଦ୍ୱେତେ ନୋପତିଷ୍ଠତି ଇଥମ ଇଦୃଶ ସମ୍ୟକ ଚିନ୍ତ ଇତ୍ୟାଇତି ଅଦିତ୍ୱ ନପିତିଷ୍ଠତି ଇତି ନ୍ୟାୟ ନଃ ଅଦତ୍ୱ ନପତିଷ୍ଠତି, ନଦେଲେ ପହଞ୍ଚିବ ନାହିଁ। ଆଚ୍ଛା ଆଚ୍ଛା, ନ ଦେଇକି ପୂଜା କରିବ ନାହିଁ। ଆଚ୍ଛା ଅଦିତ୍ୟ ଖାଲି ଶୁକ୍ର ଶୁଖିଲା କ'ଣ ପୂଜା କରିବି, ତେଣୁ ସିଏ କ'ଣ କରୁଛନ୍ତି ନା ମୁଁ ନ ଦେଲେ ବି ହେବନି। ଭଗବାନ ଚାହିଁଥିଲେ ସୁଦାମାର ଖୁଦ ପୂଜାକୁ ନ ଖାଇ କ'ଣ ଦେଇପାରୁନଥାନ୍ତେ? ଏକରେ ହେଲା ଗୋଟେ ପ୍ରେମ ସମ୍ବନ୍ଧଟାକୁ ସ୍ଥାପନ କରିବେ, ଅଦତ୍ୱ ନପତିଷ୍ଠତି ଏଇ ନ୍ୟାୟରେ ଭଗବାନ ହଁ ଗ୍ରହଣ କରୁଛନ୍ତି। କେମିତି ଗ୍ରହଣ କରୁଛନ୍ତି ନା ଚିରବଦ୍ଧା ଦ୍ୱିଜାତମାନ, ହଁ ଜୀବ ଗୋସ୍ୱାମୀ ଲେଖୁଛନ୍ତି ବ୍ରାହ୍ମଣର ବସ୍ତୁ, ସୁଦାମାର ମନ ଯେଭଳି ପବିତ୍ର, ସୁଶୀଳାର ମନ ଯେଭଳି ପବିତ୍ର, ଜିନ୍ନ ବସ୍ତ୍ରରେ ବନ୍ଧା ହେଇଥିବା ସେଇ ଖୁଦଟି ସେଇଭଳି ପବିତ୍ର, ଦ୍ୱିଜନ୍ମନ ଭଗବାନ ଆଜ୍ଞା ଆମ ବସ୍ତୁକୁ ଦେଖନ୍ତି ନା, ଆମେ କ'ଣ ରୋଷେଇ କରିଦେଉଛେ, ଭଗବାନ ଆମ ମନକୁ ଦେଖନ୍ତି, ସେ ମନର ପୂଜାରୀ, ପ୍ରେମର ପୂଜାରୀ, ପବିତ୍ର, ଇଏ ପବିତ୍ର ଜିନିଷ ଆଜ୍ଞା। ଆମ ଗୁରୁଦେବ କୁହନ୍ତି ସେ କାଖରେ ଧରି ଧରି ଦେଢ଼ ଦିନ ଭିତରେ ଶୋଇଥିବେ, ତଳେ ସୁଦାମା କେବେ ହେଲେ ତଣ୍ଡୁଳକୁ ବାହାରେ ରଖିନଥିବେ, କାଖରେ ଯାକିକି ଶୋଇଥିବେ, କାରଣ ଜାଣନ୍ତି କୃଷ୍ଣ ଆସି ଉଠେଇ ନେଇ ପଳେଇବେ, ତେଣୁ ସିଏ କାଖର ଝାଳ ଲାଗି ସବୁ ଲୁଣିଆ ହେଇସାରିବେ, କିନ୍ତୁ ଭଗବାନ ଆଜି ଦେଖନ୍ତୁ କେମିତିକା ପ୍ରେମର ପୂଜାରୀ, ଦ୍ୱିଜନ୍ମନ ଏ ବ୍ରାହ୍ମଣର ପବିତ୍ର ବସ୍ତୁ, ଆଉ ସ୍ୱୟଂ ଜହାର ଟିକେ ଅନ୍ୟମନସ୍କ ହେଇଛନ୍ତି, ଧରି ନେଇଗଲେ, ଧରି ନେଇ କ'ଣ କହୁଛନ୍ତି କିମିଦମ୍, ଜାଣିନାହାନ୍ତି ନା କ'ଣ ଏଇଟା କ'ଣ କି ସୁଦାମା, ଇତି ପୃଥକ ତଣ୍ଡୁଲାନ, ଯାହା ବନ୍ଧା ହେଇଗଲେ ଇତି ଧରି ନେଇ ଚାଲିଗଲେ। ସୁଦାମା କହୁଛନ୍ତି ନା ପ୍ରଭୁ ଆପଣ କ'ଣ କଲେ କ'ଣ କଲେ, ನನ್ವೇತದೂಪನಿತಾನ್ವೆ ಪರಮಂ ಪ್ರಣನಂ ಸಖೆ ತರ್ಪಯಂತಂಗಮಾ ವಿಶ್ವಂ ಏತೆ ಪೃಥಕ ತಂಡುಲ. ಪ್ರಭು ಏಟಾ ವಿರಸ ಏಟಾ ಅಯೋಗ್ಯ, ಆಪಣ ಭೋಜನ କରନ୍ତୁନି ଭୋଜନ କରନ୍ତୁନି. ଭଗବାନ କଣ କହୁଛନ୍ତି? ତର୍ପୟନ୍ତି ଅଙ୍ଗମାଂ ବିଶ୍ୱ, ହେ ଅଙ୍ଗ, ହେ ସୁଦାମା, ଏ ସମଗ୍ର ବିଶ୍ୱକୁ ଏତେ ପୃଥକ ତଣ୍ଡୁଳ ଦେଖେଇ କହୁଛନ୍ତି ଭଗବାନ, ଏଇ ଯେଉଁ ଖୁଦ ଭଜା ଚୂଡ଼ା ନା, ଏ ସମଗ୍ର ବିଶ୍ୱକୁ ତୃପ୍ତି କରିଦେବ. ଆଲମ, ଏ ଅଲମ ଅଛନ୍ତି କି ନା? ତର୍ପୟନ୍ତି ଅଙ୍ଗମା ବିଶ୍ୱମ, ବିଶ୍ୱ କେମିତି ତୃପ୍ତି କରିବା ନା, ସମଗ୍ର ବିଶ୍ୱ ମୋ ବ୍ରହ୍ମାଣ୍ଡ ମୋ ହୃଦୟ ଭିତରେ ଅଛି. ଯସ୍ମିନ୍ ତୁଷ୍ଟେ ଜଗତ ତୁଷ୍ଟ ଇତି ନ୍ୟାୟନ, ଆଚାର୍ଯ୍ୟମାନେ ଲେଖିଲେ. ଏ ତ ଉପନିୟମ, ତୁମର ଯେଉଁ ଏଇ ଉପହାର ପ୍ରଣମ ପରମମ ପ୍ରଣନମ ସଖେ, ସଖା ଇଏ ଭାରି ପ୍ରୀତି ଦେଉଛି ମୋତେ. ଭଗବାନ ଲୁଚେଇକି ଖାଇବାକୁ, ବେଦ ମନ୍ତ୍ରରେ ଘଣ୍ଟି ବଜେଇକି ଯେଉଁ ଆମେ ଫୁଲ ତୁଳସୀ ପତ୍ର ପକେଇ ଡାକୁଛେ, ଭଗବାନ ତାକୁ ଖାଆନ୍ତିନି, ଭଗବାନ ଲୁଚି ଖାଇବା ପାଇଁ ଚାହାନ୍ତି. ଏଇଭଳିଆ ପ୍ରେମିକକୁ ଚାହାନ୍ତି ସିଏ. କିମିଦମ ଧରି ନେଇଗଲେ, ଭୋଜନ କରିଦେଲେ. ଏବଂ ଭକ୍ତ ଯଦି ପ୍ରେମିକ ଥିବ, ସେ ନଦେଲେ ବି ଛଡ଼େଇ ଖାଇବେ. ଏଠି ଛଡ଼େଇ ଖାଇଲେ ନା,
ଯେ ଯେ ଦ୍ରବ୍ୟ ସେବକେର ସର୍ବଭାବେ ଖାଇ, ଯେ ଯେ ଦ୍ରବ୍ୟ ସେବ ସର୍ବଭାବେ ଖା, ନୈବେଦ୍ୟାଦି ବିଧିରେ ଓ ଅପେକ୍ଷା ନାଇଁ ଯାଇ, ନୈବେଦ୍ୟାଦି ବିଧିରେ ଓ ଅପେକ୍ଷା ନାଇଁ ଯା, ଅଳ୍ପ ଦ୍ରବ୍ୟ ଦାସେ ନା ଦିଲେ ଓ ବଲେ ଖାଇ, ଅଳ୍ପ ଦ୍ରବ୍ୟ ଦାସେ ନା ଦିଲେ ଓ ବଲେ ଖାଇ, ତାର ସାକ୍ଷୀ ବ୍ରାହ୍ମଣର ଖୁଦ ଦ୍ୱାରକା, ତାର ସାକ୍ଷୀ ବ୍ରାହ୍ମଣର ଖୁଦ ଦ୍ୱାରକା.
ଏଠି ଚୈତ୍ର ଭାଗବତରେ ଏଠି କଥା ଏଇଠି କହୁଛନ୍ତି, ଅଳ୍ପ ଦ୍ରବ୍ୟ ଦାସେ ନାଦିଲ ବଳେ ଖାଏ. ଭକ୍ତ ଯଦି ଭାବିବ ଏତିକି ଜିନିଷ ଭଗବାନଙ୍କୁ କ'ଣ ଦେବି, କିନ୍ତୁ ତାର ପ୍ରେମରେ ଭଗବାନ ଏତେ ମୁଗ୍ଧ ହେଇଯାଆନ୍ତି, ବଳେ ଖାଆନ୍ତି. ସାକ୍ଷୀ କିଏ ନା, ନୈବେଦ୍ୟାଦି ବିଧିର ଅପେକ୍ଷା ନାଇଁ ଚା, ଘଣ୍ଟି ବାଜି ନେଇ, ତୁଳସୀ ପତ୍ର ପୋଡ଼ି ନେଇ, ଇଏ ନୈବେଦ୍ୟ ବିଧି କିଛି ଦେଖନ୍ତି. କିନ୍ତୁ ଆପଣ ଏଟା ଶୁଣି କହିବେନି, ମୁଁ କାଲିଠୁ ବି ଏଟାକୁ କରିବିନି. ବହୁତ ଲୋକ ମାନସିକ ପୂଜାକୁ ଭଲ ପାଆନ୍ତି, ମନରେ ଠାକୁରଙ୍କୁ ଚିନ୍ତା କରିଦେବା. ଯଦି ମନରେ ଆପଣ ଭୋଜନ କରିପାରିବେ, ତାହେଲେ ମନରେ ଭଗବାନଙ୍କୁ ଖୁଆଇ ଦେଇପାରିବେ. ସୁଦାମା ଯେଉଁ ଦେଉଛନ୍ତି, ମନରେ ସେ ଭୋଜନ କରୁଥିଲେ, ନହେଲେ କ'ଣ ଆପଣ ଏତେ ଦିନ ଭୋଜନ ନ କରି କେମିତି କେମିତି ଭୋଜନ କରୁଥିଲେ? ମନରେ ଆପଣ ଠାକୁରଙ୍କୁ ଖୋଇବାକୁ ହେଲେ, ଯଦି ଦେହରେ ନ ଖାଉଥିବେ ତାହେଲେ ଚଳିବ, ଦେହ ଆମର ଶୁଦ୍ଧ ନୁହେଁ. ଏଥିପାଇଁ ହଠାତ୍ ଆମେ ମାନସିକ ସ୍ଥିତିକି ମାନସିକ ସେବା କରିପାରିବାନି, ଆଗେ କାୟିକ ବାଚିକ ଯାହାର ନାମ କରିକି ଶରୀରଟା ଶୁଦ୍ଧ ହେଇଯିବ, ସେତେବେଳେ ମନରେ ଯେତେବେଳେ ଆପଣଙ୍କ ଶୁଦ୍ଧ ରହିଲା, ଆପଣ ମନରେ ଯାହା ଚିନ୍ତନ କରିବେ ଭଗବାନ ଏଟା ଗ୍ରହଣ କରିବେ. ମନରେ ବିଷୟ ଚିନ୍ତନ କରିକି ଆମେ ମନ ଦ୍ୱାରା କେବେ ଭଗବାନଙ୍କୁ ଖାଇବାକୁ ଦେଇପାରିବା ନା, ଆମେ ହଁ ପ୍ରଭୁ ମୁଁ ବର୍ତ୍ତମାନ ଆପଣଙ୍କୁ ପାୟସ ଅର୍ପଣ କଲି, ଏଟାକୁ ଭାବି ଦେଇକି ଆମେ ଆଉ ଭୋଗ ଲଗେଇବା ନା, ନା ନୈବେଦ୍ୟାଦି ବିଧିର ଅପେକ୍ଷା ଭଗବାନ କେତେବେଳେ ଚାହାନ୍ତିନି, ଏଇଭଳିଆ ପ୍ରେମିକ ପାଖରୁ ଛଡ଼େଇ ଖାଆନ୍ତି. ଆଉ କେତେ ମୁଠା ଖାଇଛନ୍ତି ଏଠି କଥାକୁ ଆମେ ବିଶ୍ରାମ ଦେବା ଏଇ ଶ୍ଳୋକରୁ. କାଲି ଶୁଣିବେ ଦ୍ୱାରକା ସୁଦାମାପୁରୀର ବର୍ଣ୍ଣନା, କିନ୍ତୁ ସୁଦାମା ଆପଣ ଭାବୁଛନ୍ତି ଧନ ପାଇଲା ପରେ ଆମେ ପାଇଥିଲେ କ'ଣ ହେଇଥାନ୍ତି? ଆଜ୍ଞା କେବଳ ସୁଦାମାପୁରୀ ନାହିଁ ଆଜ୍ଞା, ସୁଦାମାପୁରୀ ସହ ଦାସ ଦାସୀ ସମସ୍ତେ ଯାଇଛନ୍ତି, ଭଗବାନ ଦାସଦାସୀ ବି ପଠେଇଛନ୍ତି ସୁଦାମା ପାଇଁ, ଆମେ ଆଉ କିଛି କରିନଥାନ୍ତେ, ଖାଲି ଗଦାରେ ବସି ଖାଲି ମାଳି ଗଡ଼ିବା କଥା, ସୁଦାମା ଆଜ୍ଞା କିଛି କଲେନି, ସୁଦାମାଙ୍କର ଭକ୍ତି ଆହୁରି ବଢ଼ିଗଲା, ଭଗବାନଙ୍କ ସମ୍ପତ୍ତି ସେଇଭଳି ପଡ଼ିକି ରହିଲା. ସେ ଖାଲି ଗୋଟିଏ କଥା ଭାବିଲେ, ମୋର ଭକ୍ତି ନାହିଁ ବୋଲି ମୋତେ ଭଗବାନ ଧନ ଦେଲେ, ମୋତେ ଠକେଇ ଦେଲେ, ସେଇ ତଣ୍ଡୁଳ ସାକ୍ଷୀ ଶ୍ରବଣ କୀର୍ତ୍ତନ ନିଷ୍ଠ ହୋଇକି ପୁଣି ଭୂମିରେ ଶୋଇଲେ, ପଲଙ୍କ ଆଜ୍ଞା ସେମିତି ପଡ଼ିକି ରହିଲା, ଦାସଦାସୀମାନେ ସେ ଠିଆ ହୋଇକି ରହିଲେ। ସୁଦାମା ଖାଲି ଚିନ୍ତା କଲେ, ମୋର ଯଦି ଭକ୍ତି ଥାଆନ୍ତା ଭଗବାନ ମୋତେ ଧନ ଦେଇଥାନ୍ତେ କି, ବାସ ସେଇଭଳି ରହିଲେ। ଭଗବାନଙ୍କ ସମ୍ପତ୍ତି ସେଭଳି ପଡ଼ିକି ରହିଲା। ଏତେ ମହାନ ଭକ୍ତ ସିଏ, ସେଥିପାଇଁ ସୁଖଦେବ ଗୋସ୍ୱାମୀ ତାଙ୍କ ନାଁ ନେଇନାହାନ୍ତି। ଏ ହେଲା ଭାଗବତର ଗୋଟେ ମହିମା, ଦୁଇଟି ଅଧ୍ୟାୟ ଭିତରେ ସୁଦାମା ନାଁ ନେଇପାରିଲେନି, ଯେମିତି ରାଧାଙ୍କ ନାଁ ନେଇନାହାନ୍ତି। ସେ ସୁଦାମା ନାଁ ନେଇଥାନ୍ତେ ଭାଗବତ ବନ୍ଦ ହେଇଥାନ୍ତା ସେଇଠି। ଏତେ ନିଷ୍କିଞ୍ଚନ ସଂସାରରେ କିଏ ଅଛି? ଭଗବାନ ଦେଲା ପରେ ସେ ଦ୍ରବ୍ୟକୁ ଦେଖିକି ତାଙ୍କର କାହିଁ ମୋର ଭକ୍ତି, କାଲି ଶୁଣିବେ କାହିଁ ମୋର ଭକ୍ତି, ମୋର ଭକ୍ତି ଥିଲେ କ'ଣ ଭଗବାନ ଧନ ଦେଇଥାନ୍ତେ, ମୋତେ ଠକେଇ ଦେଲେ। ଭଗବାନ କ'ଣ କଲେ, କହିଲେ ସଖା ଏ ସମଗ୍ର ବିଶ୍ୱକୁ ତୃପ୍ତି କରିଦେବ। ଇତିମୁଷ୍ଟିମ୍ ସକୃତ ଜଗଦ୍ୱା ଦ୍ୱିତୀୟାମ ଜଗଦୁ ମାଦେ ତାବତ୍ ଶ୍ରୀ ଅଗ୍ରୁଏମ ହସ୍ତମ ତତ୍ପରା ପରମେଷ୍ଟିନଃ। ଇତି ପୂର୍ବରୁ ଯାହା କହିଲେ, ସଖା ଏଇଟା ସମଗ୍ର ବିଶ୍ୱକୁ ତୃପ୍ତି କରିଦେବ। ଇତି ମୁଷ୍ଟିମ୍ ସକୃତ ଜଗଦ୍ୱା, ଗୋଟେ ମୁଷ୍ଟି କରିକି ସକୃତ ଗୋଟେ ବାର ଖାଇଛନ୍ତି। ଦ୍ୱିତୀୟାମ ଜଗଦୁମ ଆଦତେ, ଦ୍ୱିତୀୟଟା ଭୋଜନ କରିବା ପାଇଁ ଆଦତେ ଭୋଜନ କରିବା ପାଇଁ ଧରିଛନ୍ତି। ତାବତ୍ ଶ୍ରୀ ଜଗ୍ରୁଏ ହସ୍ତମ, କିଏ ହାତ ଧରିଲେ, ଶ୍ରୀ ରୁକ୍ମିଣୀ ହାତ ଧରି ନେଲେ। ତତ୍ପରା ତତ୍ପରାୟଣ ହାତ ଧରି ନେଲେ। ଆଚ୍ଛା ଠିକ୍ କଲେ ନା ଭୁଲ କଲେ ଆଜ୍ଞା? ସତୀ ନାରୀ, ଆଚ୍ଛା ଯେତେବେଳେ ପୂଜା ହେଉଥିଲା ସୁଦାମାଙ୍କୁ ସେତେବେଳେ ଚାମ୍ର ବୁଲୁ, ପତିର ପ୍ରତିକୂଳ ଆଚରଣ କେବେ ହେଲେ କରିବ ନାହିଁ। ଯଦି ପତି ଖାଉଛନ୍ତି କିନ୍ତୁ ମନା କରିବ, ପୁଣି ହାତ କାହିଁକି ଧରିଲେ? ବିଶ୍ୱନାଥ ଚକ୍ର ଠାକୁର ତିନିଟା ଅର୍ଥ କରୁଛନ୍ତି, ଦୁଇଟାରେ ଗୋଟେ ସୁଦାମାଙ୍କୁ କହୁଛନ୍ତି, ଏଇ ଗୋଟେ ଶ୍ଳୋକରେ ଦୁଇଟା ଅର୍ଥ, ସୁଦାମାଙ୍କୁ ଗୋଟେ କହୁଛନ୍ତି, ସଖୀମାନଙ୍କୁ ଗୋଟେ କହୁଛନ୍ତି। ଆଉ ସୁଦାମା କ'ଣ ଭାବିବେ, ମୁଁ ଏତେ କଷ୍ଟରେ ଆଣିଥିଲି, ଯଦି ଖାଉଛନ୍ତି ତାହେଲେ କୃଷ୍ଣ କ'ଣ ତାଙ୍କ ସ୍ତ୍ରୀ କଥାରେ ଚାଲୁଛନ୍ତି ନା କ'ଣ? ସ୍ତ୍ରୀ କହିଲେ ଆଉ ଖାଉନି, ବନ୍ଦ କରିଦେଉଛନ୍ତି ନା? ଆଚ୍ଛା ଯେମାନେ କି ଚିନ୍ତନ କରି ଲେଖୁଛନ୍ତି, ଜଗୃହେ ସୋ ପାଣି ନାମ ଜଗ୍ରାହ ମା ଭୁକ୍ଷ ଦୋତୟା ମାସ, ଆଉ ଖାଅନି ଆଉ ଖାଅନି। ଇଏ ଇଏ କାହା କହୁଛନ୍ତି? ସୁଦାମାଙ୍କୁ। ତତ୍ର ସ୍ୱସ୍ୟ ସଖ୍ୟଗୃହାତ ଆଗତମ ଇତି ଅଦ୍ଭୁତ ବସ୍ତୁ ସ୍ୱୟଂ ଯଦି ସ୍ୱୟଂ ଏବଂ ଯଦି ସର୍ବମ ଭୁକ୍ଷ ସେ, ଏତେ ତୁମର ପ୍ରିୟ ସଖା ସେ ଏତେ ଆଦରରେ ଆଣିଛି, ଏତେ ବଡ଼ ପ୍ରିୟ ବସ୍ତୁକୁ ଯଦି ତୁମେ ସବୁ ଏକଟିକେ ଖାଇଦେବ, ତାହେଲେ ତଦା ଅହମ୍ ସ୍ୱ ଯାତୃବ୍ୟା ମୋ ଯା ମାନଙ୍କୁ, ସ୍ୱ ସଖିଭ୍ୟ ସଖିମାନଙ୍କୁ, ସ୍ୱ ପତ୍ନୀଭ୍ୟ ସ୍ୱ କିଙ୍କରିଭ୍ୟ ସ୍ୱସ୍ମୈଚ ବିଭ୍ୟଚ କିଂ ଦାସ୍ୟ ଆମେ, ତୁମେ ଯଦି ଏକୁଟିଆ ସବୁ ଖାଇଦେବ, ସୁଦାମାଙ୍କୁ ବୁଝିବା ପାଇଁ କଥାଟା କହୁଛନ୍ତି, ତୁମେ ଯଦି ଏକୁଟିଆ ଖାଇଦେବ ମୋ ଯା ମାନଙ୍କୁ ମୁଁ କ'ଣ ଦେବି, ଦାସୀମାନଙ୍କୁ କ'ଣ ଦେବି, ସଖୀମାନଙ୍କୁ କ'ଣ ଦେବି? ସମସ୍ତଙ୍କୁ ଭାଗ କରି ଦେଲାବେଳକୁ ଖଳୁ ଏକ ଏକ ଅପି ପୃଥକାନ ନ ଥାସିଅତି, ଗୋଟିଏ ଗୋଟିଏ ପୃଥକ ବି ଗୋଟିଏ ଗୋଟିଏ ଚୁଡ଼ାଇ ପଡ଼ିବନି, କିଛି ରଖ। ସୁଦାମା କ'ଣ ଭାବିଲେ, ଯାହାଉ ରୁକ୍ମିଣୀ ଯାହା ଭଲ ପାଉଛନ୍ତି ଏ ଚୁଡ଼ା ପ୍ରତି ତାଙ୍କର ବି ଲୋଭ ଅଛି ଆଉ, କିନ୍ତୁ ପ୍ରକୃତ ଆଉ ତା ନାହିଁ ସୁଦାମାଙ୍କୁ ବୁଝିବା ପାଇଁ। ଏଇଟା ସଖୀମାନଙ୍କୁ ଯାଇକି କ'ଣ କହୁଛନ୍ତି ରୁକ୍ମିଣୀ, ମହାସୌକୁମାର୍ଯ୍ୟବତ୍ ଅଶ୍ୟ ଉଦାହରଣ କଠୋର ପୃଥକା ଅପକରିଛନ୍ତି, କିଛି ବିଚାର କରୁନାହାନ୍ତି, ଅଧା ଭଜା ଚୁଡ଼ା ଗୁଡ଼ାକ ଖାଇଦେଉଛନ୍ତି, ପେଟ ଭିତରକୁ ଗଲେ ଏ କଠୋର ଚୁଡ଼ା ଗୁଡ଼ାକ ସବୁ ଅପକାର କରିବ। ଇତି ବାସ୍ତବ୍ୟ ସ୍ୱ ଅଭିପ୍ରାୟ ସ୍ୱ ସଖୀ ବି ଜ୍ଞାପୟା ମାସ, ସଖୀ ଏ କଥା କହୁଛନ୍ତି, କିନ୍ତୁ ଦୁଇ ଜଣଙ୍କୁ ଦୁଇଟା କଥା କହିଲେ, କିନ୍ତୁ କୃଷ୍ଣଙ୍କ ବକ୍ଷ ଭିତରେ ବସିକି ଲକ୍ଷ୍ମୀ ଗୋଟେ କଥା କହିଲେ। କେତେ ବୈଜ୍ଞାନିକ ଦୃଷ୍ଟିରେ ସେ ଚିନ୍ତନ କରି ଲେଖିଛନ୍ତି, ଏତାବଦଲମ୍ ବିଶ୍ୱାତ୍ମାନ ସର୍ବସମ୍ପତି ସମୁଦ୍ଧୟେ ଅସ୍ମିନ୍ ଲୋକେ ଥବାବସ୍ମିନ୍ ପୁଂସସ୍ତୁତ୍ୱସ କାରଣମ୍ ଏତାବତ୍ ଅଲମ୍ ବିଶ୍ୱାତ୍ମାନ। ହୃଦୟ ଭିତରେ ରହି କହୁଛନ୍ତି କିଏ, ରୁକ୍ମିଣୀ, ଏତାବତ୍ ଅଲମ୍ ଆଉ ଖାଉନି, ଯଦି ଆଉ ଖାଉନି ବୋଲି ମୁହଁରେ କହିଥାନ୍ତେ ତାହେଲେ ଏକରେ ହେଲା ସତୀତ୍ୱ ନଷ୍ଟ ହେବ, ଦ୍ୱିତୀୟରେ କ'ଣ କହୁଛନ୍ତି ନା ସର୍ବସମ୍ପତ୍ତି ସମୁଦ୍ଧୟେ, ଏଇଟା ମନରେ କହୁଛନ୍ତି କିନ୍ତୁ ପ୍ରମାଣ ନା, ଯଦି ସୁଦାମା ଆଗରେ କହିଥାନ୍ତେ ସର୍ବସମ୍ପତ୍ତି ସମୁଦ୍ଧୟେ ତାହେଲେ ସୁଦାମା ତ ଜାଣିଥାନ୍ତେ ମୋତେ ଭଗବାନ ଧନ ଦେଲେ ବୋଲି, ତାହେଲେ ବାଟରେ ଗଲାବେଳେ କେମିତି କହୁଛନ୍ତି ଅଧନ ଅୟମ୍ ଧନ ପ୍ରାପ୍ତମ୍। ତେଣୁ ହୃଦୟ ଭିତରେ କହୁଛନ୍ତି ଏତାବତ୍ ଅଲମ୍ ଅଲମ୍, ଇଏ ବହୁତ ହେଇଗଲା ହେ ବିଶ୍ୱାତ୍ମନ୍ ସର୍ବସମ୍ପତ୍ତି ସମୁଦ୍ଧ ହେ ସୁଦାମାର ଅସ୍ମିନ୍ ଲୋକେ ଅଥବା ଅମୁସ୍ମିନ୍ ଏଇ ଲୋକ ଆଉ ପରଲୋକ ପାଇଁ ପୁଂସୋଷ କାରଣ ଯୁବକ ସମୟ ଅର୍ଥ କରୁଛନ୍ତି ଯେତିକି ଧନ ଦେଲେ ଭକ୍ତକୁ ଆପଣ ସନ୍ତୁଷ୍ଟ ହେବେ ସେତିକି ଧନ ମୁଁ ଦେଇସାରିଲିଣି ମାନେ ଆପଣଙ୍କ ସନ୍ତୁଷ୍ଟ ପାଇଁ ସୁଦାମା ଯେତେ ଧନ ଏଇ ଜନ୍ମରେ ଆଉ ପରଜନ୍ମରେ ପାଇଲେ ଆପଣ ସନ୍ତୁଷ୍ଟ ହେବେ ସେତିକି ମୁଁ ଦେଇସାରିଲିଣି ତେଣୁ ଆପଣ ଆଉ ଦ୍ୱିତୀୟ ମୁଷ୍ଟି ଭୋଜନ କରନ୍ତୁ ଏଇଟା ମନ ଭିତରେ କହୁଛ ହାତକୁ ଧରି ନେବେ ଆଉ ସୁଦାମା ତ ବିବଶ ହେଇଯିବେ ଆଉ କାଲି ଶୁଣିବେ କାଲି ସୁଦାମା ଗୋଟେ ରାତି ରହିବେ ଯାହା ମୁଁ ଆସିଥିଲି ଯାହା ପାଇଁ ଗୋଟେ ବଡ଼ ଅଡ଼ୁଆ କାମରେ ପଡ଼ିଗଲେ ଆଉ ବେଶୀ ସମୟ ରହିବିନି ସୁଦାମା ଆଜ୍ଞା ଭଗବାନ ଅଟକେଇ ନଥିବେ କି ଆଜ୍ଞା ଅଟକେଇଥିବେ ଯିବ ଗୋସ୍ୱାମୀ କିନ୍ତୁ ଅଟକେଇଛନ୍ତି ଭଗବାନ ମାନେ ରହିବା ପାଇଁ କହୁଥିବେ ଇଏ କହିଲେ ନା ନା ମୁଁ ଶୀଘ୍ର ବଳରାମକୁ ଭେଟିକି ପଳେଇଯିବି ରହିଲା ମାନେ ମୋ ସାଙ୍ଗରେ ଏଇଭଳିଆ ବିଡ଼ମ୍ବନା ଲୀଳା ଆଉ କିଛି ଆରମ୍ଭ କରିବେ ଏଇ ମଜା ଖାଇଲେ ପୁଣି ନୂଆ ନୂଆ ଡ୍ରେସ୍ ଦେଇକି ମୋତେ ରାଜା ଡ୍ରେସ୍ କରିକି ଏଠି ଗୋଟେ କେଉଁଠି କ'ଣ ହଇରାଣ କରିବା ବା ଏଠୁ ଶୀଘ୍ର ପଳେଇବା ମୋ ଭଜନ ଫଜନ ଇଏ ନଷ୍ଟ କରିଦେବେ କୃଷ୍ଣ ମୋତେ ଭୋଗୀ କରିଦେବେ ଗୋଟିଏ ରାତି ରହିଛନ୍ତି କାଲି ଆସିବେ ଆସିଲା ବେଳେ ପଥରେ ଚିନ୍ତା କରି କରିକି ଆସିବେ କିନ୍ତୁ ଗୋଟିଏ ରାତିରେ ଭଗବାନ ସୁଦାମା ଆନନ୍ଦରେ ଧନ କ'ଣ ମିଳିଛି ସବୁ ବଦଳି ଯାଇଥିବ ସଂସାରରେ ଧନ ପାଇଁ ବୈଜ୍ଞାନିକମାନେ ଆମର ବଡ଼ ବଡ଼ ଶିକ୍ଷାବିତ୍ମାନେ କେତେ କ'ଣ କେମିତି ସବୁ ଲୋକଙ୍କର ଧନ ଆସିବ କିନ୍ତୁ କେହି କହୁନାହାନ୍ତି ଯେ ଭଗବାନଙ୍କୁ ଡାକିଲେ ଧନ ଆସିବ ଆଜ୍ଞା ଆରେ ଧନ ଭଗବାନ ରଖିଛନ୍ତି ଭୂମିରୁ ସବୁ ଧନ ଆସୁଛି କେହି ବିଶ୍ୱାସ କହୁନାହାନ୍ତି ତୁମେ ଜଗନ୍ନାଥଙ୍କୁ ଭଜନ କର ଧନ ଆସିବ ସମସ୍ତେ କହୁଛନ୍ତି ସେ କ'ଣ ଆଇଟି ୟୁନିଟ୍ କରିବାକୁ ପଡ଼ିବ ପ୍ରଫେସର ହେବାକୁ ପଡ଼ିବ କି ଆମର IIT ଖୋଲିବାକୁ ପଡ଼ିବ ଏଟା କରିବାକୁ ପଡ଼ିବ କେହି କହୁନାହାନ୍ତି ଭଗବାନଙ୍କୁ ଭଜନ କର ଧନ ଆସିବ କିନ୍ତୁ ଏଇ ସୁଦାମା ଚରିତ କହୁଛନ୍ତି କିଛି କରିବା ଦରକାର ନାହିଁ ଯଦି ଏଇଭଳିଆ ଭକ୍ତ ହେଇପାରିଲ ଭଗବାନ ପୁଣି ଆଗରେ ଦେବେନି ପଛରେ ଦେବେ କାହିଁକି ପଛରେ ଦେବେ କାଲି ଶୁଣିବେ ଭଗବାନଙ୍କର ତାକତ ନାହିଁ ଭକ୍ତକୁ ଦେବା ପାଇଁ ଲୁଚିକି ଦେବେ ଚୋର ଭଳିଆ ରାତିରେ ରାତିରେ ଦେଇଥିବେ ଆଉ ତେଣୁ ଭଗବାନଙ୍କୁ ଭଜନ କଲେ ଧନ କ'ଣ ଆଜ୍ଞା ଧର୍ମ ଅର୍ଥ କାମ ମୁଖ୍ୟ ଇଏ ହେଲା ଗୌଣ ଫଳ ଯେ ଆପଣ ପଛେ ପଛେ ଗୋଡ଼େଇବ ଆଉ ଭଗବାନଙ୍କୁ ଭଜନ କରୁନାହାନ୍ତି ଖାଲି ସାଧୁ ବେଶ ଗୁଡ଼ାକ ନେଇକି ଏ କେତେ ପାଖଣ୍ଡ ଗୁଡ଼ାକ କୋଟି କୋଟି ଟଙ୍କା ରୋଜଗାର କରି ରଖୁଛନ୍ତି ଖାଲି ବେଶଟା ନେଇକି ଆଉ ଆପଣ ଭଗବାନଙ୍କୁ ଡାକିବେ କର୍ମ କରି ଆପଣ ଉପବାସ ରହିବେ କି ଆମେ ଏଇଟା ଭାରତୀୟ ସଂସ୍କୃତିରେ ଗୋଟେ ବଡ଼ ଗୋଟେ ହେଉଛି ଯାହା କୁହନ୍ତି ସ୍ଲୋଗାନ ଭଳି ହରିନାମ କଲା ମାତ୍ରେ ଯେଉଁ ଧନଟା ଆପଣଙ୍କୁ ରହିବ ସେ ଧନଟା ଆପଣଙ୍କୁ କ'ଣ ଦେବ ସୁଖ ଦେବ ଭଗବାନ ଯେତିକି ଧନରେ ଆପଣ ସୁଖୀ ହେବେ ସେତିକି ଦେବେ ବର୍ତ୍ତମାନ ଆମେ ଭଗବାନଙ୍କୁ ଛାଡ଼ିକି ଯେଉଁ ଧନ ରଖିବାର ପ୍ରଚେଷ୍ଟା କରିଛେ ଆମର ହିରଣ୍ୟକଶିପୁ ଭାବ ଆସୁଛି ଆଉ ହିରଣ୍ୟକଶିପୁ ଦରବାର ଭିତରେ ରହିଲେ ଆଉ କ'ଣ ହେବ ଆଜ୍ଞା ଗଣ୍ଡଗୋଳ ଆଉ ସେଥିରେ ସ୍ୱାମୀ ସ୍ତ୍ରୀ ଭିତରେ ଗଣ୍ଡଗୋଳ ଭାଇ ଭାଇ ଭିତରେ ଗଣ୍ଡଗୋଳ ଯେତେବେଳେ ଖାଇବାକୁ ନଥିଲା ଆମର ଭାଇ ଭାଇମାନେ ମିଶିକି ଚଳୁଥିଲେ ବର୍ତ୍ତମାନ ଅର୍ଥ ଆସିଗଲା ଅର୍ଥ ଅନର୍ଥମ ଭାବୟ ନିତ୍ୟମ ନାସ୍ତି ତଦପି ସୁଖ ଲେସ ଅର୍ଥ ଲକ୍ଷ୍ମୀ ଲକ୍ଷ୍ମୀ ଚଞ୍ଚଳା ନାରାୟଣଙ୍କ ସେବା କଲେ ସେ ସ୍ଥିର ହୋଇଯିବେ ଆପଣଙ୍କୁ ଯେତିକି ଆନନ୍ଦ ଦେବେ ଆପଣ ଆରାମସେ ରହିବେ ଏତିକି କଥାକୁ ମୁଁ ବିଶ୍ରାମ ଦେଉଛି ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ କି ଜୟ ସୁଦାମା ମହାରାଜ କି ଜୟ କୃଷ୍ଣଚନ୍ଦ୍ର ଭଗବାନ କି ଜୟ ଶୀଲ ପ୍ରଭୁପାଦ ଶୀଲ ଗୁରୁଦେବ କି ଜୟ ସମବେତ ଭକ୍ତବୃନ୍ଦ କି ଜୟ ନିତାଇ ଗୌର ପ୍ରେମାନନ୍ଦେ ହରି ହରି ହରେ।